Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Om Namo Bhagavate Vasudevaya, Om Namo Bhagavate Vasudevaya, Om Namo Bhagavate Vasudevaya.
सर्वप्रथम मुमर परमाराध्य गुरुदेव श्री श्रीमद् गौर गोविंद गोस्वामी गुरुदेवंकर अभय चरण कमलरे समर्पित हो कृपा भिक्षा करी प्रणति निवेदन पूर्वक संस्थार संस्थापक आचार्य कृष्ण कृपा श्रीमूर्ति श्री श्रीमद् अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमलरे प्रणति निवेदन पूर्वक कृपा भिक्षा पूर्वक समस्त साधु गुरु वैष्णव आचार्य चरण कमलरे प्रणति निवेदन करी कृपा भिक्षा करी उपस्थित श्रोता वैष्णव मान प्रणति निवेदन पूर्वक प्रभु श्री श्री नीलकंठेश्वर महादेव महत् करुणार आम मैंने श्रीमद भागवतम नवम स्कंद सुखदेव गोस्वामी मुखर आम मैंने श्रवण करुचे महाराज जजाति चरित तेरे गत काली कथा जो विश्राम थे सम्यक स्मरण कर आम मैंने आगक जा शर्मिष्ठा और देवजानी उभय कल है गत काल मैंने शुणुले कलह पर शर्मिष्ठा सह न कर देवजानी को कूप भितर उल्लग्न कर पकईदे भगवान केतोटी शरीर पर विधान अच्छी ता भितर बड़ विधान है जिते दुख कष्ट आसिले भी जने पुरुष लोग से धैर्य धरिक सही पार कि नारी जदि भक्तिमती न हुए विशेषकर तिरस्कार समय रे से धैर्य रखी पारे जदि किए ताको अपमान करे शर्मिष्ठा सह करि पारलेनी आज गुरुपुत्री को कूप भितर पकई देछन्दि आउ विवास सह वस्त्र नहीं से वस्त्र को छड़े आनी उल्लग्न कर पकईदे किंतु ये भगवान विधान जो जजाति महाराज चतुर्छया भगवत इच्छया से भगवान इच्छा रे मृगया करने जा तृष्णा लगी जल सन्धान जा कूप निकट में पहुंचा जो कूपर असहाय भाव में पड़ी रही थे देवजानी देवजानी प्रथम दर्शन कलापर इत महान राजा मैंने वास्तविक भगवान भगवान जहाँ भगवदगीतार कह नाराणाम नराधिपहम एत मर्यादा जल चाहू छ बस से देखीदे उल्लग्न अच्छा निजर वस्त्र को राजवस्त्र को देले एवं गृहीत्वाम पाणी न पाणी उज्जहार कृपावश कृपापर निजर हस्त द्वारा देवजानी को बाहर करके पवित्र बनले किंतु देवजानी से शास्त्रज्ञ शुक्राचार्य कन्या से जानले एटा ईश्वर विधान ये मो हस्त धरले माने मां को विवाह साधारण मनुष्य पक्ष कहीं सब कलह कथा साधारण स्त्री मान भर भी होती कि सब कथ को भागवत में जड़े परमहंस सुखदेव गोस्वामी जे कि वस्त्र नाला भागवत कहला बेले से वस्त्र पिंधि नीले दिग्वसना उलग्न कौपिन भी ना संसार कौन जानते ना जन दुईज स्त्री नारी मान कलह कथा कहीं कौन ना कि साधारण नुहत असाधारण शर्मिष्ठा को आपत देखिए त्याग भी बहु बड़ त्याग देवजानी जन बड़ घर झील शुक्राचार्य कन्या माँ बहुत ବଡ଼ ମା, ମା ବି ମାର ବି ସଂସ୍କାର ରହୁଛି ନା। ଉତ୍ଥାନ ପାଦଙ୍କର ଭାଇ ଯେ ପ୍ରିୟବ୍ରତ, ପ୍ରିୟବ୍ରତଙ୍କର ଝିଅ ହେଉଛନ୍ତି ଦେବଯାନୀଙ୍କର ମା ଶୁକ୍ରାଚାର୍ଯ୍ୟ। ତାଙ୍କୁ ବିବାହ ହେଇଥିଲେ ଶୁକ୍ରାଚାର୍ଯ୍ୟ ଦେବଯାନୀ ଯେତେବେଳେ ଦେଖିଲେ ମୋର ହସ୍ତକୁ ଧରିଛନ୍ତି ଉଜହାର, ପାଣି ନା ପାଣି ମୁଜହାର, ମୋର ହସ୍ତକୁ ଧରିକି ଉଦ୍ଧାର କଲେ, ଜାଣିଦେଲେ ଭଗବତ ବିଧାନ ମାଆଙ୍କୁ ବିବାହ ହେବି। କିନ୍ତୁ ରାଜା ପଚାରିଲେ ଯେ ତୁମର କେଉଁ ଜାତି, ଚକ୍ରତିପାଦ କହୁଛନ୍ତି କିଂ ଜାତି ତମ। ରାଜା କାହିଁକି ପଚାରିଲେ, ପ୍ରଭୁପାଦଜୀ ମହାରାଜ ବହୁତ ସୁନ୍ଦର ପରପୋର୍ଟ ଲେଖିଛନ୍ତି ପରେ, ରାଜାମାନେ କାହିଁକି ଅଧିକ ବିବାହ ହୁଅନ୍ତି। ଗତକାଲି ଗୋଟିଏ ପଏଣ୍ଟ ଆମେ କହିଥିଲେ, ଆଲୋଚନା କରିଥିଲେ, ସାଧାରଣତଃ ପ୍ରଭୁପାଦଜୀ ମହାରାଜ ବହୁତ ସୁନ୍ଦର କଥା ଲେଖିଛନ୍ତି, ସାଧାରଣତଃ ସ୍ତ୍ରୀ ଲୋକମାନଙ୍କର ସଂଖ୍ୟା ଅଧିକ, ଆଉ ସ୍ତ୍ରୀ ଲୋକମାନଙ୍କୁ ସୁରକ୍ଷା ଆବଶ୍ୟକ। ନାରୀମାନେ ଅବିବାହିତ ହେଇକି ରହିବା ଶାସ୍ତ୍ରବିଧିତ ନୁହେଁ, ମନୁ ମହାରାଜ ଆଉ ଆଲାଉ କରିନାହାନ୍ତି। ଯଦି କାହାର ଶରୀର ଅକ୍ଷମ, ବିବାହ ପାଇଁ ଅକ୍ଷମ, ତଥାପି ସିଏ ପିତାମାତାଙ୍କ ଅଧୀନରେ ରହିବେ, ନହେଲେ ଭାଇଙ୍କ ଅଧୀନରେ ରହିବେ। ନାରୀକୁ ମନା କରାଯାଏ, ସ୍ୱତନ୍ତ୍ର ରହିବା ପାଇଁ ତାଙ୍କୁ ଶାସ୍ତ୍ର ଅନୁମୋଦିତ ନୁହେଁ। କିନ୍ତୁ ଏଠି ଆମେ ଦେଖୁଛେ ଗୋଟେ ବହୁତ ବହୁତ ବଡ଼ ଶିକ୍ଷା, କି ପ୍ରଶ୍ନ କରିପାରନ୍ତି, ରାଜା କାହିଁକି ତାଙ୍କୁ ବିବାହ ପାଇଁ ଚାହିଁଲେ, ବା ରାଜା ଅଧିକ କାହିଁକି ବିବାହ ହେଇପାରିବେ ନା। ନାରୀମାନେ ଯେହେତୁ ସୁରକ୍ଷା ଆବଶ୍ୟକ, ଆଉ ସାଧାରଣତଃ ନାରୀମାନଙ୍କ ସଂଖ୍ୟା ଅଧିକ, ଏଇଟା କଳି ଯୁଗରେ ପ୍ରୋବ୍ଲେମ୍ ନୁହେଁ, ସବୁ ଯୁଗରେ ଆପଣ ଦେଖିବେ ନାରୀମାନଙ୍କ ସଂଖ୍ୟା ଅଧିକ। ରାଜ୍ୟରେ ପୁରୁଷମାନଙ୍କ ସଂଖ୍ୟା କମ୍, ଆଉ ସାଧାରଣତଃ ନାରୀମାନଙ୍କୁ ସୁରକ୍ଷା ଆବଶ୍ୟକ। ତେଣୁ ରାଜାମାନେ ଯେହେତୁ ଭଗବାନଙ୍କର ଭଗବତ ଐଶ୍ୱର୍ଯ୍ୟରେ ବଳିଆନ ଥିଲେ, ବହୁ ସାମର୍ଥ୍ୟ ଧନ ସବୁକିଛି ଥିଲା, ସେ ରାଜାମାନେ କେବଳ ବିବାହ ନଥିଲେ ଯେ ସ୍ତ୍ରୀ ଗ୍ରହଣ କରିବା ପାଇଁ, ତିନୋଟି ସର୍ତ୍ତରେ କେତେଜଣଙ୍କୁ ବନ୍ଧୁ ଭଳି ରଖୁଥିଲେ, ଫ୍ରେଣ୍ଡସ ଭଳି, ମାନେ ରାଣୀଙ୍କୁ ତୁମେ ସହାୟତା କରିବ, ସେମାନଙ୍କୁ, ସେମାନେ ରାଣୀଙ୍କୁ ସାହାଯ୍ୟ କରୁଥିଲେ, ରାଜାଙ୍କର ଦାସଦାସୀମାନଙ୍କୁ ବିବାହ କରିଦେଉଥିଲେ, କିନ୍ତୁ ଗୃହୀତ ହେଉଥିଲେ ରାଜାଙ୍କ ଦ୍ୱାରା। ବା କେତେଜଣ ଏଭଳି ରାଜାଙ୍କ ପାଇଁ ଜୀବନ ଉତ୍ସର୍ଗ କରିକି ରୁହନ୍ତି, କେତେଜଣଙ୍କୁ ଦାସ କରିକି ରଖନ୍ତି, କେତେଜଣଙ୍କୁ ବିବାହ ହୁଅନ୍ତି, ରାଜା ଅଧିକ ଏଇଥିପାଇଁ ବିବାହ ହେଉଥିଲେ। ଆଗରୁ ଦେଖିବେ କେଉଁ ନାରୀମାନେ ସୁରକ୍ଷା ନାହାନ୍ତି, ବିବାହ ହେବେ। ଏ ପଚାରିଲେ ମହାରାଜ ଯଦି ଭାବୁଥିଲେ ଆଙ୍କର ବାପା କି ଅଛନ୍ତି କି ନାହିଁ, ବାଳିକା ଏମିତି କୂଅରେ ପଡ଼ିଯାଇଛି, କିଛି ଅସୁବିଧାରେ ଅଛି କି, କିଛି ଆବଶ୍ୟକ ହେଲେ ମୁଁ ଘରକୁ ନେଇକି ଯିବି, କେତେବେଳେ ଶୁଣିଦେଲେ ତମ୍ବୀର ଆହ ଉଷନାସି, ତୁମେ କିଏସ୍ ନା, ଉଷିନାଙ୍କର କନ୍ୟା ଓ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ତୁମେ, ଯିଏ ଦେବତାଙ୍କର ଗୁରୁ, ଆଉ ସିଏ ଭଲ ଭାବରେ ଜାଣନ୍ତି ଦେବତାଙ୍କର ଯେତେ ବର୍ତ୍ତମାନ ଲିଡର ଅଛନ୍ତି ବୃଷପର୍ବା, ବୃଷପର୍ବାଙ୍କର ଅଧୀନରେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଅଛନ୍ତି। ତେଣୁ ସେ ସାଙ୍ଗେ ସାଙ୍ଗେ ବିଚାର କଲେ, ନା ଇଏ ବିବାହ ସମ୍ଭବ ନୁହେଁ, ଏ କନ୍ୟାକୁ ଛାଡ଼ିଦେବା, ଏ କେବଳ ବିପଦରେ ପଡ଼ିଥିଲେ। ଆଉ ଇନ୍ସିଡେଣ୍ଟ ବି ପଚାରିଲେନି, ତୁମେ କୂଅ ଭିତରେ କେମିତି ପଡ଼ିଲ, ତୁମକୁ କିଏ ପକେଇଛି, ଏତେ କଥା ପଚାରିଲେନି। କିନ୍ତୁ ଆଙ୍କ ମୁଖରେ ସାଙ୍ଗେ ସାଙ୍ଗେ ଗୋଟିଏ କଥା ବାହାରିଲା ଦେବଯାନୀଙ୍କର, ମୋର ହସ୍ତକୁ ତୁମେ ଧରିଛ ମାନେ ପରପୁରଞ୍ଜୟ, ବହୁ ଲୋକଙ୍କୁ ତ ଆପଣ ସୁରକ୍ଷା ଦେଉଛନ୍ତି, ଆପଣ ମୋ ହସ୍ତକୁ ଧରନ୍ତୁ, ଆପଣ ମୋତେ ବିବାହ ହୁଅନ୍ତୁ। ନିଷିଦ୍ଧାୟମ ପ୍ରତିଲୋମମ ସମ୍ବନ୍ଧ ତତ୍ର ଆହ, ସିଦ୍ଧସ୍ୱାମୀ ପ୍ରଶ୍ନ ଉଠାଇଲେ, ପରୀକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ଉଠାଇଥିଲେ, ଯଯାତି ମହାରାଜ ବି କହିଲେ, ନିଷିଦ୍ଧାୟମ, ମୁଁ ରାଜା, ମୁଁ ଅଧିକ ବିବାହ ହେଇପାରିବି, କିନ୍ତୁ ନିଷିଦ୍ଧାୟମ, ତୁମକୁ ବିବାହ ହେବା ପାଇଁ ନିଷିଦ୍ଧ, କାହିଁକି ପ୍ରତିଲୋମୟମ, ଏଇଟା ପ୍ରତିଲୋମ ବିବାହ ହେଇଯିବ, ମୁଁ ହେଉଛି ରାଜା କ୍ଷତ୍ରିୟ, ତୁମେ ହେଉଛ ବ୍ରାହ୍ମଣ, ବ୍ରାହ୍ମଣଙ୍କୁ ବିବାହ ଏଇଥିପାଇଁ ହୁଆଯାଏ ନା, ବ୍ରାହ୍ମଣ ଗୁରୁପତ୍ନୀ ହେବେ ନା, ଗୁରୁପତ୍ରୀ ହରଣ ଦୋଷଟା ଲାଗିବ, ବ୍ରାହ୍ମଣର କନ୍ୟା ତାକୁ ଯଦି କିଏ ବିବାହ ହୁଅନ୍ତି, ସେଠି ଗୁରୁପତ୍ନୀ ହରଣ ଦୋଷ ଲାଗିଲା, ଗୁରୁଙ୍କର କନ୍ୟା ସିଏ। ଏଇଟା ପ୍ରତିଲୋମ ବିବାହ ଏଟା ସମ୍ଭବ ନୁହେଁ। ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ଦେବଯାନୀ ବର୍ତ୍ତମାନ ସୁନ୍ଦର ପ୍ରବଚନ ଦେବେ। ତାଙ୍କ ପ୍ରବଚନ ବେଳେ ଯଯାତି ମହାରାଜ ଭଗବତ ସ୍ମରଣ ଆସିବ। ହସ୍ତଗ୍ରାହୋ ପରମା ଭୂତ ଗୃହୀତାୟ ସ୍ତୋୟା ହିମେ ଏସ ଈଶ କୃତ ବୀର ସମ୍ବଦୋନ ପୁରୁଷ ଏସ ହସ୍ତଗ୍ରାହ ଅପରେ ମା ବୁତ ମୋର ହାତକୁ ଆଉ କେହି ନ ଧରନ୍ତୁ, ତୁମେ ହିଁ ଧର, ଅର୍ଥାତ୍ ମୁଁ ତୁମକୁ ବିବାହ ହେଇଗଲିଣି। ଇଏ ମନା କରୁଛନ୍ତି ପ୍ରତିଲୋମ ବିବାହ, କହିଲେ ନା 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 ମା ବୁତ ଏଟା ମୋର ଭବିଷ୍ୟତରେ ନ ହଉ, ମୁଁ ଆପଣ ମୋ ହାତକୁ ଯେଉଁ ଧରିଛନ୍ତି ଏଟା ଈଶକୃତ ଏସ ଈଶକୃତ ବୀର ହେ ବୀର ହେ ଯଯାତି ମହାରାଜ ଏଟା ପ୍ରଭୁଙ୍କର ଇଚ୍ଛା। ନନୁ ଏମ୍ ସମ୍ବନ୍ଧମ ଈଶ ଇଚ୍ଛା କୃତମ ଇତି କଥମ ନିଶ୍ଚୟନ୍ତି। ଜଣେ ଆଚାର୍ଯ୍ୟ ପ୍ରଶ୍ନ ଉଠାଉଛନ୍ତି, ଯଦି ପଚାରିବେ ଯଯାତି ମହାରାଜ ଆଚ୍ଛା ଏଇଟା ଭଗବାନଙ୍କର ସମ୍ବନ୍ଧ, ତୁମେ କୂଅରେ ପଡ଼ିଥିଲ ତୁମର ହାତ ଧରିକି ମୁଁ ଉଠେଇଲି, ଏଇଟା ଭଗବାନଙ୍କ ସମ୍ବନ୍ଧ ବୋଲି ତୁମେ କେମିତି, ଭଗବାନଙ୍କର ଇଚ୍ଛା ବୋଲି ତୁମେ କେମିତି ଜାଣୁଛ? ସେ କହୁଛନ୍ତି ଯସ୍ମାତ୍ କୂପନଗ୍ନୟା ମମ ଇଦମ୍ ସମ୍ଭାବିତମ୍ ଭବତି ଦର୍ଶନମ୍ ଜାତମ୍। ମୁଁ ଯେତେବେଳେ କୂପ ଭିତରେ ନଗ୍ନ ହେଇକି ପଡ଼ିଥିଲି ମୋତେ ତ କେହି ଆସିନଥିଲେ ଦର୍ଶନ କରିବା ପାଇଁ, ତୁମେ କାହିଁକି ଏଠି ଆସିଲ? ନିଶ୍ଚିତମ ଏମ୍ ସମ୍ବନ୍ଧମ ଈଶ ଇଚ୍ଛୟା କୃତମ, ନିଶ୍ଚିତ ଏ ସମ୍ବନ୍ଧ ଭଗବାନଙ୍କର ଇଚ୍ଛା ଅଛି, କାରଣ ମୁଁ ତ ଅସହାୟ ଅବସ୍ଥାରେ ମୋତେ ପକେଇ ଦେଇଗଲା ପରେ ମୁଁ ବହୁ ସମୟ ରହିଛି ସେଠି, ତୁମେ କାହିଁକି ଆସିଲ ମୋତେ ଉଦ୍ଧାର କରିବା ପାଇଁ, ତୁମେ କାହିଁକି ମୋ ହାତକୁ ପୁଣି ଧରିକି ଉଦ୍ଧାର କଲ? କହିଲେ ଠିକ ଅଛି, ବହୁତ ସୁନ୍ଦର କଥା କହିଲେ, କହିଲେ ଠିକ ଅଛି ଯଯାତି କହିଲେ ବ୍ରାହ୍ମଣ ଏବଂ ତମ ବୃହିଣ, ବ୍ରାହ୍ମଣ ଏବଂ ତମ ବୃଣୀ ହିଁ, ତୁମେ ଗୋଟେ କ୍ଷତ୍ରିୟକୁ ବିବାହ ହେବା କାହିଁ କାହିଁକି ଚାହୁଁଛ ବ୍ରାହ୍ମଣ କନ୍ୟା ହେଇକି, ତୁମେ ଜଣେ ବ୍ରାହ୍ମଣଙ୍କୁ ଗ୍ରହଣ କର? କହିଲେ ନା, ମୁଁ ବ୍ରାହ୍ମଣଙ୍କୁ ବିବାହ ହେଇପାରିବିନି, ଗୋଟେ ବହୁତ ବଡ଼ ଇତିହାସ, ଭଗବାନ କିଭଳି ସମ୍ମାନ ଯୋଡ଼ୁଛନ୍ତି ଦେଖନ୍ତୁ। ଈଶ୍ୱରଙ୍କର ଇଚ୍ଛା ବୋଲି ଜାଣୁଛି, ଯେହେତୁ ମୁଁ କୂପରେ ପଡ଼ିଥିଲା ବେଳେ ତୁମକୁ ଦର୍ଶନ କଲି, ତୁମେ ମୋର ହସ୍ତରେ ଉଦ୍ଧାର କର। କହିଲେ ଠିକ ଅଛି, ମୁଁ ତୁମକୁ ଉଦ୍ଧାର କରିଦେବି, ବର୍ତ୍ତମାନ ଛାଡ଼ିଦେଲି, ତୁମେ ବ୍ରାହ୍ମଣଙ୍କୁ ବିବାହ ହୁଅ, କ୍ଷତ୍ରିୟକୁ ବିବାହ ହୁଅନି, ମୁଁ ରାଜା ହେଲେ ମୋତେ ବିବାହ ହୁଅନି। କହିଲେ ନା, ନ ବ୍ରାହ୍ମଣ ମେ ଭବିତା ହସ୍ତ, ମୋ ହାତକୁ କୌଣସି ବ୍ରାହ୍ମଣ ଧରିପାରିବେନି, କାହିଁକି? ହସ୍ତଗ୍ରାହ ମହାଭୁଜ ହେ ଯଯାତି ହେ ମହାଭୁଜ, ମୁଁ କୌଣସି ବ୍ରାହ୍ମଣଙ୍କୁ ବିବାହ ହେଇପାରିବିନି, ଦେବଯାନଙ୍କ ପ୍ରତି ଅଭିଶାପ ଥିଲା। କହିଲେ ତୁମେ ବ୍ରାହ୍ମଣଙ୍କୁ ବିବାହ ହେଇପାରିବନି? ବୃହସ୍ପତି ସୁତ କଚ ସକ୍ରାନ୍ ମୃତ ସଞ୍ଜୀବନୀ ବିଦ୍ୟା ଅଧ୍ୟାଘାତ, ମୁଁ ଓଡ଼ିଆରେ କହିଦେଉଛି, କଚସ୍ୟ ବାରହସ୍ପର୍ଶ ବାରହସ୍ପତସ୍ୟ ସାପାତ ଜମ ସମପୁର, ମୋ ପ୍ରତି ବୃହସ୍ପତିଙ୍କର ପୁତ୍ର କଚଙ୍କର ଗୋଟେ ଅଭିଶାପ ରହିଛି, ବୃହସ୍ପତିଙ୍କର ପୁତ୍ର କଚ ଅଭିଶାପ ଦେଇଥିଲେ ଦେବଯାନୀ। ଏ ବହୁତ ବଡ଼ ଘଟଣା ମୁଁ ସଂକ୍ଷେପରେ ଆପଣମାନଙ୍କୁ କହୁଛି। ଦୈବାସୁର ସଂଗ୍ରାମ ଯେତେବେଳେ ଅମୃତ ମନ୍ଥନ ସରିଗଲା, ସମୁଦ୍ର ମନ୍ଥନ ସରିଗଲା, ଅମୃତ ବାହାରିଲେ, ଦେବତାମାନଙ୍କୁ ଭଗବାନ ମୋହିନୀ ରୂପ ହେଇକି ସବୁ ଦେଇଦେଲେ, ସବୁ ଦେଇଦେଲେ, ଅମୃତ ମନ୍ଥନର ଗୋଟେ ସମ୍ବାଦ ଭଗବାନ ସଂସାରକୁ ଦେଲେ। ଏ ସଂସାରକୁ ମନ୍ଥନ କଲା ପରେ ବିଷ ନିଶ୍ଚିତ ବାହାରିବ, ଆଉ ଅମୃତ ହିଁ ବାହାରିବ, ଅମୃତ ହିଁ ବାହାରିବ, କିନ୍ତୁ ଅମୃତ ଅମୃତତ୍ଵ ଲାଭ କରିବା ଅସୁର ସମ୍ପର୍କ ଅସୁର ସମ୍ବନ୍ଧ ଲୋକମାନଙ୍କ ଭାଗ୍ୟରେ ନାହିଁ, ବା ଏ ସଂସାର ଯେଉଁ ଆନନ୍ଦ ପାଇବା ପାଇଁ ମନ୍ଥନ କରୁଛନ୍ତି, କାହିଁକି ଲୋକମାନେ ଏତେ ପରିଶ୍ରମ କରୁଛନ୍ତି, ଯିଏ ବି ଯାହା କରୁଛନ୍ତି ଆନନ୍ଦ ପାଇବା ପାଇଁ, କିନ୍ତୁ ଏ ଆନନ୍ଦଟା ଭଗବାନଙ୍କର ସଚିତ ଆନନ୍ଦ ପାଇବା ଭଗବାନଙ୍କର ଅଂଶ ନା, ଆଉ ଆନନ୍ଦ ଭଗବାନ ହିଁ ଦେଇପାରିବେ ଗୋଟେ ଜୀବକୁ। ଏ ଅମୃତତ୍ଵ ଆନନ୍ଦ ପଛରେ ସମସ୍ତେ ଖୋଜୁଛନ୍ତି, କିନ୍ତୁ ଆନନ୍ଦ କାହାକୁ ମିଳିବନି। ସମୁଦ୍ର ବା ଏ ସଂସାର ଭଳି ମନ୍ଥନ କଲେ 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 ସବୁ କିଛି ବାହାରିବ, କିନ୍ତୁ ଯଦି ହାତରେ ବି ଆସିକି ପହଞ୍ଚେ ଅସୁର ସ୍ୱଭାବ ଲୋକଙ୍କର ଅମୃତ ଆନନ୍ଦ ଭଗବାନ ଦେବତାମାନଙ୍କୁ ଦେଇଦେବେ। ଭଗବାନ ଶିଖେଇଲେ ସଂସାରକୁ, ଦେଖ ମୁଁ କେମିତି কর্ম কিন্তু করেছেন দেবতা মানে অসুর মানে উভয়ের ডিমান্ড সমান অছি। যদি নিয়ম হিসার কাজিও উভয় ভাগদারি হওয়া দরকার অমৃতর, কিন্তু ভগবান দেলেনি, কারণ কর্ম নেওয়া অধিকার আছে, মা ফলে সুখদা আছে না, কর্ম করবার অধিকার অছি, ফল উপরে অধিকার যাবার না। সমুদ্র মন্থন পরে দেবতা মানে তো উৎসাহী হয়ে অসুর মানে সাংগে সাংে দেবতা মান বিরুদ্ধে যুদ্ধ ঘোষণা করেদেলে, বিরাট বড় সংগ্রাম হল, ভাগবতের বর্ণনা আছে দৈবাসুর সংগ্রাম, যে সংগ্রামে বলি মহারাজ নিহত করে ইন্দ্র এত বলিয়ান হয়ে, কিন্তু গোটি অদ্ভুত দৃশ্য দেখা যাওয়া, যে সৈন্য মানুষ মারুলে ইন্দ্র শুক্রাচার্য অসুর মানুষ মৃত্যু সঞ্জীবনী বিদ্যা দ্বারা বঞ্চে দেবতা মানে আশ্চর্য হলে, আরে তো বড় অদ্ভুত কাম হল, আমার গুরুদেব এটা জানান্তি না, এটা গোটে গ্লানি হল, আমার গুরু বৃহস্পতি মৃত্যু সঞ্জীবনী মন্ত্র জানান্তি না, সে কমপ্লেন কলে, এ যুদ্ধ সরিলা, পুনে বি যুদ্ধ হল, তুমি দেখলে সববে বারম্বার যেতে শুক্রাচার্য যে অসুর মানুষ দেবতা মানে মারুচ্ছেন শুক্রাচার্য সব বঞ্চে দেছেন, দেবতা মানে অনুসন্ধান করে দেখলে আরে শুক্রাচার্য কেমতি বঞ্চে দেছেন, খবর নেলে যে আমাকে মৃত্যু সঞ্জীবনী মন্ত্র আবশ্যক জানিছেন, তখন আসি যুদ্ধ সরিগলা বৃহস্পতি কহিলে, কে গুরুদেব আপনার দেবতা মানকর গুরু, কিন্তু আপনার এত জনা না মৃত্যু সঞ্জীবনী বিদ্যা, কে না মোট জনা না কেবল শুক্রাচার্য জনা, কে তাহলে আপনার আমাকে সাহায্য করবে কিন্তু আপনার গুরু হবে কেমনি, আপন গুরু মানে আমাকে প্রোটেকশন দেবে না, আমি আপনার গুরু রূপে গ্রহণ করেছু, আমি ভগবান কার্যের সাহায্য করছি, আপনার আমাকে সাহায্য করুন। বৃহস্পতি পুত্র নাম হল কচ, যে কথাটি কি বর্তমান দেবযানী কুমার হে যজাতি, মুসি ক্ষত্রিয় কোণী ব্রাহ্মণের হস্ত ধরিপারি, কারণ ন ব্রাহ্মণ মে ভবিতা হস্ত গ্রাহ মহাভুজ মহাভুজ, মুসি ব্রাহ্মণের হাতক ধরিপারি, কী কচস্য বারহস্পতস্য সাপা জম সমং পুরাহ, মতো পূর্বর বৃহস্পতি পুত্র কচ অভিশাপ দিয়ে দিয়েছে, বৃহস্পতি দেখলে মোর বহু পুত্র অনেক, কিন্তু এই গোটিয়ে পুত্র এ কাম করেপার শুক্রাচার্য নিকটর সঞ্জীবনী বিদ্যাটা আনিপার, শুক্রাচার্য কাহ বিদ্যা দিকে নি, পুঁ বৃহস্পতি পুকু দেবে বলে কিছু মানে অছি কি, কিন্তু দেখুন পুরোনার পুরোনা প্রাচীন কালে পুরোনা সাধু মানে পুরোনা গুরু মানে কত উদার লে, অদ্ভুত ভাগবত কত প্রসঙ্গ অনেক, মহাভারত কত প্রসঙ্গ অনেক, যা বর্তমান শুনলে সমাজের লোক মানে জাঁপার, আমি মানুষ বি নুহে, সাধু সমাজ লোক বি চিন্তা করি দি, আরে কি অদ্ভুত কথা, যেমন আপনার দেখুন দ্রৌপদ দ্রোণঙ্কর কলি কজিয়া হয়েছে কল হয়েছে, দ্রৌপদী আর দৃষ্টদ্যুম্ন দুই জন কেবল কলহর জাত হয়েছেন, সেই মহাভারত কারণ হলে দ্রৌপদী, দুইজনকর কল হয়েছে যজ্ঞ করেছেন, কিন্তু দৃষ্টদ্যুম্ন যেত আসলে বিদ্যা শিক্ষা করা কাহ পাখক, দ্রোণাচার্য পাখক, দ্রোণাচার্য মনে কলে না সে জাঁতি মু মরবি আর দ্বারা, অয়ং নিজ পরবেতি গণনাম লঘুচিত সা উদার চরিতানাথ বসুদেব কুটুম্বকম, এ সংসারে জন উদার ব্যক্তি হওয়া বহু বড় গোটে পরিবার সংস্কার তো নাই, আমি তো জন্ম হচ্ছে পরিবার ভিতর, আপনার দেখবে জনে স্কুল রে বা দোকান রে বা ঘরে জনে গোটে ছোট ছুয়াটে মা কুকিটা যদি নেছি তা ছুয়াটা ঘুরে তার আর জন ছুয়াটে ঠিয়া তাকে দেবে, বাড়ক নিজ পর করবে ভোজন করবে বাড়কু দেখি খাইবে অনাথকু দেখি খাইবে, গাঁ গণ্ডে এপটে গোটে ভাল সবজি কলে বি সে গাঁর বাটি খাওলে, রজ হল পিঠাপণা সব উভয় দিয়া দিয়ে হোক, মানুষের সমাজের বঞ্চবার মানধারা এত কম হয়ে যাই, যেগুলো সাধু সমাজের আমি কহবা পড়ছে, আমি আপনার পুয়া ভালো আমি আপনার কহবা পড়ছে জিনিস, কারণ সংস্কার বড় ସଂସ୍କାର ନହେଲେ ଆକୁ ଧରି ହେବନି, ସଂସ୍କାର ଗୋଟେ ଫାଉଣ୍ଡେସନ ଭଳି, ଫାଉଣ୍ଡେସନ ନଥିଲେ ଘର ବେଶୀ ଦିନ ରହିପାରିବନି, ସେଥିପାଇଁ ବହୁତ ପ୍ରବଚନ ହେଉଛି, ବହୁତ କିଛି ହେଉଛି କିନ୍ତୁ କିଛି କାମ କରିବନି ସମାଜରେ, କାରଣ ଜ୍ଞାନକୁ ଧାରଣ କରିବା ପାଇଁ ହେଲେ କିଛି ସଂସ୍କାର ଆବଶ୍ୟକ। ସମାଜ ବର୍ତ୍ତମାନ କୁସଂସ୍କାର ଉପରେ ଚାଲିଛି, ଆଉ କେତେ ବଡ଼ ଜଣେ ଦେଖନ୍ତୁ ମରଣ କଥା ଜାଣିକି ଦୃଷ୍ଟତମ୍ନକୁ ଦ୍ରୋଣାଚାର୍ଯ୍ୟ ଆରାମସେ ସବୁ ବିଦ୍ୟା ଶିକ୍ଷା ଦେଇଥିଲେ। ସେଥିପାଇଁ ଗୀତାର ପ୍ରଥମ ଅଧ୍ୟାୟରେ ଦେଖଉଛନ୍ତି କିଏ ତବ ଶିଷ୍ୟ ସେ ଧୀମତା, ଦୁର୍ଯ୍ୟୋଧନ ଯାଇ କହୁଛନ୍ତି ଆଜ୍ଞା ଆପଣଙ୍କର ଶିଷ୍ୟ ଦେଖିଲେ କେମିତି ସଜେଇଛି, ଆପଣ କେତେ ବଡ଼ ଭୁଲ କରିଛନ୍ତି। ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ଯାଇ କହୁଛନ୍ତି ଦେଖନ୍ତୁ ଆପଣଙ୍କ ଶିଷ୍ୟ ଦୃଷ୍ଟଦୁମ୍ନ କିଭଳି ପାଣ୍ଡବମାନଙ୍କର ସଜାକୁ ସଜେଇଛି, କାରଣ 18 ଦିନ ପାଇଁ ପାଣ୍ଡବମାନଙ୍କର କେହି ସେନାପତି ପରିବର୍ତ୍ତନ ହେଇନାହାନ୍ତି, ଏକାକି ଦୃଷ୍ଟଦୁମ୍ନ ଥିଲେ, ତାଙ୍କର 3 ଜଣ ପରିବର୍ତ୍ତନ ହେଲେ, କିନ୍ତୁ ଦ୍ରୋଣାଚାର୍ଯ୍ୟ ଜାଣନ୍ତି ଏ ମୋତେ ମାରିବ, କିନ୍ତୁ ସବୁ ବିଦ୍ୟାକୁ ଦେଇଦେଉଥିଲେ। ଆମକୁ ଆମେ ପଦେ କଥା ସହିବା ପାଇଁ ବି ସକ୍ଷମ ନୁହେଁ। ପୂର୍ବର ଯେଉଁମାନେ ଆକୁ ପୁରାଣ ବୋଲି କହୁଛନ୍ତି, ଯେଉଁମାନେ ପୁରାତନ କଥା ବୋଲି କହୁଛନ୍ତି, ସେମାନେ ନିଜକୁ ବିଚାର କରିବା ଦରକାର, ଆମେ ମନୁଷ୍ୟ ହେଇଛୁ, ଆମର କେଉଁ ଗୁଣ ଅଛି, ଆମର ପ୍ରାଚୀନ ସାଧୁମାନଙ୍କର ମୁନିମାନଙ୍କର ବ୍ରାହ୍ମଣମାନଙ୍କର କେଉଁ ଗୁଣ, ସବୁବେଳେ କଳହ ହେଉଛି, ପାରମ୍ପରିକ କଳହ, ଇଏ ଦେବତାଙ୍କର ଗୁରୁ ସିଏ ଅସୁରଙ୍କର ଗୁରୁ, ଶୁକ୍ରାଚାର୍ଯ୍ୟ ବୃହସ୍ପତିଙ୍କ ଭିତରେ କଦାପି ଯାହା କୁହନ୍ତି ଭଲ ସମ୍ବନ୍ଧ ନାହିଁ, କିନ୍ତୁ ପଠାଉଛନ୍ତି କିଏ ବୃହସ୍ପତି, କହିଲେ କଚ୍ଛ ଏକମାତ୍ର ତୁମେ ମୋର ପୁତ୍ର, ତୁମ ମୋର ସୁଗୁଣ ମୁଁ ଦେଖୁଛି, ତୁମେ କେବଳ ଶୁକ୍ରାଚାର୍ଯ୍ୟଙ୍କୁ ବଶ କରିପାରିବ। କିନ୍ତୁ ମନେ ରଖ ଶୁକ୍ରାଚାର୍ଯ୍ୟ ତୁମକୁ ସଞ୍ଜୀବନୀ ବିଦ୍ୟା ଦେବେନି, ତୁମେ ଶୁକ୍ରାଚାର୍ଯ୍ୟଙ୍କ ସହିତ ତାଙ୍କର କନ୍ୟାକୁ ପ୍ରସନ୍ନ କରିବ, କାରଣ ଶୁକ୍ରାଚାର୍ଯ୍ୟଙ୍କର ଯିଏ କନ୍ୟା ଦେବଯାନୀ ତାଙ୍କର ମା ନଥିଲେ, ମାଙ୍କର ମୃତ୍ୟୁ ହେଇଯାଇଥିଲା। ଏ ଜପମାଳା କଥା ନାହିଁ, ଶୁକ୍ରାଚାର୍ଯ୍ୟ ବହୁ ସ୍ତ୍ରୀ ଗ୍ରହଣ କରିଥିଲେ, ତା ଭିତରେ ଦେବଯାନୀଙ୍କ ପ୍ରତି, କାରଣ ଦେବଯାନୀଙ୍କର ଯେହେତୁ ମା ନଥିଲେ, ଦେବଯାନୀଙ୍କର ବହୁତ ସୁଗୁଣ, ଦେବଯାନୀ ଶେଷରେ ଭଗବତ ପ୍ରାପ୍ତି ହେବେ, ଆପଣ ଶୁଣିବେ ଯଯାତି ମହାରାଜ କିଭଳି ଭଗବତ ପ୍ରାପ୍ତି ହେବେ। ଏ ଯଯାତି ମହାରାଜଙ୍କର ଚରିତ୍ର କହିବାର ତାତ୍ପର୍ଯ୍ୟ, ସଂସାରର ଏତେ ବଡ଼ ରାଜା ଯିଏ ଭଗବାନଙ୍କ ଇଚ୍ଛାରେ ବିବାହ ହେଇଛନ୍ତି, ପ୍ରଭୁଙ୍କ ଇଚ୍ଛାରେ ବିବାହ ହେଇକି ବି ସଂସାରକୁ ଭୋଗ କରିକି ସନ୍ତୁଷ୍ଟ ହେଇପାରିଲେନି, ଆମେ ଆମ ମନ ଇଚ୍ଛାରେ ବିବାହ ହେଇଛେ, ମନ ଯାହାକୁ ଭଲ ପାଇଛି ତାକୁ ବିବାହ ହେଇଛେ, ଆମେ ସଂସାରରେ ସୁଖ ପାଇବା? ଭଗବାନଙ୍କୁ ଡାକିଥିବା ଲୋକ, ପ୍ରଭୁଙ୍କୁ ପାଇଥିବା ଲୋକ କଚ୍ଛକୁ ପଠେଇଲେ, କହିଲେ କଚ୍ଛ ତୁମେ ଯାଅ ଦେବଯାନୀଙ୍କୁ ପ୍ରସନ୍ନ କରିବ, କାରଣ ଦେବଯାନୀଙ୍କ ଉପରେ ଶୁକ୍ରାଚାର୍ଯ୍ୟଙ୍କର ଦୁର୍ବଳତା ଅଛି, ଦେବଯାନୀ ଯଦି ଖୁସି ହେଇଯିବେ, କାରଣ ବୃହସ୍ପତି ଭବିଷ୍ୟତ ଦ୍ରଷ୍ଟା, ଦେବତାମାନଙ୍କର ତ୍ରିକାଳ ଦୃଷ୍ଟି ନା, ସେମାନେ ଜାଣିପାରନ୍ତି ଭବିଷ୍ୟତ, କହିଲେ ଯାଅ। ଇଏ ଗଲେ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଣାମ କଲେ, ଶୁକ୍ରାଚାର୍ଯ୍ୟ ପଚାରେ ତୁମେ କିଏ? ନା ମୁଁ ବୃହସ୍ପତିଙ୍କର ଶିଷ୍ୟ ପୁତ୍ର, ମୋ ନାଁ କଚ୍ଛ ଆଜ୍ଞା, ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କରିବି, ଆଉ 1000 ବର୍ଷ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବି, 1000 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ରହିବା ପାଇଁ ମୁଁ ଆସିଛି, କାରଣ ଶିକ୍ଷା କରିବି ଆଜ୍ଞା। ଶୁକ୍ରାଚାର୍ଯ୍ୟ ତାଙ୍କ ମୁଖରେ କୌଣସି ଗ୍ଲାନି ନାହିଁ, ସାଙ୍ଗେ ସାଙ୍ଗେ ଆଶୀର୍ବାଦ କରିଦେଲେ, ପୁତ୍ର ତୁମେ ମୋ ନିକଟରେ ରୁହ। ଦେଖନ୍ତୁ ବାପ ବାପ ଭିତରେ ଗଣ୍ଡଗୋଳ, ଦୁଇ ଗୁରୁଙ୍କ ଭିତରେ ଭୀଷଣ ଗଣ୍ଡଗୋଳ, କିନ୍ତୁ ପୁତ୍ର ପ୍ରତି କିଭଳି ବ୍ୟବହାର, ଅୟଂ ନିଜ ଅପରାବେତି ଗଣନାମ ଲଘୁଚି ଏତ ସାମ, ଇଏ ମୋର ସେ ତାର, ଆପଣ କେହି ପ୍ରଶ୍ନ କରିପାରନ୍ତି ଏମାନେ ତ ଏତେ ଏତେ ବଡ଼ ଲୋକଙ୍କ ଭିତରେ କଳହ କାହିଁକି ଥିଲା, ନା ଇଏ ଭଗବତ ଇଚ୍ଛାରେ ଥିଲା, ପାରମ୍ପରିକ। ଶୁକ୍ରାଚାର୍ଯ୍ୟ ବଡ଼ ବିଦ୍ୱାନ, ସେ ଦେଖିଲେ ଯେମିତି ଯେଉଁ କଳହ ଗୁଡ଼ିକ ବଳି ମହାରାଜଙ୍କର କଳହ କରୁଥିଲେ ଦେବତାମାନଙ୍କ ସହିତ, ବଳି ମହାରାଜ ଭଗବାନ, ଭଗବାନଙ୍କର ଭକ୍ତ, କିନ୍ତୁ ଅସୁରକୁଳ ଜନ୍ମ ହେଲେ ବି ତାଙ୍କର ଯେଉଁ କଳହ ଗୋଟେ ପାରମ୍ପରିକ କଳହ, ପାରମ୍ପରିକ କଳହ କାହା କୁହାଯାଏ, ଇଚ୍ଛା ନାହିଁ କିନ୍ତୁ ସମାଜକୁ ରକ୍ଷା କରିବା ପାଇଁ, ଅସୁର ସମାଜକୁ ରକ୍ଷା କରିବା ପାଇଁ, ବାପା ଯେହେତୁ ବାପାଙ୍କୁ ଆମକୁ ସେ ଶତ୍ରୁ ଥିଲେ, ଆମର ବି ଶତ୍ରୁ, ଚାଲ ପାରମ୍ପରିକ ଗୋଟେ ମନୋଭାବ, କିନ୍ତୁ ଭଗବାନ ଭଜନ କରନ୍ତି, ଠିକ ଯୁଦ୍ଧ କରିବା ତ ଚାଲୁ, ଏଭଳି ଈର୍ଷାନିତ୍ୟ କଳହ ନୁହେଁ। କଚ୍ଛକୁ ଗ୍ରହଣ କରିନେଲେ, କଚ୍ଛକୁ କେଉଁ ସେବା ଦିଆଗଲା, କଚ୍ଛଙ୍କର ଲକ୍ଷ୍ୟ କ'ଣ, ମୁଁ ବାପାଙ୍କର ପୁତ୍ର, ପୁତ୍ର ହିସାବରେ ପିତାଙ୍କର କାମନାକୁ ପୂର୍ଣ୍ଣ କରି ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେବ। ଅଭିଶାପ କେମିତି ପାଉଛନ୍ତି କଚ? ଦୁଇଜଣ ଦୁଇଜଣଙ୍କୁ ଅଭିଶାପ ଦେଇଛନ୍ତି, କଚ ଦେବଯାନୀକୁ ଦେଇଛନ୍ତି, ଦେବଯାନୀ କଚକୁ ଦେଇଛନ୍ତି। ଦୁଇଜଣ ଯେତେବେଳେ ଶିଷ୍ୟତ୍ୱ ଗ୍ରହଣ କଲେ ସାଙ୍ଗେ ସାଙ୍ଗ ତାକୁ ଗାଈ ଚରାଇବା ପାଇଁ ପଠାଇଲେ, କହିଲେ କଚ ତୁମେ ଗୋଚାରଣ କର, ଗୋମାତାଙ୍କର ସେବା କର। ସଂସାର ଆଜି ଯେତେ ଜଣ ବଡ଼ ଲୋକ ହେଇଛନ୍ତି ଗୋମାତାଙ୍କର ସେବା କରି। ପ୍ରଭୁପାଦଙ୍କୁ ପ୍ରଶ୍ନ କରିଥିଲେ ଜଣେ ବିଦେଶୀ ଲୋକ, ଭାରତବର୍ଷରେ ଶାନ୍ତି କେତେବେଳେ ଆସିବ, ବିଶ୍ୱରେ ଶାନ୍ତି କେତେବେଳେ ଆସିବ? ପ୍ରଭୁପାଦ କହିଲେ ଯେଉଁ ଭାରତ ଭୂମି ଗୋମାତାଙ୍କର ଗୋମୟରେ ଗୋମୂତ୍ରରେ ଲିପ୍ତ ହଉଥିଲା ସେଠି ରକ୍ତକୁ ପଡୁଛି। ଯେପର୍ଯ୍ୟନ୍ତ ଗୋମାତାଙ୍କର ଗୋଟିଏ ବିନ୍ଦୁ ରକ୍ତ ଧରଣୀ ମାତାରେ ପଡୁଥିବ ବିଶ୍ୱର ଶାନ୍ତି ପ୍ରଶ୍ନ ନାହିଁ, ବିଶ୍ୱର ଶାନ୍ତିରେ ପ୍ରଶ୍ନ ନାହିଁ। କଚ ଆଗରୁ ପ୍ରାଚୀନ କାଳରେ ଶିଷ୍ୟମାନଙ୍କୁ ଆଗେ ଗୋଚାରଣ କରିବା ପାଇଁ ପଠାଯାଏ, ଯଦି ସେ ଗୋମାତାଙ୍କୁ ପ୍ରସନ୍ନ କରିପାରିଲେ, ଗୋମାତା ସନ୍ତାନ ଦେଲା, ସେ ସୁଖରେ ରହିପାରିଲେ, ତାପରେ ଜାଣିବେ ଇଏ ହେଉଛି ସିରିୟସ୍ ଷ୍ଟୁଡେଣ୍ଟ। କାରଣ ଆପଣ ଗାଈ ସେବା କରନ୍ତୁ ଆପଣ ଜାଣିପାରିବେ, ରଖିବା ଏତେ ସହଜ ଜିନିଷ ନାହିଁ। ଆଉ ଗୋମାତା ପ୍ରସନ୍ନ ହେଇଗଲା ଆପଣଙ୍କ ଭକ୍ତିରେ ଆଉ କିଛି ଅସୁବିଧା ହେବନି, ଭଗବାନ ପ୍ରସନ୍ନ ହେଇଗଲା। ସେଥିପାଇଁ ଗାଈ ଚରିବା ପାଇଁ ଆଗେ ପଠାଯାଉଥିଲେ, ପ୍ରାଚୀନ ଗୁରୁକୂଳ ଥିଲା, ଦେଖିବେ ଏ ପିଲା କେତେ ସିରିୟସ। କଚ ପାଞ୍ଚଶହ ବର୍ଷ ଏଭଳି ଗାଈ ଚରିଲେ, ଗୋଟିଏ ଦିନ 500 ବର୍ଷ ପରେ ଗୋଟିଏ ଦିନ ଯାଇଛନ୍ତି ଗାଈ ଚରିବା ପାଇଁ, ଅସୁରମାନେ ଭେଟିଗଲେ। ଏଇ ଏଇ ବୃଷପର୍ବାଙ୍କର କିଛି ଲୋକ ଭେଟିଗଲେ, ବୃଷପର୍ବାଙ୍କ ପାଖରେ ରହୁଥିଲେ ବୃହସ୍ପତି, କଚ ବି ସେଠି ରହୁଥିଲେ କି ନାହିଁ? କିନ୍ତୁ ଅସୁରମାନେ ପଚାରିଲେ, ଦେଖିଲା ଆରେ ଇଏ ତ ଭାରି ସୁନ୍ଦର ସ୍ୱରରେ ଦେଖାଯାଉଛି, ଇଏ ତ ଆମ ଅସୁର ନୁହନ୍ତି, କିଏ ସେ? କହିଲେ ତୁମେ କିଏ? ଗୋଟେ ବୃକ୍ଷ ମୂଳରେ କ୍ଳାନ୍ତ ହେଇକି ବସିଛନ୍ତି, ପଚାରିଲେ ତୁମେ କିଏ? ନା ମୁଁ ହେଉଛି କଚ ବୃହସ୍ପତିଙ୍କର ଶିଷ୍ୟ। ଆଙ୍କର କପଟତା ନାହିଁ, ଇଏ କହିଲେନି ଯେ ମୁଁ ବୃହସ୍ପତି ନା କହିଲେ ମୋତେ ମାରିଦେବେ, ଇଏ ସରଳ ଖୋଲିକି କହିଦେଲେ। ଆଜ୍ଞା ସାଙ୍ଗେ ସାଙ୍ଗେ ଅସୁରମାନେ ତାଙ୍କୁ ମାରି କାଟି ଖଣ୍ଡ ଖଣ୍ଡ କରିକି କୁକୁରମାନଙ୍କୁ ଶୃଗାଳ ଦେଇଦେଲେ, କାରଣ ଏମାନେ ବୃଷପର୍ବାଙ୍କୁ ଖବର ଦେଲେ, ଜାଣିପାରିଲେ ଇଏ ବୃହସ୍ପତିଙ୍କର ଶିଷ୍ୟ। ଇଏ କୌଣସି ହିସାବରେ ବୋଧେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପାଇଗଲା ମାନେ ଦେବତାମାନେ ବିଜୟ ହେବେ, ଆମେ ସବୁବେଳେ ପରାଜୟ, ଇଏ ସେ ବିଦ୍ୟା ପାଇ ଆସିଛି। 500 ବର୍ଷ ପରେ ଘଟଣା ଘଟିଲା ପରେ, କିନ୍ତୁ ଏହା ସହିତ ଦେବଯାନୀଙ୍କ ସହିତ ତାଙ୍କର ବହୁତ ସମ୍ପର୍କ ହେଇ, ସମ୍ପର୍କ ମାନେ ଗୁରୁପୁତ୍ରୀ, ସିଏ ଦେବଯାନୀଙ୍କର ପୂର୍ଣ୍ଣ ଭାବରେ ସେବା କରନ୍ତି, ଶୁକ୍ରାଚାର୍ଯ୍ୟଙ୍କର ପୂର୍ଣ୍ଣ ଭାବରେ ସେବା କରନ୍ତି, ଦେବଯାନୀଙ୍କର ମାନେ ଚାକର ଭଳି ସେବା କରନ୍ତି। ତାଙ୍କୁ ମାରିକି ତ କୁକୁରକୁ ଶୃଗାଳକୁ ଦେଇଦେଇଛନ୍ତି, ଗାଈମାନେ ଏକାକି ଫେରିଲେ। ଦେବଯାନୀ ପଚାରିଲେ ବାବା ଗୋରକ୍ଷକ କାହାନ୍ତି, କଚ କାହାନ୍ତି, ଯିଏ ଆମର ସେବା କରେ, ମୋର ସେବା କରେ, ଆପଣଙ୍କର ସେବା କରେ, ସେ କାହାନ୍ତି? ଇଏ ତ ତ୍ରିକାଳଦ୍ରଷ୍ଟା ଏ ଦେଖିଲେ ଲୋ କଚକୁ ମାରିଦିଆ ହେଇଛି। ଶୁକ୍ରାଚାର୍ଯ୍ୟ କହିଲେ କଚକୁ ମାରିଦିଆ ହେଇଛି, କହିଲେ ଆଜ୍ଞା ଆପଣ ତାକୁ ଉଦ୍ଧାର କରନ୍ତୁ। ବୃହସ୍ପତି ଜାଣନ୍ତି କେବଳ ଯଦି ଜୀବନ ପାଇବ ଇଏ ଦେବଯାନୀଙ୍କ ଦ୍ୱାରା, ସେଥିପାଇଁ କଚକୁ କହିଥିଲେ ତୁମେ ଦେବଯାନୀକୁ ପ୍ରସନ୍ନ କର, ନା ଆପଣ ତାକୁ ଆଣନ୍ତୁ, ଏଭଳିଆ ସେବକ ଆଉ ମିଳିବେ। ବାରମ୍ବାର ଅନୁରୋଧ କଲେ, କହିଲେ ଠିକ୍ ଅଛି ମୁଁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରୟୋଗ କରୁଛି। କୁକୁରଙ୍କ ପେଟରେ ଶୃଗାଳଙ୍କ ପେଟରେ ସେ ମାଂସ ଖଣ୍ଡ ହେଇକି ରହିଥିଲା, ସାଙ୍ଗେ ସାଙ୍ଗେ ପୁଣି ସ୍ୱର ଧାରଣ କରି ଗାଏ ଆସିଲେ, ପ୍ରଣାମ କଲେ, କହିଲେ କଚ କେଉଁଠି ଥିଲ? ନା ଗୁରୁଦେବ, ଏମିତି ଅସୁରମାନେ ମାରିକି ଖଣ୍ଡ ଖଣ୍ଡ କରିକି ମୁଁ ଜାଣିପାରିଲି, ଆପଣଙ୍କର କୃପା ଦୃଷ୍ଟିରୁ ଜାଣିପାରୁଛି, ସେମାନେ ମୋତେ ଶୃଗାଳ ପେଟ ଭିତରେ ସବୁ ମୁଁ ଥିଲି, କୁକୁର ପେଟ ଭିତରେ ଥିଲି, ତାଙ୍କ ପେଟ ଫାଟିକି ମୁଁ ବାହାରିକି ଆସିଛି। କହିଲେ ଭଲ ହେଲା, ଠିକ୍ ଅଛି ରୁହ। ଏଇଭଳି ଗାଈ ସେବା କରୁଛନ୍ତି କିଛି ଦିନ, ପୁଣି କିଛି ଦିନ ଯାଇଛନ୍ତି, ଦେବଯାନୀ ପଠାଉଛନ୍ତି, କଚ ତୁମେ ଟିକେ ଯାଅ ଫୁଲ ଆଣିବ, ମୁଁ ପ୍ରଭୁଙ୍କର ସେବା କରିବି। ପୁଷ୍ପ ପାଇଁ ପଠାଇଛନ୍ତି, ପୁଣି ସେଇ ଅସୁରମାନେ ଦେଖିଦେଲେ, କରେ ଇଏ କ'ଣ ଆକୁ ମାରିଥିଲି, କ'ଣ ବଞ୍ଚିଲାଣି? ପୁଣି ତାଙ୍କୁ ମାରିକି ତାର ମାଂସ ତାର ହାଡ଼ ସବୁକୁ ପଥରରେ ଘୋରିଲେ, ଘୋରିକି ତାକୁ ସମୁଦ୍ର ପାଣିରେ ମଡ଼େଇଲେ, ଏତ ଯିବ ଏକବାର ଆଉ। ଦେବଯାନୀ ଅପେକ୍ଷା କରି ରହିଛନ୍ତି, କଚ ଫେରିନାହାନ୍ତି, ଫୁଲ ଧରିକି ଫେରିନାହାନ୍ତି। ପୁଣି କହିଲେ ପିତା ମୁଁ ପଠେଇଥିଲି କାହିଁକି ଆସୁନାହାନ୍ତି କ'ଣ ହେଲେ ଦେଖିବେ ପୁଣି ଏ ମହାଭାରତର କଥା ମୂଳ ମହାଭାରତରେ ଅଛନ୍ତି ପୁଣି ଚାହିଁଲେ ଧ୍ୟାନ ନେତରେ ଚାହିଁଲେ କହିଲେ କଚ ବର୍ତ୍ତମାନ ଜଳରେ ମିଶିଯାଇଛି ପୁଣି ଉଦ୍ଧାର କରି ନିଆଏ ଡାକିଲେ ମୃତ ସଞ୍ଜୀବନୀ ବିଦ୍ୟାରେ କେବଳ ନାମ ଧରି ଡାକିଲେ ଯେ ବଞ୍ଚିବେ ଆସିଲେ ତୃତୀୟବାର ପୁଣି ଯାଇଛନ୍ତି ସେଭଳି କାର୍ଯ୍ୟରେ ଦେବଯାନୀ ପଠେଇଛନ୍ତି ତୃତୀୟବାର ଯେତେବେଳେ ଗଲେ ଇଏ କହିଲେ ଭଲ କାମ ହେଉଛି ଆକୁ ଯେତେ ଥର ମାରୁଛି ବଞ୍ଚୁଛି କାମ ଜାଳିଦେଲେ କଚକୁ ଜାଳି ଦେଇକି ଭସ୍ମ କରିଦେଲେ ଭସ୍ମ କରି କ'ଣ କଲେ ମଦିରା ଦେହରେ ମିଶେଇ ଶୁକ୍ରାଚାର୍ଯ୍ୟଙ୍କୁ ପାନ କରିବାକୁ ଦେଇଦେଲେ କହିଲେ ଅଲଗା ଆଡ଼େ ରହିଲେ ସିନା ଶୁକ୍ରାଚାର୍ଯ୍ୟ ଡାକି ଦେଉଛନ୍ତି ସଞ୍ଜୀବନୀ ବିଦ୍ୟାରେ ତାଙ୍କୁ ପ୍ରକଟ ତାଙ୍କ ପେଟରେ ରହିବ ତାହେଲେ ଜବାବ ଦେବେ ଶୁକ୍ରାଚାର୍ଯ୍ୟ କେବେ ହେଲେ ତାଙ୍କୁ ବଞ୍ଚେଇବେ ନା ବଞ୍ଚାଇଲେ ସିଏ ମରିବେ ନା ପେଟ ଫାଟିକି ସିଏ ଆସିବେ ନା ଅର୍ଶମାନଙ୍କର କମ୍ ବୁଦ୍ଧି କି ଆଜ୍ଞା ଭାବୁଛନ୍ତି ଆପଣ ଆଉ ବର୍ତ୍ତମାନ ଲୋକମାନଙ୍କର ବୁଦ୍ଧି ଅଧିକା କାହିଁକି ଆରେ ମଦ ମାଂସ ଖାଇବା ଲୋକର ବୁଦ୍ଧିଟା ଭାରି ସୂକ୍ଷ୍ମ ବୁଦ୍ଧି ମାନେ ସୂକ୍ଷ୍ମ ବୁଦ୍ଧି ନାହିଁ ସ୍ଥୂଳ ବୁଦ୍ଧି ବହୁତ ବଡ଼ ବଡ଼ କାମ କରୁଛନ୍ତି ଦେଖୁନାହାନ୍ତି କୁଆଡ଼େ ଫ୍ଲାଇଟ୍ ଉଡ଼େଇବା କେମିତି କମ୍ପ୍ୟୁଟର କେମିତି କାମ ଅସୁର ବୁଦ୍ଧି ବା ସବୁ ଆଗରୁ ହୋଟେଲ ଲେବର କାମ କରୁଥିଲେ ବର୍ତ୍ତମାନ କ'ଣ ସେଇଟା ବାହାରିଛି ହାତୀ ଶୁଣ୍ଡ ଭଳିଆ ଆଜ୍ଞା ହଁ ଦେଖୁଛନ୍ତି କେମିତି କାମ କରୁଛି କିନ୍ତୁ ତା ପାଖରୁ ଗୋଟେ ବଡ଼ ଶିକ୍ଷା ଭଗବାନ ପାଇବେ କ'ଣ କହିଲେ ଆଜ୍ଞା ସେ କେତେ ବଡ଼ କାମ କରୁଛି କିନ୍ତୁ ତା ଆଶ୍ରୟଟାକୁ ଦୃଢ଼ କରିଛି ସେ ଖୋଳିବା ପୂର୍ବରୁ କ'ଣ କରୁଛି ତା ଯେଉଁ ଚେନ ଭଳିଆ ଲାଗିଛି ଆଗେ ଠିଆ ହେବ ଠିକ୍ ଜାଗାରେ ତାପରେ କାମ କରୁଛି ନା ତା କତିରୁ ଶିଖାଯିବ ଗୋଟେ ଭଲ ଜିନିଷ ଦେଖୁଥାଏ ମୁଁ ଥରେ ଆରେ ଇଏ ତ କାଦୁଅ ଭିତରେ ଆଗେ ଯାଇକି ତା ଜାଗାଟାକୁ ଆଗେ ସ୍ଥିତିଟାକୁ ଠିକ୍ କରି କାର୍ଯ୍ୟ କରୁଛି ସେଭଳି ସଂସାରରେ ଭକ୍ତ ହଉ ବା ଅଭକ୍ତ ହଉ ଆଗେ ନିଜ ସ୍ଥିତିଟାକୁ ଠିକ୍ କର ତାପରେ ତୁମେ ସଫଳତା ହାସଲ କରିପାରିବ ସ୍ଥିତି ଠିକ୍ ନଥିଲେ ଫସିଗଲେ ସିଏ ଆଜ୍ଞା କ'ଣ ଜେସିବି ନା କ'ଣ ତା ନା ସିଏ ଫସିଗଲେ କୁଆଡ଼େ ଯିବ ଗଲା ସେଥିପାଇଁ ତା ଜାଗାଟାକୁ ଠିକ୍ କରୁଛି ସିଏ ଦେଖୁନୁ କେତେ ଅସୁର ବୁଦ୍ଧି ଲୋକଙ୍କର ବାହାରୁଛି କେତେ କେତେ ଗୋଟେ କାମ କରିଦେଉଛନ୍ତି ସବୁ ଆଉ ଅସୁରମାନେ ବା ଏଇ କାମ କଲେ କହିଲେ ଶୁକ୍ରାଚାର୍ଯ୍ୟଙ୍କ ପେଟ ଭିତରକୁ ଦେଇଦେବା ମଦିରା ଦେହରେ ତିନିବାର ହେଇଗଲା ଦେବଯାନୀ କାମ ଦେଲେ କାରଣ ଦେବଯାନୀଙ୍କର ୟା ପ୍ରତି ଆକର୍ଷଣ ଆସିଯାଇଛି ମନ ଭିତରେ ରଖିଦେଇଛନ୍ତି ମାଙ୍କୁ ବିବାହ ହେବି ପୁରା ମନ ଭିତରେ ସ୍ଥାନ ଦେଇକି ରଖିଛନ୍ତି ପଚାରିଲେ ଗୁରୁଦେବ ବାପା କଚ କାହିଁକି ଆସୁନାହାନ୍ତି କହିଲେ ତାଙ୍କୁ ଆଉ ବଞ୍ଚିବାନି ଆରେ ମୋର କ'ଣ କିଛି କାମ ନାହିଁ ଆମେ ଖାଲି ମୃତ ସଞ୍ଜୀବନୀ ବିଦ୍ୟାକୁ ବାର ବାର ପ୍ରୟୋଗ କରୁଥିଲି ତାଙ୍କୁ ପୁଣି ବଞ୍ଚେଇଦେଲେ ପୁଣି ଅସୁରମାନେ ମାରିଦେବେ ମୁଁ ଅସୁରକୁ ଜଗିବି ନା କଚକୁ ଜଗିବି ମୋର କିଛି କାମ ସେ ମରିଯିବ କ'ଣ କରିପାରିବି ଦେବଯାନୀ କହିଲେ ଗୁରୁ ବାପା ଯଦି କଚର ମୃତ୍ୟୁବରଣ ହୁଏ ମୁଁ ପ୍ରାଣତ୍ୟାଗ କରିବି ଶୁକ୍ରାଚାର୍ଯ୍ୟ ସେଥିପାଇଁ କହିଥିଲେ ତୁମେ ଦେବଯାନୀକୁ ପ୍ରସନ୍ନ କରି ରଖିବ ମୁଁ ପ୍ରାଣତ୍ୟାଗ କରିଦେବି ଆଜ୍ଞା ଆଉ ବୃହସ୍ପତି କହିଥିଲେ ମୋର ଓଲଟା ହେଇଯାଏ କାରଣ ମୁଁ ଟିକେ ଆପଣମାନେ ବୁଝି ନଉଥିବେ ମୁଁ ଶୁଦ୍ଧ ନୁହେଁ ଏମିତି ଭଗବାନଙ୍କ ଦୟାରୁ ସାଧୁ ବୈଷ୍ଣବମାନଙ୍କ ଦୟାରୁ କହୁଛି ବୃହସ୍ପତିଙ୍କର ଏ ଜ୍ଞାନ ଥିଲା ଦେଖନ୍ତୁ ବର୍ତ୍ତମାନ ଦେବଯାନୀ କହିଲେ ମୁଁ ତାଙ୍କ ବିନା ପ୍ରାଣତ୍ୟାଗ କରିବି ଶୁକ୍ରାଚାର୍ଯ୍ୟଙ୍କର ତ ଦୁର୍ବଳତା ଅଛି ଦେବଯାନୀଙ୍କ ଉପରେ ଡାକିଲେ କଚ କଚ ପେଟ ଭିତରୁ ଆବାଜ ଆସୁଛି ଗୁରୁଦେବ ମୁଁ ଆପଣଙ୍କ ଉଦର ଭିତରେ ଅଛି ବଡ଼ ସମସ୍ୟା ହେଇଗଲା ତୁମେ ଉଦର ଭିତରୁ କିଭଳି ଗଲ ନା ଆଜ୍ଞା ଅସୁରମାନେ ଏଭଳି ମୋତେ ମାରି ପୋଡ଼ି ଆଉ ଅଂଶ କରି ମଦ୍ୟରେ ଆପଣଙ୍କୁ ପାନ କରି ଦେଇଛନ୍ତି ମଦ୍ୟ ମାନେ ଆଜିକାଲି ମଦ୍ୟ ବୋଲି ଭାବନ୍ତୁନି ଆଗରୁ ଫଳ ରସ ଅସୁରମାନେ ଯେଉଁ ମଦ ପିଉଥିଲେ ବି ଏ କେମିକାଲ ପିଉନଥିଲେ ଫଳ ରସର ଜିନିଷ ପିଉଥିଲେ ସେଥିପାଇଁ ଅସୁରମାନେ ମୋଟା ଥିଲେ କେଉଁଠୁ ଅସୁର ପତଳା ଅଛି ବୋଲି ଆପଣ ଦେଖିବେ କି ବହୁତ ସୁନ୍ଦର ଶକ୍ତିବାନ ଥିଲେ ମୋତେ ଫି ପେଇ ଦେଇଛନ୍ତି ଏ ଆପଣଙ୍କୁ ପେଇ ଦେଇଛନ୍ତି ଆପଣଙ୍କ ଉଦର ଭିତରେ ଅଛି ବର୍ତ୍ତମାନ କହିଲେ ଦେବଯାନୀ ଦେଖୁଛ ତ ଆବାଜ ଶୁଣୁଛ କହିଲେ ମୁଁ ଯଦି ଡାକିବି ବର୍ତ୍ତମାନ ଦୁଇ ଜଣଙ୍କର ଉଦର ଫାଟିବ ଉଦର ଫାଟିଲା ମାନେ ମୋର ମରଣ ହବ ସିଏ ବି ମରିଯିବ ଦୁଇ ଜଣ ମରିଯିବେ କହିଲେ ନା ମୋର ଦୁଇ ଜଣ ଆବଶ୍ୟକ ଦେବଯାନୀ କହୁଛି ଆପଣ ବଞ୍ଚିବା ଆବଶ୍ୟକ ସିଏ ବଞ୍ଚିବା ଆବଶ୍ୟକ କ'ଣ କରାଯିବ ତାହେଲେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଚିନ୍ତା କଲେ କହିଲେ ବଡ଼ ପୁତ୍ର ତୁମେ ପାଞ୍ଚଶହ ବର୍ଷ ଜଣେ ଗୁରୁ ଏତିକି ପସନ୍ଦ ନୁହନ୍ତି ବାସ୍ତବିକ ମେନୁଆଲ୍ ସର୍ଭାଣ୍ଟ ଯାହା କୁହାଯାଏ ଗୋଟେ ଅତି ନିଚ ସେବକ ଭଳି ତୁମର ସେବା କରିଛ, ସେବା କରିଛ, ମୁଁ ବହୁତ ଖୁସି ହେଇଯାଇଛି। କାରଣ ମୋ ଝିଅ ଚାହୁଁଛି ତୁମର ବଞ୍ଚିବା ଆଉ ମୋର ବଞ୍ଚିବା, କିନ୍ତୁ ମୁଁ ତୁମକୁ ବଞ୍ଚିବାକୁ ହେଲେ ମୋତେ ମରିବାକୁ ପଡ଼ିବ। ସେଥିପାଇଁ ମୁଁ ତୁମକୁ, ତୁମେ ମୋ ଉଦର ଭିତରେ ଅଛ ବର୍ତ୍ତମାନ, ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟା ପ୍ରାପ୍ତ ହୁଅ। ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟାକୁ ଦେଲେ କଚ୍ଛ ଗର୍ଭ ଭିତରେ ଥିଲାବେଳେ, ମୃତ୍ୟୁ ସଞ୍ଜୀବନୀ ଉଦର ଭିତରେ ଥିଲାବେଳେ ତାଙ୍କର ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେଇଗଲେ। କହିଲେ ପୁତ୍ର ବର୍ତ୍ତମାନ ମୁଁ ଭିତରେ ରହିଗଲି, ଏ ମୁଁ ତୁମକୁ କହିଦେଲି କିନ୍ତୁ ମନେ ରଖ, ମୁଁ ବର୍ତ୍ତମାନ ତୁମକୁ ଡାକିଲା ମାନେ ମୋର ଉଦର ଫାଟିଯିବ, ମୁଁ ପଡ଼ିଯିବି, କିନ୍ତୁ ତୁମେ ଯେଉଁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେଲ ମୋତେ ତୁମେ ଉଦ୍ଧାର କରିବ, ତୁମେ ଶିଷ୍ୟର କାର୍ଯ୍ୟ କରିବ, ତୁମେ ପୁତ୍ରର କାର୍ଯ୍ୟ କରିବ, କାରଣ ଶିଷ୍ୟ ହେଉଛି ପୁତ୍ର। କହିଲେ ଆଜ୍ଞା ଗୁରୁଦେବ ମୁଁ ନିଶ୍ଚିତ ମାନେ। ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ଡାକିଲେ କଚ୍ଛଙ୍କୁ, ଉଦର ଫାଟିଲା, ପଡ଼ିଲେ ଶୁକ୍ରାଚାର୍ଯ୍ୟ ସଞ୍ଜୀବନୀ ବିଦ୍ୟା ପ୍ରଥମ ଥର ପାଇଁ ବିଷୟରେ ମୃତ୍ୟୁବରଣ କଲେ। କିନ୍ତୁ କଚ୍ଛ ଆସିଲେ ଦେଖିଲେ ଗୁରୁଦେବ ଶୋଇଛନ୍ତି, ବୋହ ବୋହି କାନ୍ଦିଲେ, ଗୁରୁଦେବଙ୍କ ଉପକାରକୁ ସ୍ମରଣ କଲେ। ଦେଖ ଗୁରୁ କେତେ ସ୍ନେହୀ ହେଇପାରନ୍ତି, ଆଜି ବଞ୍ଚେ ସେ ଜାଣନ୍ତି ନା ଯେ ଦେବଯାନୀଙ୍କର ତାଙ୍କ ପ୍ରତି ଏତେ ଦୁର୍ବଳତା ରହିଗଲାଣି, ବିବାହ ପାଇଁ ଏସବୁ ବାପାଙ୍କ ପାଖରେ ବାରମ୍ବାର ଅନୁରୋଧ କରୁଛନ୍ତି। ସେ ଦେବଯାନୀଙ୍କୁ ଖରାପ ଦୃଷ୍ଟିରେ ଦେଖୁନାହାନ୍ତି, ଗୁରୁପୁତ୍ରୀ ସବୁବେଳେ ପୂଜ୍ୟ, କିନ୍ତୁ ଦେବଯାନୀଙ୍କର ନାରୀ ସ୍ୱଭାବରେ କଚ୍ଛଙ୍କ ପ୍ରତି ପୁରା ଆକୃଷ୍ଟ ହେଇଗଲେ। ଇଏ ବର୍ତ୍ତମାନ କ'ଣ କଲେ, ସଞ୍ଜୀବନୀ ବିଦ୍ୟାରେ ଶୁକ୍ରାଚାର୍ଯ୍ୟଙ୍କୁ ବଞ୍ଚେଇ ଦେଲେ। 1000 ବର୍ଷ ପୁରିଗଲା, ବ୍ରହ୍ମଚର୍ଯ୍ୟ ପାଳନ କରିକି ଫେରୁଛନ୍ତି। କହିଲେ ଗୁରୁଦେବ ମୁଁ ଆଜି ବିଦାୟ ନେବି, ଦେବଯାନୀ ଡାକିଲେ, ବିଦାୟ ନେବ କିନ୍ତୁ ମୋର ପାଣି ଗ୍ରହଣ କରିବାକୁ ପଡ଼ିବ, ତୁମେ ଯେମିତି ଏଠି କହୁଛନ୍ତି ଯଯାତିଙ୍କୁ ମୋର ପାଣି ତୁମେ ଗ୍ରହଣ କର, ମୋତେ ଗ୍ରହଣ କର। କଚ କହିଲେ ଏଟା ସମ୍ଭବ ନୁହେଁ, ପ୍ରାଣେଭ୍ୟୋପି ପ୍ରିୟତରା ଭାର୍ଗବ୍ୟ ମହାମନା, ମୋର ଗୁରୁଦେବ ଶୁକ୍ରାଚାର୍ଯ୍ୟ ମୋ ପାଖରୁ ବି ପ୍ରିୟ, ତୁମ ଭଦ୍ରେ ଧର୍ମ ପୂଜ୍ୟା ଗୁରୁପୁତ୍ରୀ ସଦାମମ, ଆଜି ପାଇଁ ନୁହେଁ ମୋର ଜୀବନ ଥିଲା ପର୍ଯ୍ୟନ୍ତ ତୁମେ ସବୁଦିନ ପାଇଁ ମୋର ପୂଜ୍ୟ, ତୁମେ ଗୁରୁପୁତ୍ରୀ, ଆଉ ତୁମେ ଯେଉଁ ଉଦର ଭିତରେ ରହିଛ, ମୁଁ ଯେଉଁ ଉଦର ଭିତରେ ରହିଥିଲି, ତୁମେ ବି ସେଇ ଉଦର ଭିତରେ ଆସିଛ ନା, ଆମେ ଭାଇ ଭଉଣୀ ହେଲେ, ଶୁଣୁଛନ୍ତି କେତେ ବଡ଼ ଶିକ୍ଷା, ଆମେ ଭାଇ ଭଉଣୀ, ଭାଇ ଭଉଣୀରେ ବିବାହ କଦାପି ସମ୍ଭବ ନୁହେଁ, ତୁମେ ସେଇ ଔରସରୁ ଆସିଛ, ତାଙ୍କରି ବୀର୍ଯ୍ୟରୁ ଆସିଛ, ଆଉ ମୁଁ ତାଙ୍କ ଗର୍ଭରେ ରହିଛି, ଆମେ ଦୁଇ ଜଣ ଭାଇ ଭଉଣୀ ହେଲେ ଆମେ କଦାପି ବିବାହ ସମ୍ଭବ ନୁହେଁ, କଦାପି ସମ୍ଭବ ନୁହେଁ। ଏବଂ ଗୋଟିଏ ସୁନ୍ଦର ଶ୍ଳୋକ କହିଲେ ଦେବଯାନୀ, ଯଥା ମମ ଗୁରୁ ନିତ୍ୟମ ମାନ୍ୟ ଶୁକ୍ର ପିତା ତବ ଦେବଯାନୀ ତଥୈବ ତ୍ୱଂ ନୈବ ମାଂ ବକ୍ତାରହସି, ମୋ ଗୁରୁଦେବ ପ୍ରତିଦିନ ଯେଭଳି ମୁଁ ଗୁରୁଦେବଙ୍କୁ ବନ୍ଦନା କରୁଛି ଯେଭଳି ପୂଜ୍ୟ, ତୁମେ ମୋର ସବୁଦିନ ପାଇଁ ସେଭଳି ପୂଜ୍ୟ, ତୁମେ ମୋର ଗୁରୁପୁତ୍ରୀ, ମୋତେ ଏଇ କଥାଟି କୁହନି, ଆଉ ଯେଉଁ କଥା କହୁଛ କୁହ। ଯେତେବେଳେ କ୍ରୋଧ କଲେ ଦେବଯାନ ବାରମ୍ବାର ବାରମ୍ବାର କହିଲେ ନା 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 କିଛି ଅସୁବିଧା ନାହିଁ, ତୁମେ ମୋତେ ବିବାହ ହୁଅ, ମୋତେ ବିବାହ ହୁଅ, ଏପରିକି ଶୁକ୍ରାଚାର୍ଯ୍ୟ ଦେବଯାନୀ କିଛି କୁହନ୍ତିନି, ପୁରା ତାଙ୍କର ବସ ହେଇକି ରହିଥିଲେ। କିନ୍ତୁ ଶୁକ୍ରାଚାର୍ଯ୍ୟ ଧର୍ମନୀତି ଜାଣନ୍ତି, ସେ କେବେ କହିଲେନି କଚକୁ ଯେ ତୁମେ ବିବାହ ମୋ କନ୍ୟାକୁ, ଏ ବାରମ୍ବାର ଯେତେବେଳେ ଅନୁରୋଧ କଲେ ଏ ଅଭିଶାପ ଦେଲେ। ତଦା ଦେବଯାନୀ ସଚ ଗୁରୁପୁତ୍ରୀ ପୂଜ୍ୟତେ ନ ତାମ ଉଦ୍ଭହତି, ଶ୍ରୀଦର୍ଶନ ତାଙ୍କ ଟିକାରେ ଲେଖୁଛନ୍ତି, ତୁମେ ମୋର ଗୁରୁପୁତ୍ରୀ, ମୁଁ ତୁମେ ବିବାହ ହେବିନି। ତତଶ୍ଚ କୁପିତା ସତୀ ତବୟମ ବିଦ୍ୟା ନିଷ୍ଫଳା ଭବତୁ ଇତି ତମ ଶଶାପ, ଦେବଯାନୀ ଆଗେ ଅଭିଶାପ ଦେଲେ। ହେଲେ କଚ ତୁମେ ମୋତେ ବିବାହ ପାଇଁ ଚାହୁଁନ, ମୁଁ ତୁମକୁ ଅଭିଶାପ ଦଉଛି, ତବ ବିଦ୍ୟା ନିଷ୍ଫଳ ଭବତୁ, ତୁମେ ଯେଉଁ ବିଦ୍ୟା ଶିଖିଛ ମୃତ୍ୟୁ ସଞ୍ଜୀବନୀ ବିଦ୍ୟାଟା ନିଷ୍ଫଳ ହେଇଯାଉ। 1000 ବର୍ଷ ବ୍ରହ୍ମଚର୍ଯ୍ୟ ବାତ ବ୍ରତ ପାଳନ କରି 3 ବାର ମୃତ୍ୟୁବରଣ କରି ଯେଉଁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହେଲେ ନିଷ୍ଫଳ ହବ। କହିଲେ ଆପଣ ଗୁରୁପତ୍ନୀ ଗୁରୁପୁତ୍ରୀ, ମୁଁ ଆପଣଙ୍କୁ ଅଭିଶାପ ଦେବା କଥା ନୁହେଁ, କିନ୍ତୁ ମୁଁ ଗୋଟେ ପ୍ରତି ଅଭିଶାପ ଦେଇକି ଯାଉଛି। ସେ ପ୍ରତି ଅଭିଶାପଟି କ'ଣ, ତୁମେ ତୁମ କାମନାରେ ଏତେ ବସ ହେଇଛନ୍ତି, ଏତେ ଜଣ ବିଦ୍ୱାନ ଗୁରୁଙ୍କର ଝିଅ ହେଇକି ତୁମେ ଏଇ କାମନା ପାଇଁ ଆଜି ମୋତେ ଏଭଳି ଅଭିଶାପ ଦେଇଦେଲ, ଆଉ ମୁଁ ଆଜି ଅଭିଶାପ ଦେଇକି ଯାଉଛି, ସଚେତ ବ୍ରାହ୍ମଣ ପତି ନ ଭବେତ୍ ଇତି ଶାପ, ତୁମର କେବେ ବ୍ରାହ୍ମଣ ପତି ହେଇପାରିବ, ତୁମେ କ୍ଷତ୍ରିୟକୁ ବିବାହ। ସେଥିପାଇଁ ବର୍ତ୍ତମାନ ସେଇ କଥା କଚସ୍ୟ ବାରହସ୍ପତ୍ୟ ଶଶାପମ ଜମମ ସମମ ପୁର, ସେଇ କଥାଟାକୁ ମନରେ ପକେଇ ଦେଉଛନ୍ତି ଦେବଯାନୀ। ମୋତେ ଆଜ୍ଞା କଚ ଅଭିଶାପ ଦେଇଛି କହିଲେ, ଅଭିଶାପ ଦେଲାବେଳେ ବହୁତ ସୁନ୍ଦର ଭାବରେ ମହାଭାରତର ବର୍ଣ୍ଣନା ଅଛି, ମୋର କିଛି କ୍ଷତି ହେଲାନି, ତୁମେ ଭାବୁଛ କି ମୋତେ ଅଭିଶାପ ଦେଇଦେଲେ ମୋ ବିଦ୍ୟା ମୋର ନିଷ୍ଫଳ ହବ, ମୋର ନିଷ୍ଫଳ ହବନି, କି ତୁମ କାମନାଟା ପୂର୍ଣ୍ଣ ହେଇପାରିବନି, କାରଣ ତୁମେ କାମନା ପାଇଁ ମୋତେ ଅଭିଶାପ ଦେଲ, ସେଥିପାଇଁ ତୁମର କାମନା ତୁମେ କୌଣସି ବ୍ରାହ୍ମଣ ପ୍ରତିକୁ ପାଇବ, କିନ୍ତୁ ମୋର କାମନା ପୂର୍ଣ୍ଣ ହେଇଗଲା। କେଉଁଭଳି ପୂର୍ଣ୍ଣ ହେଲା? ମୋ ବିଦ୍ୟା ସିନା ନିଷ୍ଫଳ ହବ, କିନ୍ତୁ ହଜାର ବର୍ଷ ଧରି ଯେଉଁ ବିଦ୍ୟାଟା ଶିଖିଛି ତାକୁ ଆଉ ଜଣଙ୍କୁ ପଢ଼େଇଦେବି, ସେଟା ସଫଳ ହବ। ଦେବଯାନୀ ଭାବିଲେ ଆରେ ମୋର ଲସ୍ ହେଇଗଲା, କିଛି ଲାଭ ହେଲାନି, ସ୍ୱାମୀ ବି ପାଇଲିନି, ପୁଣି ଲସ୍ରେ ପଡ଼ିଗଲି, ବହୁତ ଅନୁତାପ କଲି, ବର୍ତ୍ତମାନ ବ୍ରାହ୍ମଣ ପତି ପାଇବିନି, ନିନ୍ଦିତ ହେଇକି ରହିବି। କଚ ବହୁତ ବୃହସ୍ପତିଙ୍କ ନିକଟରେ ପହଞ୍ଚିଲେ, ବହୁତ ସୁନ୍ଦର ବୃହସ୍ପତି କହିଲେ, ବାବା ପ୍ରକୃତ ପୁତ୍ର ତୁ ଦେବ ସମାଜ ପାଇଁ ଗୋଟେ ବହୁତ ବଡ଼ କାର୍ଯ୍ୟ କରିକି ଆସିବ, ଏକ ହଜାର ବର୍ଷ ତିନିବାର ମୃତ୍ୟୁବରଣ କରି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରକୁ ନେଇକି ଗଲେ, ବର୍ତ୍ତମାନ ସେଇ କଥା କହୁଛନ୍ତି, ବ୍ରାହ୍ମଣ ମେ ଭବିତା ହସ୍ତଗ୍ରାହ ମହାଭୁଜ, କୌଣସି ବ୍ରାହ୍ମଣକୁ ମୁଁ ବିବାହ ହେଇପାରିବିନି। କିଏ କହୁଛନ୍ତି? ଦେବଯାନୀ ଜଜାତିଙ୍କୁ, ଜଜାତି ମନା କରୁଛନ୍ତି, ଅୟମ ପ୍ରତିଲୋମ, ମୁଁ ତୁମକୁ ବିବାହ କେମିତି ହେବି, ହାତ ଧରିକି ଉଠେଇଦେଲି, ବିବାହ ହେବିନି, ପ୍ରତିଲୋମ ବିବାହ। ଜଜାତି ବର୍ତ୍ତମାନ ଗୋଟିଏ ବହୁତ ବଡ଼ ଚିନ୍ତାରେ ପଡ଼ିଗଲେ, ବର୍ତ୍ତମାନ ମନ ସହ ପରାମର୍ଶ କରିବେ, ଭଗବାନଙ୍କୁ ସ୍ମରଣ କରିବେ, ଯିଏ ମନରେ କଦାପି ଭଗବାନଙ୍କ ଛଡ଼ା ଆଉ କାହାକୁ ଜାଣିନଥିଲେ, ଆଜି ମନ ତାଙ୍କୁ ସାହାଯ୍ୟ, ଆପଣ କିଏ ସାହାଯ୍ୟ କରିବେ ସଂସାରରେ, ଏ ମନ ନା, ମନ ଏବ ମନୁଷ୍ୟାଣ କାରଣ ବନ୍ଧ ମୁଖ୍ୟ ବନ୍ଧତୁ ବିଷୟ ସଙ୍ଗେ ମୁକ୍ତ ନିର୍ବିଷୟ ମନ, ଏ ମନ ଆମକୁ ବିଷୟ ସାଙ୍ଗରେ ବାନ୍ଧିକି ସଂସାର ପକେଇଛି, ଯେତେବେଳେ ବିଷୟରୁ ମୁକ୍ତ ହେଇଯିବ ସଂସାର ଆମେ ପାର ହେଇକି ଯିବ, ଏ ମନ ପକେଇ ଦେଇଛି। ମଣିଷର କ'ଣ ଅଛି, ସୁଖ ଦୁଃଖ ସବୁ ମନ କରୁଛି ନା, ଆଉ ମନ ହେଉଛି ଭଗବାନଙ୍କର ଏଲିମେଣ୍ଟସ, ଭଗବାନଙ୍କର ଯେଉଁ ଜିନିଷ ତିଆରି କରିଛନ୍ତି ଛଅଟା ଜିନିଷ, ତା ଭିତରେ ମନ ଅଛି। ଇନ୍ଦ୍ରିୟାଣ ମନ ଚାଷ୍ମି, ଭଗବାନ ଗୀତାରେ କହିଲେ ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ। ସେଥିପାଇଁ ମଣିଷ ଦେଖନ୍ତୁ କେତେ କର୍ମ କଲା ପରେ ମନଟା କାହିଁକି ଭଲ ଲାଗୁନି, ଆଜ୍ଞା ମନ ଭଲ ଲାଗିବା ପାଇଁ କିଛି ମେଡିସିନ ଅଛି ସଂସାରରେ? ମନକୁ କେହି ମନେଇ ପାରିବେନି, ମନକୁ କେହି ଭଲ ଦେଇ ପାରିବେନି, ମନ ପାଇଁ କେବଳ ଗୋଟିଏ ଔଷଧ ଭଗବାନ ଭଗବତ ଗୀତାରେ କହିଲେ, ମନମନା ଭବ ମଦଭକ୍ତ ମଜାଜି ମାଂ ନମସ୍ତୁ, ମନରେ ମୋତେ ଟିକେ ଚିନ୍ତା କର, ମୋର ଭକ୍ତ ହୁଅ, ମୋତେ ଟିକେ ପ୍ରଣାମ କର, ଶାନ୍ତି ପାଇବ। ମନରେ ଗୋବିନ୍ଦଙ୍କୁ ଚିନ୍ତା ନ କଲେ, କୃଷ୍ଣଙ୍କୁ ଚିନ୍ତା ନ କଲେ, ମନ ପାଇଁ ଆଉ କିଛି ଔଷଧ ନାହିଁ, ସଂସାର ପାଇଁ ସବୁ କିଛି କଲା ପରେ ବି ମନ ପାଇଁ କିଛି ନାହିଁ, ମନରେ କେବଳ ସବୁଠୁ ବଡ଼ ମହୋତ୍ସବ କଲା ହରିନା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ପ୍ରମାଣ କ'ଣ ଯଦି ପଚାରନ୍ତି, ଆପଣ ବାବାଜୀ ହେଇଛନ୍ତି, ଆପଣ ଠାକୁର ନାମ କରୁଛନ୍ତି ବୋଲି ଆପଣ କହୁଛନ୍ତି ସଂସାରରେ ସୁଖ ନାହିଁ, ପ୍ରମାଣ ହେଲେ ପ୍ରମାଣ ଦେବ ଇସ୍କନ, ଏ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍, ଆନ୍ତର୍ଜାତିକ କୃଷ୍ଣ ଚେତନା ସଂଘ ତାର ପ୍ରମାଣ। ସବୁଠୁ ଅଧିକା ମନରେ କଷ୍ଟ ପାଇବା ଲୋକ ଆମେରିକା, ଯେଉଁ ଦେଶରେ ଯେତେ ବିଷୟ ରହିବ, ଯେତେ ଭୋଗବସ୍ତୁ ରହିବ, ମନ ସେତେ ଚଞ୍ଚଳ ହବ। ଆପଣ ଭାବନ୍ତୁନି, ଆମେ ଟାଉନ୍ ବଜାର ରହୁଛୁ ଜଣେ ଚାଷୀ, ଗୋଟେ ଚାଷୀ ଭିତରେ ଗୋଟେ ଅଫିସର ଭିତରେ ବହୁତ ପାର୍ଥକ୍ୟ ଅଛି। ଆମେ ଯେଉଁମାନେ ଭୁବନେଶ୍ୱରରେ ରହୁଛୁ ତାଙ୍କ ମନ ଅଧିକା ଚଞ୍ଚଳ ଗୋଟେ ଗ୍ରାମୀଣ ପରିବେଶ ଠାରୁ, କାରଣ ଏଠି ଭୋଗ ସାଧନ ରହିଲା, ଆପଣ ଯୁଆଡ଼େ ଯିବେ ମନ ଟାଣି ଆଣିବ। ଆମେରିକାର ଲୋକମାନେ ପୁରା ମରିବା ପାଇଁ ଯାଉଥିଲେ, ତାଙ୍କ ପାଇଁ କୌଣସି ଔଷଧ ନଥିଲା, ଗଭର୍ଣ୍ଣମେଣ୍ଟ ଖାଇବାକୁ ଦିଏ ପାର୍କ ମାନଙ୍କରେ। ପ୍ରଭୁପା ଯେଉଁଠି ଯାଇ ପହଞ୍ଚିଥିଲେ, କୌଣସି ଜାଗା ନା ନା ନା, ଯେଉଁଠି ହିପି ମାନେ ପ୍ରଥମେ ରହୁଥିଲେ, ଅତି ବାୱାରୀ ବାୱାରୀ ଲଙ୍ଗଳା ହେଇକି, ଭଲ ଘରର ଝିଅମାନେ, ବଡ଼ ଘରର ଝିଅମାନେ, ପ୍ରଭୁପାଦ ପଚାରନ୍ତି, ଝିଅମାନେ ସବୁ ଉଲଫ ନେଇକି ପଡ଼ିଥିବେ ପାର୍କ ମାନେ, ଗଭର୍ଣ୍ଣମେଣ୍ଟ ଆଣିବ ତମ ଖାଇବା ପାଇଁ ଦେବା ପାଇଁ। ପ୍ରଭୁପାଦ କହିଲେ ଏଭଳି ସାଧୁ ସିଏ କହିଲେ ଏଇମାନଙ୍କୁ ଯଦି ମୁଁ ଭକ୍ତ କରିଦେଇପାରିବି ତାହେଲେ ସଂସାର ଲୋକମାନଙ୍କର ଚକ୍ଷୁ ଫିଟିବ, ମୁଁ ଭଦ୍ର ଲୋକ ଆଗେ ଭକ୍ତ କରିବିନି, ସଂସାରରେ ପାଗଳ ଗୁଡ଼ାକୁ ମୁଁ ଆଗେ ଭକ୍ତ କରିବି। ଏବେ କଥା ଖଣ୍ଡେ ଧରିକି ଦେଖୁଛନ୍ତି ଆମର ଆସିଲା ବେଳେ ଏଇ ଭାରତୀୟ ଯେଉଁ ଭାରତୀୟ ଲୋକମାନେ ହସୁଛନ୍ତି ହରିନାମକୁ, ଆଜି ପ୍ରଭୁପାଦ ସେ ହରିନାମ ଦ୍ୱାରା ହିପିମାନଙ୍କୁ ହାପି କଲେ, ସେମାନଙ୍କୁ ହିପି କୁହାଯାଏ। କେଶ କାଟନ୍ତି ନା, ଦାଢ଼ି କାଟନ୍ତି ନା, ଝିଅମାନଙ୍କର କୌଣସି ଅବସ୍ଥା ନଥାଏ। ଆଗେ ଭାରତର ମହାମନ୍ତ୍ର ବିଶ୍ୱ ଇତିହାସରେ ଆମେରିକା ବଜାରରେ ହିପିମାନଙ୍କ ଉପରେ ଆଗେ କାମ, ମନ ଏତେ ମନର ସେମାନେ କଷ୍ଟ ପାଇଛନ୍ତି ପୁରା ମରିବା ପାଇଁ, ସୁଇସାଇଡ୍ ସେଇଟ ପଡ଼ି ପଡ଼ି ଦିଦି ଉପରେ ସୁଇସାଇଡ୍ କରିବେ, ସେମାନଙ୍କ ମନ ଆଜି ସ୍ଥିର ହେଲା, ଲକ୍ଷ ଲକ୍ଷ ଆଜି ଭକ୍ତ ହେଉଛନ୍ତି ସବୁ ଛାଡ଼ି କାହିଁକି ନାଇଁ ଜାଣିଲେ। ପ୍ରକୃତରେ ମନ ପାଇଁ ଗୋଟିଏ ଔଷଧ, ମନ କେଉଁଥିରେ ଶାନ୍ତି ପାଇବନି, କିନ୍ତୁ ଏ ମନ ଆପଣଙ୍କର ବନ୍ଧୁ ଯଦି ପ୍ରଭୁଙ୍କ ଚରଣରେ ଅଛି କୌଣସି କାର୍ଯ୍ୟ କରିବା ପୂର୍ବରୁ ମନ ଆପଣଙ୍କୁ ଯେହେତୁ ଭଗବାନଙ୍କର ଅଂଶ ମନ ଜଣେଇଦେବ। ବର୍ତ୍ତମାନ ଯଯାତି ମହାରାଜ ମନର ଶରଣ କଲେ, ପ୍ରଭୁଙ୍କୁ ଶରଣ କଲେ, ପ୍ରଭୁ ବର୍ତ୍ତମାନ ମନ ଦ୍ୱାରା ତାଙ୍କର ଇନ୍ଦ୍ର ଦ୍ୱାରା ତାଙ୍କର ନିବାସ ସ୍ଥାନ ଦ୍ୱାରା ବୁଝେଇଲେ। ଆରେ ଇଏ ତ କହୁଛି କଚ ଦ୍ୱାରା ଅଭିଶାପ ପାଇଛି, ଏ କ୍ଷତ୍ରିୟକୁ ବିବାହ ହେବ, ବ୍ରାହ୍ମଣଙ୍କୁ ବିବାହ ହେଇପାରିବନି, ମୁଁ ପ୍ରକୃତରାକୁ ବିବାହ ହେବି ନା। ଯଜାତି ଅନଭିପ୍ରତ୍ୟମ ଦୈବୋପହୃତମ ଆତ୍ମନଃ ମନସୁ ତତ୍କଥା ବୁଦ୍ଧ୍ୱା ପ୍ରତିଜଗ୍ରାହ ତତ୍ବଚଃ। ବହୁତ ସୁନ୍ଦର, ଆମ ମନ ଆଉ ଜଣେ ମହାତ୍ମାର ମନ, ଜଣେ ଭକ୍ତର ମନ, ଜଣେ ଭକ୍ତର ମନ ନିର୍ମଳ ନିର୍ମଳ ମନ ତା, ସେ ମନରେ ପ୍ରଭୁଙ୍କୁ ସବୁବେଳେ ସ୍ଫୁରଣ ହୁଅନ୍ତି। ଆପଣ ଯେଉଁ ଐନାରେ ମିରରରେ ମୁହଁ ଦେଖୁଛନ୍ତି ସେଇଟା ପରିଷ୍କାର ଅଛି ବୋଲି ସିନା ମୁହଁଟା ପରିଷ୍କାର ଦେଖାଯାଉଛି, ସଂସାରରେ ଆମକୁ ଆନନ୍ଦ କାହିଁକି ମିଳୁନି, ଆମ ମନ ମଇଳା ହେଇଯାଇଛି, ମନଟା ଖରାପ ହେଇଯାଇଛି। ଗୋଟେ ବାଳକ ନାଚୁଛି, ଛୋଟ ଛୁଆମାନେ ଆସିଛନ୍ତି ଜନତା ଚିନ୍ତା ନାହିଁ, ଆନନ୍ଦ ନାଚି ଟିକେ କାନ୍ଦି ପକେଇବେ ପୁଣି ସାଙ୍ଗେ ସାଙ୍ଗେ ପୁଣି ମନ ଠିକ କରିଦେଉଛି, ବିଷୟ ମଳ ତାଙ୍କ ମନ ଭିତରକୁ ଆସିନି। ଆମେ ସଂସାରରେ ରହି 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 ବିଷୟର ପ୍ରଭାବ ଗୁଡ଼ିକ କୋଟିଂ ଯେମିତି ପଡ଼େ, ଯେମିତି ଗ୍ରିଲ ଆପଣ ଦେଖୁଛନ୍ତି ନା ସବୁ ଗ୍ରିଲରେ ଏ ଯେଉଁ ଲାଗି ସବୁ ଆଇରନ୍ ବାର ଗୁଡ଼ିକ ତା ଦେହରେ ସବୁ କଲର୍ ଦିଆଯାଇଛି, କାହିଁ କଲର୍ ଦିଆଯାଇଛି, ପ୍ରତିବର୍ଷ ଆପଣ ନହେଲେ ଜଙ୍କ ଲାଗିଯିବ। ସଂସାରରେ ଏଠି ବେଶୀ ଦିନ ବଞ୍ଚିବା ଭଲ ନାହିଁ, ଯେତେ ଦିନ ଆପଣ ଅଧିକ ବଞ୍ଚିବେ ହରିଭଜନ ବିନା ଆପଣଙ୍କ ମନ ଭିତରେ ସେତେ ଜଙ୍କ ଲାଗିବ, ସେତେ ବିଷୟରେ ପ୍ରଭାବ ଗୁଡ଼ାକ ଲାଗିବ। କାରଣ ଲୁହାର ଧର୍ମ ହେଲା ସେ ଜଳ ଦ୍ୱାରା ବାୟୁ ଦ୍ୱାରା ତାର ଗୋଟେ ଉପଧର୍ମ କୋଟିଂ ନେଇ ଆସିବ, ଯାହାକୁ ଆମେ ଜଙ୍କ ବୋଲି କହୁଛେ। ସେଭଳିଆ ମନର କାମ ହେଲା ସେ ସଂସାରରେ ବଞ୍ଚିବ ମାନେ ବିଷୟ ନ ଭୋଗିଲେ ବି ହରିନାମ ବିନା ମନରେ ଜଙ୍କ ଚାଲି ଆସିବ। ଏମିତି ଗୋଟେ ଛୋଟ ଉଦାହରଣ ଆପଣ ନିଅନ୍ତୁ, ଗୋଟେ ଘରର କବାଟ ଦରଜାକୁ ବନ୍ଦ କରିଦେବେ, ପୁରା ଝାଡ଼ି ଦେଇକି ପରିଷ୍କାର କରିଦେବେ, ଦୋଳିକି କବାଟ ଦରଜା ବନ୍ଦ କରିଦେବେ, ପାଞ୍ଚ ଦିନ ଦଶ ଦିନ ପରେ ଆପଣ ଖୋଲିବେ ଧୂଳି ଆସିବ ନା ନାହିଁ? ଆଜ୍ଞା ଧୂଳି ଆସିଲା, ଝଡ଼ା ହେଇଥିଲା, କବାଟ ଦରଜା ବନ୍ଦ। ସେଭଳି ସଂସାରରେ ଯଦି କେହି ବଞ୍ଚିକି ରହୁଛି ତାହେଲେ ଇନ୍ଦ୍ରିୟମାନଙ୍କୁ ପୁରା ବନ୍ଦ କରିଦେଇଛି, ଚକ୍ଷୁ କର୍ଣ୍ଣ ନାସିକା ଜୁହା ପଞ୍ଚ ଜ୍ଞାନେନ୍ଦ୍ରିୟ ତ୍ୱକ୍ ଏଇ ଜ୍ଞାନେନ୍ଦ୍ରକୁ ସବୁ ବନ୍ଦ କରିଦେଇଛି, ଧ୍ୟାନରେ ଅଛି, କିନ୍ତୁ ହରିକିଙ୍ଗଡ଼ା କୁନି ପୁଣି ମୈଳ ପଶିଯିବ, ମୈଳ ପଶିଯିବ ଯେତେ ଝାଡ଼ିଲେ ବି। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ଚେତ ଦର୍ପଣ ମାର ଜନମ ବିଦ୍ୟା ବଧୁ ଜୀବନମ, ଏ ଚିତ୍ତରୂପ ଦର୍ପଣକୁ ମାଜିବାକୁ ପଡ଼ିବ, ଏ ମନ ଆମର ମଇଳା ବୋଲି ବର୍ତ୍ତମାନ ସଂସାରଟା ଆମକୁ ମଇଳା ବୋଲି ଲାଗୁଛି, ତାକୁ ପରିଷ୍କାର କେମିତି କରାଯିବ? ମନକୁ ମାଜିବା ପାଇଁ କେବଳ ଗୋଟିଏ ଜିନିଷ, ହରିନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଯଦି ମହାରାଜ ସ୍ୱଚ୍ଛ ମନରେ ବିଚାର କରୁଛନ୍ତି। ମୋତେ ଆପଣ ସାହାଯ୍ୟ କରନ୍ତୁ। ଯଜାତି ଅନଭିପ୍ରତ୍ୟମ ଦୈବ ପ୍ରଭୂତମ ଆତ୍ମନ ଅନଭିପ୍ରତ୍ୟମ ଏଟା ଚାହୁଁନାହାନ୍ତି। ଆରେ ଗୋଟେ ବ୍ରାହ୍ମଣ ଝିଅ କେମିତି ବାହା ହେବି? ମୁଁ ରାଜା ହେଲେ ବି କଣ ବ୍ରାହ୍ମଣ କନ୍ୟା ବିବାହ ପ୍ରତ୍ୟଲମ୍ବ ଦୋଷଟା ଲାଗିବ ନା? ଦୈବ ପ୍ରଭୂତମ ଆତ୍ମନ କିନ୍ତୁ ବିଚାର ବି କିଛି କରିପାରୁନାହାନ୍ତି। ମାନେ ଏଠି ଗୋଟେ ପ୍ରୋଭିଡେଣ୍ଟାଲ ଆରେଞ୍ଜମେଣ୍ଟ, ଦୈବଙ୍କ ଦ୍ୱାରା ଭଗବାନଙ୍କ ଦ୍ୱାରା ଗୋଟେ ଆରେଞ୍ଜମେଣ୍ଟ ହେଇଗଲାଣି। ସିଏ ମୁଁ ତ ତାଙ୍କ ପ୍ରତି ଆକର୍ଷିତ ନାହିଁ, ସିଏ ମୋ ପ୍ରତି ଆକର୍ଷିତ ହେଇକି ପୁଣି ବିଭିନ୍ନ ପଏଣ୍ଟସ ଦେଖାଉଛନ୍ତି। ନୀତି ପଏଣ୍ଟସ ଦେଖାଇଲେ ମୁଁ ହାତକୁ ଧରିଛି, ଦ୍ୱିତୀୟ ପଏଣ୍ଟ ଦେଖାଇଲେ କଚ ଦ୍ୱାରା ସିଏ ଅଭିଶାପ ପାଇଛି। ପ୍ରଭୁ ପ୍ରକୃତରେ ଆପଣ ମୋତେ ମନ ଦ୍ୱାରା ଜଣାନ୍ତୁ ନା, ମୋବାଇଲ ମନ ଦ୍ୱାରା ମୋତେ ଜଣାନ୍ତୁ ନା, ଏଇଟା କ'ଣ ଆପଣଙ୍କର ଆପଣଙ୍କର ଇଚ୍ଛା ନା? ମୁଁ ତାର କଥାଟାକୁ ମାନେ କହିଲେ ମନସ୍ତୁତ୍ଗତମ ବୁଦ୍ଧା ପ୍ରତି ଗ୍ରହଣ କରିନେଲେ କହିଲେ ହଁ ମୋର ବିବାହ। ବର୍ତ୍ତମାନ ବୁଦ୍ଧି ଦ୍ୱାରା ମନ ଦ୍ୱାରା ବୁଦ୍ଧି ମନ ମନ ମାଷ୍ଟ୍ରେ ବୁଦ୍ଧି ଇନ୍ଦ୍ରାଣୀ ପରମ ଆହୁ ଇନ୍ଦ୍ରିୟ ପରମ ମନ ମନସତୁ ପରାବୁଦ୍ଧି। ବର୍ତ୍ତମାନ ମନ ଦ୍ୱାରା ସୂକ୍ଷ୍ମ ବୁଦ୍ଧି ଯାହାକୁ ଈଶ୍ୱର ହେଉଛନ୍ତି ପ୍ରଭୁ ଲଗେଇଲେ ପ୍ରତିଜଗ୍ରାହ କହିଲେ ହଁ ବିବାହ ଦେଲେ କେମିତି ଦେଲେ? ମନ କହିଲାନି, ଆମ ମନ ଯାହା କହିଦେଉଛି କ'ଣ ଠିକ କି? ଆମେ ସବୁ ସେୟା କହୁଛେ, ଆମ ମନ କହିଦେଉଛି ଆମେ ଯାହା କରିଦେଲେ ଏଇଟା ପ୍ରଭୁଙ୍କର ଇଚ୍ଛା ଆଉ, ନହେଲେ ବିବାହ କେମିତି ହେଲା? ବିବାହଟା ପ୍ରଭୁଙ୍କର ଇଚ୍ଛା ହେଲା ଯେତେବେଳେ ଝଗଡ଼ା ହବ, ସେତେବେଳେ ମନ କହୁଛି ଏଇଟା ପ୍ରଭୁଙ୍କର ଇଚ୍ଛା ବୋଲି, ସେତେବେଳେ କହୁଛି ସ୍ତ୍ରୀ ଦୋଷ ହେଲା ନା? ଯେତେବେଳେ ଝିଅଟା ହେଲା ପୁଅଟା ଇଚ୍ଛା କରୁଛନ୍ତି ହେ ଭଗବାନ ମୋତେ ଏଇ ଝିଅଟା ଦେଲା, ଏ ସବୁ ତ ଜଣେ ଭଗବାନ ଇଚ୍ଛା ବୋଲି କହିବ, ସବୁ ପ୍ରଭୁଙ୍କର ଇଚ୍ଛା ବୋଲି କହିନବ। ଯେମିତି ପାଣ୍ଡବ ମାନେ ଜୀବନର ପ୍ରତି ଜିନିଷକୁ ପ୍ରଭୁଙ୍କର ଇଚ୍ଛା ବୋଲି, ଦ୍ରୌପଦୀଙ୍କର ବସ୍ତ୍ରହରଣକୁ ଦ୍ରୌପଦୀ ଭଗବତ ଇଚ୍ଛା ବୋଲି ଗ୍ରହଣ କରିଥିଲେ। ରାଜକନ୍ୟା ଯାଜ୍ଞସିନୀ ଏଇ ବଣ ଭିତରେ ବୁଲୁଥିଲେ ତାକୁ ପ୍ରଭୁଙ୍କର ଇଚ୍ଛା ବୋଲି ଗ୍ରହଣ କରିଥିଲେ। ଜୟଦ୍ରଥ ହରଣ କରି ନେଇଗଲେ ତାକୁ ପ୍ରଭୁଙ୍କର ଇଚ୍ଛା ବୋଲି ଗ୍ରହଣ କରିଥିଲେ। ସବୁକୁ ପ୍ରଭୁଙ୍କର ଇଚ୍ଛା ବୋଲି ସେ ଗ୍ରହଣ କରିଥିଲେ, ସେଥିପାଇଁ ସୁଖଟା ଦୁଃଖଟା ତାଙ୍କୁ ସୁଖ ଲାଗୁଥିଲା। ଆମ ମନ ଯୋଉଟା କରିଛି ସେ ତା ସମାଜରେ ତାକୁ ଦେଖିବା ପାଇଁ ନା, ମୁଁ ଯାହା କହିଲି ସେଟା ପ୍ରଭୁଙ୍କ ଇଚ୍ଛା ରହିଛି ଆଉ। ଯଦି ପ୍ରଭୁଙ୍କ ଇଚ୍ଛା ହେଲା ଦୁଃଖ ମିଳିଲା ବେଳେ ପ୍ରଭୁଙ୍କ ଇଚ୍ଛା ବୋଲି କୁହ, ଝଗଡ଼ା ହେଲା ବେଳେ ଝାଉ ବୋ ସ୍ୱାମୀ ସ୍ତ୍ରୀର ଝଗଡ଼ା ହେଇଗଲା ଆଜି ଭଗବାନଙ୍କର ଇଚ୍ଛା କହିପାରିବା ନା? ଭଗବାନ ଅର୍ଜୁନଙ୍କୁ ଭାଇ ମଣିଷ ଜୀବର ସ୍ୱତନ୍ତ୍ରତା ଅଛି, ଭଗବାନ ଗୀତା ଏ ତ ସେ ଶ୍ଳୋକ ନାହାନ୍ତି ଗୁହ୍ୟ ଗୁହ୍ୟ ତାର ମାୟା ଯଦି ଇଚ୍ଛା ସେ ତଥା କରୁ। 18 ଅଧ୍ୟାୟରେ କହୁଛନ୍ତି, ସମ୍ପୂର୍ଣ୍ଣ ଗୀତା କହିସାରିଲା ପରେ ବି 17 ଅଧ୍ୟାୟ କହିସାରିଲା ପରେ କହିଲେ ଅର୍ଜୁନ ମୁଁ ତୁମକୁ ଗୁହ୍ୟ ଗୁହ୍ୟତର ଉପଦେଶ ଦେଇଦେଲି, ଯଦି ଇଚ୍ଛା ସେ ତଥା କରୁ, ତୁମର ଇଚ୍ଛା ତା ତୁମେ ଯାହା କର, ଚାହିଁଲେ ଯୁଦ୍ଧ ହୁଅ ବା ସନ୍ନ୍ୟାସ ହୁଅ, ମୋର କିଛି କହିବାର। ସୁକ୍ଷ୍ମ ମନ ଆମେ କଣ କହୁଛେ କରି ସାରୁଛେ ତାପରେ ହଁ ଏଇଟା ପ୍ରଭୁଙ୍କର ଇଚ୍ଛାରେ ହେଇଗଲା ଆଉ, ଯେତେବେଳେ ମାଡ ବାଜୁଛି ସେତେବେଳେ ପ୍ରଭୁଙ୍କର ଇଚ୍ଛା, ଭଗବାନ ତମର ଦୟା କଲେନି ଆଉ। ରେ ଭକ୍ତି ଯାହାଙ୍କର ନାଁ ହଉଛି କରୁଣା ସାଗର, ସେ ଥରେ କରୁଣା କରି କଣ ପୁଣି ସାଗର ପାଖରୁ ଫେରେ ନେଇଗଲେ ନା? ନା ନା, ଶୁଦ୍ଧ ଭକ୍ତମାନେ ଯେଉଁମାନେ ଭଗବାନଙ୍କ ଚରଣ କମଳରେ ମତି ରଖିଛନ୍ତି ସେମାନେ ବିଚାର କଲେ। ଦେଖନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କେତେ ସୁନ୍ଦର ଟୀକା କରିଛନ୍ତି, ଜୀବ ଗୋସ୍ୱାମୀ ସେଇ କଥା ହିଁ ଟୀକା କରିଛନ୍ତି। ବସିଲେ ସେଠି ଚିନ୍ତା କଲେ, ଏତେ ଶୀଘ୍ର କହିଲେ ହଁ ପ୍ରଭୁଙ୍କର ଇଚ୍ଛା ମୋ ହାତ ଦେଲ ବି ଭାଇ ପଡ଼ିବା ନା? ବ୍ରାହ୍ମଣ କନ୍ୟା ପରିଣୟସ୍ୟ ଅଧର୍ମ ସାଧନତ୍ୱାତ୍ ଅନଭିପ୍ରତ୍ୟମ। ଆରେ ବ୍ରାହ୍ମଣ କନ୍ୟାକୁ ବିବାହ ହେବା ଏଇଟା ଅଧର୍ମ ମନକୁ କହିଲେ, ପରମେଶ୍ୱରଣ ଏବଂ ଆତ୍ମାନମ ଉପରୁତମ ଇତି ତଦ୍ହେତୁ ତଦ୍ଗତମ ସ୍ୱ ମନଶ୍ଚ ବୁଦ୍ଧ ବାଲ୍ୟମ ଆରଭ୍ୟ। ମନ ଦ୍ୱାରା ବୁଦ୍ଧିକୁ ବିଚାର କରେଇଲେ, ଆରେ ବ୍ରାହ୍ମଣ କନ୍ୟାକୁ ବିବାହ ହେବା ଠିକ୍ ନୁହେଁ, କିନ୍ତୁ ପରମେଶ୍ୱରଙ୍କର କ'ଣ ଇଚ୍ଛା ମୁଁ କେମିତି ଜାଣିବି? ଏଠି କହୁଛନ୍ତି ମନ କେବେ ଅଧର୍ମକୁ ଯାଏ, ଏ ହେଲେ ଯଜାତି ମହାରାଜ ଭାଗବତ ସାଧାରଣ ଲୋକ ବୁଝିପାରିବେ ପଡ଼ିକି? ଆପଣ ବୁଦ୍ଧି ଖର୍ଚ୍ଚ କଲେ ବୁଝିପାରିବେ ନା? ଯିଏ ପରେ କହିବେ ପୁଅକୁ ଯାଇକି ଯୌବନ ମାଗିବେ, ଯିଏ ପୁଅଙ୍କୁ ଯୌବନ ମାଗିବେ ପୁଅ ମୁଁ ତୃପ୍ତି ହେଇନେ ମୋତେ ଯୌବନ ଦିଅ, ମୁଁ ଆଉ ଟିକେ ଭୋଗ କରିବି। କିନ୍ତୁ ସିଏ ଆଜି ତାଙ୍କ ସ୍ଥିତି କ'ଣ ଦେଖନ୍ତୁ, କରେ ମୁଁ ତ ବାଲ୍ୟକାଳରୁ ମୋ ମନ କେବେ ହେଲେ ଅଧର୍ମରେ ଯାଇନି। ମତ୍ପ୍ରଭୁ ଚରଣ ଏକମ୍ ଶରଣମ୍ ମମ ମନ ହି ଅଧର୍ମେ ନ ରମତେ। ଚରଣର ଶରଣ ରହିଛି ନା, ତେଣୁ ମୋ ମନ କେବେ ହେଲେ ଅଧର୍ମରେ ଯିବ ନିଶ୍ଚିତ ଭାବରେ ଏଥିରେ ପ୍ରଭୁଙ୍କର ବିଧାନ ଅଛି। ସେଥିପାଇଁ ହଁ ମାନେ ଏଇ ସମାନ ଘଟଣା ହେଇଥିଲା ଯେତେବେଳେ ଦୁଷ୍ମନ୍ତ ଯାଇଥିଲେ ଶକୁନ୍ତଳାଙ୍କ କଣୁ ମୁନିଙ୍କର ଆଶ୍ରମ ଶକୁନ୍ତଳାଙ୍କର, ଏ ଭାଗବତରେ ଅଛନ୍ତି। ଦୁଷ୍ମନ୍ତ ଯାଇ ପହଞ୍ଚିଗଲେ କଣୁ ମୁନି ନାହାନ୍ତି, କିନ୍ତୁ ଶକୁନ୍ତଳା ଅଛନ୍ତି। ଶକୁନ୍ତଳା ତ ଶକୁନ୍ତ ପକ୍ଷୀ ରଖିଥିଲେ ତାହାର ବିଶ୍ୱାମିତ୍ରଙ୍କର କନ୍ୟା, କିନ୍ତୁ ଦୁଷ୍ମନ୍ତ ଦେଖିଦେଲେ ଆରେ ଏତେ ସୁନ୍ଦରୀ କନ୍ୟା ହେଇ ତ ରାଜକନ୍ୟା ହେଇ ତ ଲକ୍ଷ୍ମୀ ନା କ'ଣ, ଦୁଷ୍ମନ୍ତ ଆକର୍ଷିତ ହେଇଯାଉଛନ୍ତି। ଆକର୍ଷିତ ହେଇକି ପଚାରୁଛନ୍ତି ବ୍ୟକ୍ତମ ରାଜନ୍ୟ ତନୟା ବେଦମୟାହଂ ତୁମ ସୁମଧ୍ୟମେ। ହେ ସୁମଧ୍ୟମା, ମୁଁ ନିଶ୍ଚିତ ଜାଣିପାରୁଛି ତୁମେ ରାଜକନ୍ୟା, ଆଶ୍ରମରେ ରହୁଛନ୍ତି ବିଶ୍ୱମିତ୍ରଙ୍କ ଆଶ୍ରମରେ ନା, କଣୁମୁନିଙ୍କ ଆଶ୍ରମରେ ନା, କଣୁମୁନି ହେଉଛି ବ୍ରାହ୍ମଣ। କିନ୍ତୁ ଇଏ ସାଙ୍ଗେ ସାଙ୍ଗେ ଧରିନେଲେ ନା ତୁମେ ନିଶ୍ଚିତ ଭାବରେ ରାଜକନ୍ୟା, ବ୍ୟକ୍ତମ ରାଜନ୍ୟ ତନୟା, ମୁଁ ଜାଣିପାରୁଛି ତୁମେ ରାଜାଙ୍କର କନ୍ୟା ବୋଲି ନା। କାହିଁକି ପୌରବାଣାମଂଶର ରାଜାମାନଙ୍କର ମତି ମୋ ମନ ତୁମ ପ୍ରତି ଆକର୍ଷିତ ହଉଛି ମାନେ ତୁମେ ନିଶ୍ଚିତ କ୍ଷତ୍ରିୟ କନ୍ୟା। କୁହ ତୁମେ କ'ଣ ଇତିହାସ, ତୁମେ କିଏ? ଶକୁନ୍ତଳା ତାଙ୍କ ପାଖରେ ମହାଭାରତରେ ଅଛନ୍ତି, ତାଙ୍କ ଜୀବନ ଇତିହାସ ସବୁ କହିଲେ କିଭଳି ବିଶ୍ୱାମିତ୍ର ମାନଙ୍କ ପ୍ରତି ଆକର୍ଷିତ ହେଲେ, କେମିତି ଛାଡ଼ି ଦେଇଗଲେ, କେମିତି କ'ଣ ହେଲା, କେମିତି ସବୁ ଶକୁନ୍ତ ପକ୍ଷୀ ରଖିଲେ, କେମିତି କନ୍ୟାମଣିଙ୍କ ଆଶ୍ରମରେ ରହିଲେ କହିଲେ ତାର ବୁଝିପାରିଲେ। ତ ମୁଁ ପ୍ରଥମରେ କହିଥିଲି ମୋର ମନ କହୁଛି ତୁମେ କ୍ଷତ୍ରିୟ କନ୍ୟା ବୋଲି, ମହାତ୍ମାମାନଙ୍କର ମନ ହେଉଛି ଏଇଭଳି, ମୋ ମନ ଭୀରୁ ନୁହେଁ, ମୋ ମନ କେବେ ହେଲେ ପରନାରୀ ପ୍ରତି ଆକୃଷ୍ଟ ହେବନି। ମନ ହେଉଛି ପ୍ରମାଣ, ମହାତ୍ମାମାନଙ୍କର ମନ ହେଉଛି ପ୍ରମାଣ। ପ୍ରଭୁବାଜୀ ମହାରାଜ ଯେତେବେଳେ ଆସିଥିଲେ ଏଠିକି ଆମର ଭୁବନେଶ୍ୱର ଯୋଉଠି ଇସ୍କନ ଅଛି ସେଠି ଜଙ୍ଗଲ ଥିଲା, ହାତୀମାନେ ଆସୁଥିଲେ, ନୂଆପଲ୍ଲୀ ଗାଁ ଲୋକ ବି କୁହନ୍ତି ହାତୀମାନେ ଭାଲୁମାନେ ଆସନ୍ତି। ମହାତ୍ମାମାନଙ୍କର ଦୃଷ୍ଟି କହିଲେ ପ୍ରଭୁବାଜୀ ଦିସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଇସ୍କନ ଟେମ୍ପଲ୍, ଜଙ୍ଗଲ ପ୍ଲେସ୍, ଗୋଟେ ଜଙ୍ଗଲ ଜାଗା ଆମେ ପୁରୀରେ କରିବା ମନ୍ଦିର, ଏଠି କରିବାନି, ଜଙ୍ଗଲ ଜାଗା। ପ୍ରଭୁବାଦ କହିଲେ ନା, ଦିସ୍ ଉଇଲ୍ ବି ହାର୍ଟ ଅଫ୍ ଦି ସିଟି ଆଣ୍ଡ ଦିସ୍ ଉଇଲ୍ ବି ବେଷ୍ଟ ଟେମ୍ପଲ୍ ଅଫ୍ ଦିସ୍ ୱାନ୍ ଅଫ୍ ବେଷ୍ଟ ଟେମ୍ପଲ୍ ଇନ୍ ୱାର୍ଲ୍ଡ, ଏଇଟା ହାର୍ଟ ଅଫ୍ ଦି ସିଟି ହବ। କେତେ ମସିହାରେ 1977 ମସିହାରେ ପ୍ରଭୁବାଦ କହିଦେଇଯାଇଥିଲେ ଏଇଟା ହାର୍ଟ ଅଫ୍ ଦିସ୍ ସିଟି, ସିଟିର ହୃଦୟ କେନ୍ଦ୍ର ଭଳି ହବ, ମୁଖ୍ୟ କେନ୍ଦ୍ର ହବ। ଦେଖନ୍ତୁ କେମିତି ହେଇଗଲା, ସେ କେମିତି ଜାଣିଲେ, ସମସ୍ତେ କମ୍ପ୍ଲେନ୍ କଲେ ନା ଏଇଟା ଜଙ୍ଗଲ ଜାଗା, ଏଠି କିଏ ରହିବ ପଳେଇ ଚାଲ। ପ୍ରଭୁ କହିଲେ ନା, ଏଇଠି ମୁଁ ସେଣ୍ଟର କରିବି। ଜାଣନ୍ତି ମହାତ୍ମାମାନଙ୍କର ମନ ହେଉଛି ପ୍ରମାଣ, କାରଣ ନିର୍ମଳ ମନ, ତାଙ୍କ ମନ ପ୍ରଭୁଙ୍କ ଚରଣରେ ଅଛି, ପ୍ରଭୁ ତାଙ୍କର ମନକୁ ଗାଇଡ୍ କରନ୍ତି। ରାମଚନ୍ଦ୍ର ମହାପ୍ରଭୁଙ୍କର ସେ ଅବସ୍ଥା ହେଲା, ଉଦ୍ୟାନରେ ବୁଲୁଛନ୍ତି, ତାଙ୍କୁ ନେଇକି ଯାଇଛନ୍ତି କିଏ, ସୀତା ଦରବାର, ସୀତାଙ୍କର ବିଶ୍ୱାମିତ୍ର ନେଇକି ଯାଇଛନ୍ତି। ଦୁଇ ଭାଇ ଯାଇକି ଉଦ୍ୟାନ ଭିତରେ ବୁଲୁଛନ୍ତି, ସୀତା ମା ଫୁଲ ତୋଳୁଛନ୍ତି, ଗଛ ୱାର୍ଡରେ ରାମଚନ୍ଦ୍ର ମହାପ୍ରଭୁ ଦେଖିଦେ, ଏତେ ସରଳ ଲକ୍ଷ୍ମଣ ମୁହି ଅତିଶୟ ପ୍ରତିତମ କେରି ଯେହି ସପନେ ହୁ ପର ନାରୀ ନ ହେରି। ଲକ୍ଷ୍ମଣ ମୁଁ ସ୍ୱପ୍ନରେ ବି ପର ନାରୀକି ଚିନ୍ତା କରେ ନା, ଆଉ ମୋ ମନ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। କିନ୍ତୁ ଲକ୍ଷ୍ମଣ ଏଇ ନାରୀକୁ ଦେଖିଲା ପରେ ମୋ ମନ କାହିଁ ତା ପ୍ରତି ଆକର୍ଷିତ ହେଉଛି, ସତ କଥା କୁହ ଲକ୍ଷ୍ମଣ। ଏ ନାରୀ ଦେଖିଲା ପରେ, କାରଣ ମୋ ମନ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ, ମନ କେବେ ସ୍ୱପ୍ନ ହେଇନି ପ୍ରସଙ୍ଗରେ, କିନ୍ତୁ ଏଇ ନାରୀକୁ ଦେଖିଲା ପରେ କାହିଁକି ମନ ଆକର୍ଷିତ ହଉଛି।
ରଘୁବଂଶୀ ନେ କର ସହଜ ସ୍ୱଭାବ, ମନକୁ ପନ୍ଥ ପର ଧରାଇ ନା କାଉ।
କହିଲେ ମୋର ନୁହେଁ, ରଘୁବଂଶିନୀ କର ସହଜ ସ୍ୱଭାବ। ଏ ରଘୁବଂଶ, ଏ ରଘୁବଂଶର ଯେଉଁମାନେ ରାଜା ହୁଅନ୍ତି ସେମାନଙ୍କ ସହଜ ସ୍ୱଭାବ, ତାଙ୍କ ମନ କେବେ କୁପଥରେ ଯିବନି, କଦାପି ତାଙ୍କ ମନ କୁପଥରେ। ଶ୍ରୀରାମ କହୁଛନ୍ତି, ଲକ୍ଷ୍ମଣ ଆମ ରଘୁବଂଶଟା ସ୍ୱଭାବ ଯିଏ ରାଜା ହୁଅନ୍ତି ତାଙ୍କ ମନ କେବେ କୁପଥରେ ଯାଏ ନା, କିନ୍ତୁ ଆମକୁ ଦେଖିଦେଲା ପରେ ମନ କାହିଁକି ଆକର୍ଷିତ ହଉଛି। ନିଶ୍ଚିତ ଇଏ ପତ୍ନୀ ହଉ, ଭାଇ ଭାଇ ଏଭଳି କଥା ହଉଛନ୍ତି, ଏତେ ସରଳ ଭାଇଙ୍କ ପାଖରେ କଥା, ଆଉ ଗୁରୁଙ୍କ ପାଖରେ ଆସି କହୁଛନ୍ତି। ଝିଅ ଦେଖିଲି ତାର ସ୍ୱଭାବ ଏମିତିକା, ମୁଁ ତାକୁ ବିବାହ ପାଇଁ, ବିବାହ ପାଇଁ ମୁଁ ଏଇଭଳି ମୋତେ ଆକର୍ଷିତ ଲାଗୁଛି, ଏତେ ସରଳ ଗୁରୁଙ୍କ ପାଖରେ ଏ କଥା କହିଦେଉଛି। ଆପଣଙ୍କୁ ଏଇ କଥାରେ ପ୍ରମାଣ ଦଉଥିଲି, ଯଜାତି ବର୍ତ୍ତମାନ ମନ ମନ ଦ୍ୱାରା ସମାଧାନ କରୁନେ, ନିଶ୍ଚିତ ଭାବରେ ଏ ପ୍ରଭୁଙ୍କର ଇଚ୍ଛା, କାରଣ ମୋର ମନ ଛୋଟ ପିଲାବେଳେ ପ୍ରଭୁଙ୍କ ଚରଣ କେବେ ତ୍ୟାଗ କରେନି, ନିଶ୍ଚିତ ଭାବରେ ପ୍ରଭୁ ଇଚ୍ଛା କରୁଛି ତାକୁ ବିବାହ କରିବା। କିନ୍ତୁ ଆମେ ଆମ ମନରେ କଦାପି ଏଟା ସଂକଳ୍ପ କରିବା ଉଚିତ ନୁହେଁ, ଏଟା ପ୍ରଭୁଙ୍କର ଇଚ୍ଛା ବୋଲି। ଜଣେ ଗୋଟିଏ ବିଶ୍ୱାସକ୍ତ ମନ ଆଉ ଜଣେ ମୁକ୍ତାତ୍ମାଙ୍କର ମନ, ବହୁତ ପାର୍ଥକ୍ୟ ଅଛି। ଆମ ମନ କାମର ଦାସ ଭକ୍ତର ଠାକୁର ଲେଖିଲେ,
ଗୋପୀନାଥ ଆମି ତ କାମେର
କାମନା। ଯାହା କହୁଛି ଆମ ମନ, ଯେଉଁ କାମନା ଉଦ୍ରେକ କରୁଛି ଆମେ ତାର ଦାସ ହେଇଯାଉଛେ। ମହାତ୍ମା ତା ନୁହନ୍ତି, କଦାପି ଜଣେ ବିଷୟାସକ୍ତ ବ୍ୟକ୍ତିର ମନକୁ ଜଣେ ମହାତ୍ମାଙ୍କର ମନ ସହିତ କେବେ ତୁଳନା କରିବା ଉଚିତ ନୁହେଁ। ଯେଭଳି ପରାଶର ଦର୍ଶନ କଲେ କାହାକୁ, ମତ୍ସ୍ୟଗନ୍ଧା ଦର୍ଶନ କରିଦେଲେ, ଏକାନ୍ତରେ ତାଙ୍କ ସହିତ ସହବାସ କରିବା ପାଇଁ ଇଚ୍ଛା କରୁଛନ୍ତି, କାରଣ ତାଙ୍କ ନିକଟରୁ ବିଷ୍ଣୁ ଆସିବି। ଜାଣିଲେ କେମିତି, ସେ କହିଲେ ନା ମୋ ଶରୀର ବହୁତ ଦୁର୍ଗନ୍ଧ, କାରଣ ମୁଁ ତୁମକୁ ଯୋଜନା ଗନ୍ଧା କରିଦେବି, ଏକ ଯୋଜନା ପର୍ଯ୍ୟନ୍ତ ତୁମ ଶରୀର ବାସିବ। ଆଜ୍ଞା, ପରାଶର କ'ଣ ଅଲଗା, ଯିଏ ଏତେ ବଡ଼ ବିଭୂତିମାନ ଲୋକ ସେ କାହିଁକି ତାଙ୍କ ବିବାହ, କାହିଁକି ତାଙ୍କ ସହିତ ଏକାନ୍ତରେ ସହବାସ କରିବା ପାଇଁ ଚାହିଁଲେ, ପୁଣି କନ୍ୟା ଅବସ୍ଥାରେ। କହିଲେ ନା, ଏହି କନ୍ୟା ପାଖରୁ ହିଁ ବିଷ୍ଣୁ ଆସିବେ, ବିଷ୍ଣୁଙ୍କର ଅବତାର ବ୍ୟାସଦେବ, ଏକାନ୍ତରେ ସହବାସ କରେ। ତାଙ୍କୁ ଯୋଜନା ଗନ୍ଧା କରିଦେଲେ, କହିଦେଇଗଲେ, କହିଲେ ମା ତୁମ ନିକଟରୁ ବିଷ୍ଣୁ ଆସିବେ, ମୁଁ ଏଇଟା ଦିବ୍ୟ ଦୃଷ୍ଟିରେ ଦେଖିପାରିଲି, କିନ୍ତୁ ତୁମେ ତୁମର ପିତାଙ୍କୁ କହିବାନି। ପ୍ରସବ ହେଲା ପରେ ବ୍ୟାସଦେବଙ୍କୁ ସେ ଦୀପରେ ରଖୁଥିଲେ, ଆସିକି ସ୍ତନ୍ୟପାନ କରିଦେଇଯାଆନ୍ତି, ଯାହା କିଛି କରିଦେଇଯାଆନ୍ତି ଦୀପରେ ଆସି କରିଦେଇଯାଆନ୍ତି। ସେଥିପାଇଁ ତାଙ୍କର ନାମ ହେଲା ଦ୍ୱିପାୟନ, ଶ୍ରୀକୃଷ୍ଣ ଦ୍ୱିପାୟନ ବ୍ୟାସ, ଦୀପରେ ଲୁଚେଇକି ରଖିଥିଲେ, ଆସିକି ପାଳନ କରିଦେଇକି ଯାଆନ୍ତି, କ୍ଷୀର ଆଦି ଦେଇଦେଇକି ଯାଆନ୍ତି। ଏଇ କଥାରେ ମୁଁ କହୁଥିଲି, ମହାତ୍ମା ମାନଙ୍କର ମନ ବଡ଼ ନିର୍ମଳ ମନ, ଆମର ମନ ଯାହା କୁହାଗଲା, ଆମେ ତ କାମେର ଦାସ, ବିଷୟ ବାସନା ଜାଗିଛି ହୃଦୟ ବାନ୍ଧିଛି କର୍ମ ଫାସ, କର୍ମ ଫାସ ଆମ ବିଷୟ ବାସନା ମନ ଭିତରେ ସବୁ ରହିଯାଇଛି। ଗୋପୀନାଥ ଗୋପୀନାଥ ଏଇଟା ଜାଗିବା ଅବସ୍ଥା, ବର୍ତ୍ତମାନ ମନର ଶୋଇବା ଅବସ୍ଥା, ମନ ବିଷୟକୁ ଧରିଛି ମାନେ ଆମେ ଶୋଇ। ଯଦି ବର୍ଷା ହେଉଛି ଉପରକୁ, ସବୁଆଡ଼େ ବର୍ଷା ନା, ଆଗକୁ ପଳେଇ ଆସନ୍ତୁ, ଆଗକୁ ପଳେଇ ଆସନ୍ତୁ, ତଳେ ଯେଉଁମାନେ ଭକ୍ତ ଥିଲେ ସେମାନେ ଆଗକୁ ପଳେଇ ଆସିବେ, ମା ମାନେ ବି ଯଦି ବର୍ଷା ହେଉଛି ଉପରକୁ ଉଠି ଆସନ୍ତୁ, କିଛି ଜାଗା ଥିଲେ ଯେଉଁଠି ବର୍ଷା ନ ହେଉଛି ସେଠି ବସିପାରନ୍ତି, କିଛି ଅସୁବିଧା ନାହିଁ। ଏ କାମ ହେଉଛି ଆମର ଶତ୍ରୁ, କାମନା ହେଉଛି ଆମର ଶତ୍ରୁ, ଏବଂ ଏଇ ମନ ଦ୍ୱାରା ଆମେ କିଛି ନିର୍ଣ୍ଣୟ କରିପାରିବାନି। ମନର ଧର୍ମ କି ଭଗବାନ ଆମକୁ କହୁଛନ୍ତି। ବେଳେ ବେଳେ ଲୋକମାନେ ସେଥିପାଇଁ କୁହନ୍ତି, ଆମେ ଯଦି ମନା କରିବୁ ବାପାଙ୍କୁ ଆଉ ଆମିଷ ଦିଅନି, ବାପା ବୟସ ହେଇଗଲେଣି, ଆତ୍ମା ତ ଚାହୁଁ, ତାଙ୍କର ତ ଆତ୍ମା ଚାହୁଁଛି ଆଉ, ଲୋକମାନଙ୍କୁ ତାଙ୍କ ଆତ୍ମା ଚାହୁଁଛି ଆଉ, ଆଉ ଗୋଟେ କ'ଣ କୁହନ୍ତି, ତାଙ୍କର ଆଶା ଡାକୁଛି। ଆରେ ଡାକୁଛି କ'ଣ, ଡାକୁଛି ତୁ ଆମିଷ ଖାଇବା, ଆରେ ଏଇଟା ମନ ଯେତେଟା ଭୋଗ କରିକରି ଆସୁଛି, ଶେଷ ଅବସ୍ଥାରେ ଅସହାୟ ଅବସ୍ଥାରେ ଜାଣୁଛି ମୋ ଶରୀର ଖରାପ, ତା ଆତ୍ମା ଡାକୁଛି ଆଉ, ନଦେଲେ ଅପର ପାପ ହବନି। ଆରେ ଆତ୍ମାର ଏସବୁ ନୁହେଁ, ଏଇଟା ମନର କାମ। ସେଥିପାଇଁ ମନ ଆଉ ଆତ୍ମାର କ'ଣ ଭେଦ ଲୋକମାନେ ଜାଣନ୍ତି ନା, ସେ ସେଥିପାଇଁ ମନ ଉପରେ ଆତ୍ମାର ଆରୋପ କରିଦିଅନ୍ତୁ, ତା ଆତ୍ମା ତ ଡାକୁଛି, ତା ଆତ୍ମା ତ କହୁଛି ତ ଖାଇବାକୁ ଦେଇଦିଅ ଆଉ। ଆରେ ଆତ୍ମା କାହିଁ କହିବ, ଆତ୍ମାର ଆହାର କେବଳ ଦୁଇଟା ଜିନିଷ, ଆତ୍ମାର ଆହାର ଜାଣିଛନ୍ତି, ଆତ୍ମାର ଆହାର ହେଲାଟା ଇଏ ଆମେ ଖାଉଛେ ବର୍ତ୍ତମାନ, କାନ ଦ୍ୱାରା ଆତ୍ମାର ଆହାର ଖିଆଯାଏ, ହରି କଥା। ଆଉ ଦ୍ୱିତୀୟ ଆତ୍ମାର ଆହାର ହେଲା କୌଣସି ପତ୍ନୀ ଦରକାର ନାହିଁ, ଡାଲି ଚାଉଳ ଦରକାର ନାହିଁ, ପାଣି ବି ଦରକାର ନାହିଁ, ଜୀବନ ଦ୍ୱାରା ଖିଆ ହବ, ହରି ନାମ, ହରି କଥା ହେଉଛି ଆତ୍ମାର ଆହାର, ଆଉ କିଛି ଆତ୍ମାର ଆହାର ନାହିଁ, ଆଉ ସବୁ ସର ଆହାର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, କହିଲେ ନା ନହି, ଯେମିତି ଦୁଷ୍ମନ୍ତ କହିଥିଲେ ନହି ପୌରବାଣ ମନଃ, ସବୁବେଳେ ଯେଭଳି ଶ୍ରୀରାମ କହିଲେ ଲକ୍ଷ୍ମଣ ରଘୁବଂଶ ନେଇକି ସହଜ ସ୍ୱଭାବ କୁପନ୍ଥ ପର ନ ଯାଅ, ଏ ରଘୁବଂଶର ସ୍ୱଭାବ ମନ କେବେ ହେଲେ କୁପଥରେ ଯିବନି, ସତ କଥା ଯଜାତି ମଧ୍ୟ ସେଇ କଥା କହିଲେ, ମୋ ପିଲାଟି ବେଳୁ ମନ କେବେ ଅଧର୍ମରେ ଯାଇନି, କିନ୍ତୁ ଏ ନାରୀକୁ ଦେଖିଲା ପରେ ମୋତେ କାହିଁକି ଆକର୍ଷଣ ବି ଟିକେ ଲାଗୁଛି, ସେଥିପାଇଁ ପ୍ରଥମେ ପଚାରିଥିଲି ତୁମ ଜାତି କ'ଣ, କ'ଣ କରାଯିବ। ଯଜାତି ମହାରାଜ ତ ମନ ଦ୍ୱାରା ରାଜି ହେଇଗଲେ, ଦେବଯାନୀ ତ ଆଗରୁ କହିଛନ୍ତି, କିନ୍ତୁ ବିବାହ ସାଙ୍ଗେ ସାଙ୍ଗେ ସ୍ଥିର ହେଇଗଲା ତା ନୁହେଁ, ହଁ ମାରିଦେଲେ ନୁହେଁ, କହିଲେ ଠିକ୍ ଅଛି, କିନ୍ତୁ ତୁମର ପିତାଙ୍କୁ ଜଣାଇବାକୁ ପଡ଼ିବ। ଦେଖନ୍ତୁ, ଭଗବାନଙ୍କ ଦ୍ୱାରା କନଫର୍ମେସନ୍ ପାଇଲା ପରେ ନିଜ ମନ ଦ୍ୱାରା ବି କଥା ବି କହିଲେନି ଯେ ହଁ ତୁମର ମୋର ଏଠି ବିବାହ ହେଇଗଲା ବୋଲି, କହିଲେ ନା ତୁମେ ଯେହେତୁ କନ୍ୟା, ତୁମର ପିତାଙ୍କୁ ଯାଇକି ଏ କଥା କହିବ, ଆଉ ତୁମ ପିତା ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ଯେଉଁ ବହୁତ ବଡ଼ ଶ୍ରେଷ୍ଠ ବ୍ୟକ୍ତି, ସେ ଯାହାର ନିର୍ଣ୍ଣୟ କରିବେ ତା ହିସାବରେ ମୁଁ ବିବାହ ହେବି, ପିତାଙ୍କର ଅନୁମତି ବିନା କେବେ ବିବାହ ହେବନି। ପିତା ନଥିଲେ ବଡ଼ ଭାଇ, ଭାଇ ଭାଇଙ୍କ ଅନୁମତିରେ ବିବାହ ହେବ। ବର୍ତ୍ତମାନ ଦେବଯାନୀ ଚାଲିଲେ, ଗତେ ରାଜନ ସାଧିରେ ତତ୍ର ସ୍ମରୁଦତି ସତୀ ନିବେଦୟ ତତ୍ସର୍ବଂ ଉକ୍ତ ଶର୍ମିଷ୍ଠୟା କୃତଃ। ଚାଲାକ ଗୁଣ ଟିକେ ଦେବଯାନୀଙ୍କର ଥିଲା, ବହୁତ ଚାଲାକ। ଗତେ ରାଜନିଶା ବୀର, ସେଇ ବୀର ଯେତେବେଳେ ପ୍ରତିଶ୍ରୁତି ଦେଇଦେଲେ ମୁଁ ତୁମକୁ ବିବାହ ହେବି ବୋଲି, ଗତେ ସେ ପଳେଇଗଲା ପରେ ତତ୍ରସ୍ମ ରୁଦତି ସତୀଶ, ଦେବଯାନୀ ସେଇଠୁ କାନ୍ଦିବାଟା ଷ୍ଟାର୍ଟ କରିଦେଲେ, କାରଣ ଦୁଇ ଜଣଙ୍କର ଅସ୍ତ୍ର ହେଉଛି କ୍ରନ୍ଦନ, ଏହାଦ୍ୱାରା ସେ ସବୁ କାର୍ଯ୍ୟ ସାଧନ କରିପାରିବେ, ଏକ ହେଲା ନାରୀ, ଦ୍ୱିତୀୟ ହେଲା ବାଳକ। ଛୋଟ ପିଲା କାନ୍ଦିବା ଦ୍ୱାରା ସବୁକିଛି ବାପା ମାଆ କତିରୁ ପାଇଯିବେ, ଆଉ ଦ୍ୱିତୀୟ ହେଲା ସ୍ତ୍ରୀ ହେଲା ନାରୀ, ସେ କାନ୍ଦିକି ସବୁକିଛି ହାସଲ କରିଦେଇପାରିବେ, ପ୍ରମାଣ କରିଦେବେ। ସେଥିପାଇଁ ସରକାର ବର୍ତ୍ତମାନ ନିୟମ କରିଦେଇଛି, ମୁଁ ତ ଶୁଣିଲି, ପେପର ଫେପର ପଢ଼େଇନି, କୌଣସି ନାରୀ ଯଦି କମ୍ପ୍ଲେନ୍ କରେ ଏ ପୁରୁଷଙ୍କ ଉପରେ କିଛି ଅତ୍ୟାଚାର କରୁଛି ବୋଲି, ତାଙ୍କର କ'ଣ ତିନି ମାସ ବିନା ବେଲ୍ ମିଳିବନି, ସରକାର ନିୟମ କରିଦେଲା। ବାହ, ଜଣେ ନାରୀ ପୁରୁଷ ପୁରୁଷକୁ ଯେତିକି ଭୟ କରେ ନା, ନାରୀକୁ ଭୟ କରେ ସେତିକି। ସରକାର କେତେ ଭୁଲ ନିୟମ କରୁଛି, ପୁରୁଷ ପୁରୁଷକୁ ଭୟ କରେନି, ନାରୀକୁ ଭୟ କରେ। କେମିତି ନାରୀକୁ ଭୟ କରେ? ଆମେ ତାକୁ ଜଣେ ନାରୀକୁ ମା ବୋଲି ତାକୁ ତା ନିକଟରେ ମାତୃତ୍ୱ ଭାବନା ଅଛି ବା। ଦୋଷ ନାରୀ ଏ ସମାଜରେ ଏଇଟା କହିବା ପାଇଁ ଏମିତି ପଡ଼ୁଛି, କାରଣ ନାରୀ ହିଁ ସମାଜରେ ସନ୍ତାନ। ଆମେ ଭାଗବତ କାହାକୁ କହିବୁ ଆଜ୍ଞା, କିଛି କାମ କରିବେ ନା ଦଶ ବର୍ଷ ପରେ। ଆରେ ଯେଉଁ ପିଲା ଆସିବ ତାଙ୍କୁ ତ କହିବୁ, ସେ ପିଲା ତ ଏଇଆ, ଏ ନାରୀ ତ ଏଇଆ, ନାରୀ ପାଖରୁ ଗୋଟେ ବାଳକ ଆସୁଛି ନା। ସରକାର ନିୟମ କରିବା ପୂର୍ବରୁ ବିଚାର କରିବା ଦରକାର, ସେ ନାରୀମାନଙ୍କ ପାଇଁ ଯେଉଁ ନିୟମ କରାଯାଉଛି, ନାରୀମାନେ ବର୍ତ୍ତମାନ ତାଙ୍କ ସ୍ଥିତିରେ ଅଛନ୍ତି ନା? ତାଙ୍କ ପାଇଁ ଯେଉଁ ଧର୍ମଟା ଭଗବାନ କରିଛନ୍ତି ସେ ଠିକ୍ ପାଳନ କରୁଛନ୍ତି ନା? ସେ ଯେକୌଣସି ପୁରୁଷ ବିଷୟରେ କହିଦେବେ ତାଙ୍କୁ ତିନି ମାସ ସାଙ୍ଗେ ସାଙ୍ଗେ ନନ୍ ବେଲ୍। ବା ଦେଖନ୍ତୁ, ପୂର୍ବ କାଳର ନାରୀମାନଙ୍କର ସ୍ୱଭାବ ସେୟା ଥିଲା। ଆଚ୍ଛା, ଆଗେ ଗାଳି କିଏ ଦେଲେ? ଦେବଯାନୀ ନା ଶର୍ମିଷ୍ଠା? ଦେବଯାନୀ, କିନ୍ତୁ ଦେବଯାନୀ ଯାଇକି ଶର୍ମିଷ୍ଠା କଥା କହିଲେନି, ନା ସିଧା ଗାଳି ଦେଇଛନ୍ତି ସେ କଥା କହିଲେନି। ସିଏ ତାଙ୍କ ବାପାଙ୍କୁ କହିଲେ, ବାପା ମୋତେ ଶର୍ମିଷ୍ଠା ଏହା କହେ। ସିଏ ଯେଉଁ ପ୍ରଥମେ କହିଛନ୍ତି କୁକୁର ସୋନିଉ ବା ଇଧ୍ୱରେ, କୁକୁର ଭଳି ମୋ କୁକୁର ଯେଭଳି ଯଜ୍ଞରେ ଥିବା ଘୃତକୁ ନେଇଯାଏ ତୁମେ ନେଇଗଲ, ଏ କଥାଟା ବାପାଙ୍କୁ କହୁନା। ଗତେ ରାଜନୀ ସାଧିରେ ତତ୍ରସ୍ତ ରୁଦତିମ ପିତୁହୁ, କାନ୍ଦି କାନ୍ଦିଆ ଗଲେ ବାପାଙ୍କ ପାଖରେ ଯାଇ କାନ୍ଦିଲେ ଶୁକ୍ରାଚାର୍ଯ୍ୟଙ୍କ ପାଖରେ। ଆଉ ଶୁକ୍ରାଚାର୍ଯ୍ୟ ଭଲ ପାଆନ୍ତି କନ୍ୟାଙ୍କୁ, ପ୍ରାଣ ଭଳି ଭଲ ପାଆନ୍ତି। ନିବେଦ ତତ୍ ସର୍ବଂ, ସବୁ କଥା କହିଲେ, କେମିତି କୁଆରେ ପଡ଼ିଦେଲେ, କେମିତି ଠେଲିଦେଲେ, କିନ୍ତୁ ତତ୍ ସର୍ବଂ ନ ତୁ ତିରସ୍କାରମ, ସବୁ କହିଲେ କିନ୍ତୁ ତିରସ୍କାର କଥା କହିଲେନି। ସିଏ ଯାହା ତିରସ୍କାର ଶର୍ମିଷ୍ଠାଙ୍କୁ କହିଛନ୍ତି, କିନ୍ତୁ ଶର୍ମିଷ୍ଠା କହିଲେ ଭିକ୍ଷୁକୁ ବୋଲି ଏଇଟା କହିଲେ, ତୁମେ ଯେଉଁ ଗାଳି ଦେଇଛ ତୁମେ ଏଟା କହିବା ଦରକାର ଥିଲା, ତାହେଲେ ଶୁକ୍ରାଚାର୍ଯ୍ୟ ପାର୍ଶିଆଲ ହେଇନଥାନ୍ତେ, ଶୁକ୍ରାଚାର୍ଯ୍ୟ ବିଚାର କରିଥାନ୍ତେ। ଇଏ ଯେଉଁ ଆଗେ ଗାଳି ଦେଇଛନ୍ତି ଶର୍ମିଷ୍ଠାଙ୍କୁ ଏଇଟା କହିଲେ। ଆଉ ଉକ୍ତମ କୃତମ, ଶର୍ମିଷ୍ଠା ଯାହା ଉକ୍ତମ, ଭିକ୍ଷୁକି ଭିକ୍ଷୁକି ଆଦି ଉକ୍ତମ କୃତମ, କୂପେ କୂପେ ପାତିତ, କୂପରେ ଯେଉଁ ପକେଇଦେଲେ ମୋତେ ଯେଉଁ ଭିକ୍ଷୁ ବୋଲି କହିଲେ ଏଇ କଥାଟା କହିଲେ, କିନ୍ତୁ ଇଏ ଯାହା ଶର୍ମିଷ୍ଠାଙ୍କୁ କହିଛନ୍ତି ଏଇଟା କହିଲେ। ଆଜ୍ଞା, ଏଇଟା ଶୁଣିଲା ମାନେ ଆପଣ କ'ଣ ଆଶା କରୁଛନ୍ତି ଶୁକ୍ରାଚାର୍ଯ୍ୟ ସାଙ୍ଗେ ସାଙ୍ଗେ ଭାରି ପଳେଇବେ ବୋଲି? କହିବେ ନା ଆଉ ପୁରୋହିତ କାମ କରିବା ନା, ପଳେଇ ଚାଲ ଆଉ ଏଇ ବୃଷପ୍ରଭାଙ୍କ ରାଜ୍ୟରେ ରହିବା ନା। ବୁଝେଇଲେ ବହୁ ବଡ଼ ବିଦ୍ୱାନ ସଂସାରର, କହିଲେ ଝିଅ ଓ ଧ୍ରୁବ, ଧ୍ରୁବଙ୍କୁ ତାଙ୍କ ମା ଯାହା କହିଥିଲେ ସମାନ ଉକ୍ତି ମହାଭାରତରେ ଅଛି। ଧ୍ରୁବ କାନ୍ଦି କାନ୍ଦି ଆସି ମାଙ୍କୁ କହିଲେ ନା, ପାଞ୍ଚ ବର୍ଷର ବାଳକ, ମା ଆଜି ବିମାତା ସୁରୁଚି ପିତାଙ୍କ ଆଗରେ କହିଲେ, ଭାଇଙ୍କ ଆଗରେ, ଭାଇ ଯେତେବେଳେ କୋଳରେ ବସିଛନ୍ତି ଉତ୍ତମ ତାଙ୍କ ଆଗରେ ମୋତେ କହିଲେ, ତୁ କଦାପି ଏ ଉତ୍ଥାନ ବାଦଙ୍କ ସିଂହାସନରେ ବସିପାରିବୁନୁ, କୋଳରେ ବସିପାରିବୁନୁ, ଯଦି ମୋ ଗର୍ଭରୁ, ଗର୍ଭ ହେତୁ ସାଧା ଆତ୍ମାରମ ଯଦି ଇଚ୍ଛା ସେ ରୂପାସନମ, ଭଗବାନଙ୍କୁ ତପସା ଆରାଧ୍ୟ ପୁରୁଷମ ତସେଇବ ଅନୁଗ୍ରହଣ ମା। ଆରେ ଧ୍ରୁବ, ଉତ୍ଥାନ ପାଦଙ୍କ ପୁତ୍ର, ଉତ୍ଥାନ ପାଦଙ୍କ କୋଳରେ ବସିବାକୁ ହେଲେ ଭଗବାନଙ୍କୁ ଡାକିବାକୁ ପଡ଼ିବ, ଭଗବାନଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ, ଭଗବାନଙ୍କୁ କହିବୁ ପ୍ରଭୁ ମୋତେ ସୁରୁଚି ଗର୍ଭରେ ଜନ୍ମ ଦିଅ। ତାମାନେ ସୁରୁଚି ଭାବୁଥିଲେ ଭଗବାନ ଚାହିଁଲେ ବି ବସେଇ ପାରିବେନି, ମୋ ଗର୍ଭରେ ଆସିଲେ ହିଁ ବସିବେ। ଧ୍ରୁବଙ୍କୁ ଏଇଟା କଷ୍ଟ ଲାଗିଲା, କାନ୍ଦି କାନ୍ଦି ଆସିଲେ। ବହୁତ ସୁନ୍ଦର ଶ୍ଳୋକ, ଦୀର୍ଘ ସୁଶାନ୍ତମ ବୃଜିନଶ୍ୟ ପାରମ ଅପଶ୍ୟତମ ବାଲକ ମାହବାଲ। ସଂସାରରେ ବହୁତ ପ୍ରବଚନ ଅଛି ନାରୀଙ୍କର, କିନ୍ତୁ ମୟସୀ ମହିଳା ହେଲେ କୁନ୍ତି ଉତ୍ତରା ସୁନୀତି, ନିଜ ଦୁଃଖକୁ ଚାପି ରଖିକି ଧ୍ରୁବଙ୍କୁ ସଂସାର ଗୋଟେ ମହାନ ଅମୃତବାଣୀ ଦେଉଛନ୍ତି। ଏଭଳି ମା ଅଛି କିଏ? କେହି ନା। ତାଙ୍କୁ ଭଗବାନ ପାଖକୁ ପଠେଇଦେଲେ। ଦୀର୍ଘମ ସୁସନ୍ତମ ରୁଜିନସ୍ୟ ପାରମ, ଆଖିରୁ ଧାରଧାର ଲୁହ ବୋହି ଆସୁଥିଲା, କିନ୍ତୁ ଚାପିଦେଲେ ଅନ୍ତର ଭିତରେ, ପୁରା ରଖିଦେଲେ। ମୁଁ ଧ୍ରୁବ ଆଗରେ କାନ୍ଦିବି, ଧ୍ରୁବ କ'ଣ ଇଚ୍ଛା କରିବ, କ'ଣ ଶୁଣିବ, ମୋତେ ମୋତେ ଉତ୍ଥାନ ପାତ ଭଲ ପାଉନାହାନ୍ତି, ଠିକ୍ ଅଛି। ଦୀର୍ଘ ନିଶ୍ୱାସ ଛାଡ଼ିଲେ, ଦୀର୍ଘ ସୁସନ୍ତମ ରୁଜିନସ୍ୟ ଅପାରମ, ଅନ୍ତର ଭିତରେ ଦୁଃଖର ସାଗରରେ ଡୁବିଗଲେ। ସୁରୁଚି ମୋତେ ଭଲ ପାଉନି, ଠିକ୍ ଅଛି, ବେଶୀ ଚିନ୍ତା କ'ଣ କି ତାଙ୍କ ମାଆଙ୍କର, ସୁନୀତିଙ୍କର। ପିଲାମାନଙ୍କ ଭିତରେ ଭେଦଟାକୁ କାହିଁ ଶିଖେଇଦେଲେ, ଦେଖିବେ ଆପଣଙ୍କର ଆପଣଙ୍କ ଭାଇଙ୍କର ଝଗଡ଼ା ହେଇଥିବ, କିନ୍ତୁ ପିଲା ଦୁଇ ଜଣ ମିଶିକି ଖେଳୁଥିବେ, ଭେଦଟାକୁ ଆମେ ଏ ତାଙ୍କ ଘରକୁ ତୁ ଯିବୁନୁ, ମା ଶିଖଉଛି ବାପା ଶିଖଉଛି ନା, ପିଲା କ'ଣ ଜାଣିଛ। ସୁନୀତିକୁ କଷ୍ଟ କାହିଁକି ହେଲା, ଆରେ ସୁରୁଚି ମୋତେ ଭଲ ପାଉନି, ଉତ୍ଥାନ ପାତ ମୋତେ ଭଲ ପାଉନାହାନ୍ତି, ମୁଁ ଦାସୀ ଭଳିଆ ରହିଛି, ମୋର କିଛି ଅସୁବିଧା ନାହିଁ। କିନ୍ତୁ ଧ୍ରୁବ ଜାଣିନି ଯେ ସେ କାର ପୁଅ ବୋଲି, ଛୋଟ ପିଲା କ'ଣ ଜାଣେ, ସେ ତ ଦୁଇ ଜଣଙ୍କୁ ମା ଡାକୁଥିଲା, କିନ୍ତୁ ଆଜି ଧ୍ରୁବକୁ ଜଣେଇଦେଲା, ସୁରୁଚି ଜଣେଇଦେଲା ଯେ ମୁଁ ହେଉଛି ଅଲଗା, ଧ୍ରୁବର ମା ନୁହେଁ ବୋଲି। ଏଇଟା ଗୋଟେ କଳଙ୍କ ତିଆରି କରିଦେଲା, ଭବିଷ୍ୟତରେ ଉତ୍ତମ ଆଉ ଧ୍ରୁବ ଭିତରେ ଝଗଡ଼ା ହେବ, ଉତ୍ଥାନବାଦ ବଂଶରେ ଗୋଟେ କଳଙ୍କ ଆସିବ। ଏତେ ବଡ଼ ମର୍ଯ୍ୟାଦା ନାରୀ ଦୁଃଖରେ ଭାଙ୍ଗି ପଡ଼ିଲେ। ବହୁତ ସୁନ୍ଦର ସମ୍ବାଦ କହୁଛନ୍ତି ସୁଖଦେବ, ଦୀର୍ଘମ ସୁସନ୍ତମ ରୁଜିନସ୍ୟ ପାରମ, ଦୁଃଖ ସାଗରରେ ବୁଡ଼ିଗଲେ। ଅପଶ୍ୟତମ ବାଳକ ମାହ ବାଳ, ବାଳକକୁ କହିଲେ, ନିଜେ ଦୁଃଖରେ ରହିକି ଅମୃତବାଣୀ ଦେଉଛନ୍ତି, ମା ଅମଙ୍ଗଲମ ତାତ ପରେଷୁ ମସ୍ତା ଭୁକ୍ତେ ଭୁଙ୍କ୍ତେ ଜନମଜତ ପର ଦୁଃଖ ଦସ୍ତ। ହେ ତାତ, ହେ ଧ୍ରୁବ, ତୁମେ କାହାର ଅମଙ୍ଗଳ ଚିନ୍ତା କର ନା। ଏ ଶବ୍ଦଟିକୁ ମୁଁ ବିଚାର କଲେ ମୋତେ କ'ଣ କ'ଣ ଲାଗେ, ଆରେ ବାବା, ନାରୀର ହୃଦୟ କେବେ, ନାରୀର ହୃଦୟ ଗୋଟେ ପ୍ରତିଶୋଧର ହୃଦୟ, ନାରୀ ହୃଦୟ ପ୍ରତିଶୋଧର ହୃଦୟ। ଦେଖନ୍ତୁ କୁନ୍ତୀ ହୃଦୟ, ଏ ଦ୍ରୌପଦୀର ହୃଦୟ, କାଲି ଆମେ ଶୁଣୁଥିଲେ ପାଞ୍ଚ ପୁଅ ମରିଯାଇଛନ୍ତି, କିନ୍ତୁ ଉଦାର ଅମୃତର ପ୍ରବଚନ ଦେଇଦେଲେ ଗୁରୁପୁତ୍ରଙ୍କୁ। ଏ ସହି ପ୍ରଜାରୋପେଣ ବର୍ତ୍ତତେ, ଏ ସ୍ୱାମୀ ଅର୍ଜୁନ, ଏ ବା ଗୁରୁଦେବ, ବାମ ଶୋଭାୟା କୃପୟାନ ନାମ ଚ। ସୁତ ଗୋସ୍ୱାମୀ କହୁଛନ୍ତି ଦ୍ରୌପଦୀ କେତେ ମହାନ, ପାଞ୍ଚ ପୁତ୍ରକୁ ମାରିଥିବା ଗୁରୁପୁତ୍ରକୁ ବାମା ସ୍ୱଭାବା, ମାନେ ମହାଭାରତ ଯୁଦ୍ଧ ସରିନି ନା, ମାନେ ସରିଗଲାଣି, ସେ କହିଥିଲେ ନା ଦୁର୍ଯ୍ୟୋଧନ ରକ୍ତରେ କେଶ ବାନ୍ଧିବେ ବୋଲି, ଦୁଃଶାସନ ରକ୍ତରେ କେଶ ବାନ୍ଧିବେ ବୋଲି, କେଶ ବାନ୍ଧି ନାହାନ୍ତି, କିନ୍ତୁ ଗୁରୁପୁତ୍ର ଆସନ୍ତି ଦେଖିଦେଲେ ବାମା ଓଡ଼ନ ଟାଣିଦେଲେ। ଯିଏ ପାଞ୍ଚଟି ପୁତ୍ରକୁ ମାରିଛି, କୃପୟା ନନାମ ଚ, ଓଡ଼ନି ଟାଣିକି ପ୍ରଣାମ କଲେ, ଗୁରୁଦେବ ଆପଣଙ୍କୁ ପ୍ରଣାମ। ଏଭଳି କିଏ ଅଛି ନାରୀ, ଆଉ ଦ୍ୱିତୀୟ ନାରୀ ଇଏ ସୁନୀତି କହିଲେ, ବାପା ମା ଅମଙ୍ଗଳମ ତାତ ପରେଷୁ ମସ୍ତା, ଧ୍ରୁବ କାହାର ଅମଙ୍ଗଳ ଚିନ୍ତା କରନି, ସୁରୁଚିଙ୍କର କି ପିତାଙ୍କର କି ଉତ୍ତମଙ୍କର, ନା କାହିଁକି ସେ ଆମକୁ ମୋତେ ମୋତେ ମରିବା ପାଇଁ କହିଲେ, ଆପଣଙ୍କୁ ନିନ୍ଦା କରୁଛନ୍ତି। କହିଲେ ନା, ଭୁଙ୍କ୍ତେ ଜନମଜାତ ପରା ଦୁଃଖ ଦସ୍ତ, ଆମେ ଦେଇଥିବା ଦୁଃଖକୁ ଆମକୁ ଭୋଗିବାକୁ ପଡ଼ୁଛି। ମୁଁ ଆଜି ରାଜକନ୍ୟା ହେଇକି ଦାସୀମାନଙ୍କ ଉଆସରେ ରହୁଛି, ଏଇଟା ମୋର କର୍ମ ଫଳ, ତୋ ପିତାଙ୍କର କିଛି ଦୋଷ ନାହିଁ। ତୁ ଆଜି ରାଜପୁତ୍ର ହେଇକି କୋଳରେ ବସିପାରିଲୁନୁ, ଏଇଟା ତୋର ପିତାଙ୍କର ଦୋଷ ନାହିଁ, ସୁରୁଚିଙ୍କର ଦୋଷ ନାହିଁ, ଉତ୍ତମଙ୍କର ଦୋଷ ନାହିଁ, ଏଇଟା ତୋର ଦୋଷ ବାପା। କାହିଁକି ଆମେ ଯାହା କରିଛେ ତା କର୍ମଫଳଟା ଆମେ ପାଉଛେ, ଭୁକ୍ତେ ଜନଯତ୍ ପର ଦୁଃଖ ଦସ୍ତ, ଦେଇଥିବା ଦୁଃଖଟା ଆମ ନିକଟକୁ ଆସେ। ଯିଏ କଦାପି କାହାକୁ ଦୁଃଖ ଦେଇନି, ରାମ ଦରବାରରେ କୃଷ୍ଣ ଦରବାରରେ ଏ ଅନ୍ୟାୟ ନାହିଁ ଯେ ତା ନିକଟକୁ ଦୁଃଖ ଆସିବ, ଦେଇଥିବା ଦୁଃଖଟା ଆମ ନିକଟକୁ ଆସୁଛି, ଏ ସତ୍ୟ। ଏତିକି ମାନିଲେ ସଂସାର ଆମେ ସୁଖରେ ରହିବା। ଶୁକ୍ରାଚାର୍ଯ୍ୟ ବୁଝେଇଲେ, ଆତ୍ମଦୋଷାନି ଅଛତି ସର୍ବେ ଦୁଃଖେ ସୁଖେ ଜନା। ହେ ଦେବଜାନୀ, ଶର୍ମିଷ୍ଠାକୁ ତୁମେ କାହିଁକି ଦୋଷ ଦଉଛ, ତୁମକୁ କୂଅରେ ପକେଇଦେଲେ, ତୁମକୁ ଭିକ୍ଷୁକୁ ବୋଲି କହିଲେ, ଏଇଟା ଆତ୍ମଦୋଷ। ଦେବଜାନୀ ତୁମେ ଭୁଲ କର୍ମ କିଛି କରିଛ, ତୁମେ ନିଶ୍ଚିତ ଭୁଲ କର୍ମ କରିଛ, ସେଥିପାଇଁ ମନେ ଦୁଶ୍ଚରିତମ ତେ ଅସ୍ତି ଯସ୍ୟାମ ନିଷ୍କୃତି କୃତା। ତୁମର ଦୁଶ୍ଚରିତ୍ର କିଛି ଅଛି, ତୁମର ଦୁଷ୍କର୍ମ କିଛି ଅଛି, ଦୁଷ୍କର୍ମର ଫଳସ୍ୱରୂପ ତୁମକୁ ଆଜି କୂଅରେ ପଡ଼ିବାକୁ ପଡ଼ିଲା। ତୁମେ ଆଜି ଭିକ୍ଷୁଙ୍କର କନ୍ୟା ବୋଲି ଆଜି କଥା ଶ୍ରବଣ କଲ, କାହିଁକି ମନ ଦୁଃଖ କରୁଛ? ଶୁକ୍ରାଚାର୍ଯ୍ୟ ବୁଝେଇଲେ କିନ୍ତୁ ବୁଝିଲେନି, କମ୍ ବୟସର ଝିଅ ତ ପ୍ରତିହିଂସା ପରାୟଣ ତାଙ୍କର ହେଇଯାଇଛି। ଆଇ ତ ପ୍ରଭୁଙ୍କର ଇଚ୍ଛା ବି ଅଛି, ଏ ଲୀଳା ବି ଚାଲିବ। କହିଲେ ନା, ସିଏ ଦୁଇଟି ଶ୍ଳୋକ କହିଲେ ଆଉ ଶୁକ୍ରାଚାର୍ଯ୍ୟ ବହୁତ ସୁନ୍ଦର କଥା ବି ବୁଝେଇଛନ୍ତି। କହିଲେ ମା, ବାଳକ ଯୁବକ ଯୁବତୀ ଏମାନଙ୍କର କଳହ ଆଉ କ୍ରୋଧକୁ କେବେ ଧରାଯାଏ ନା। ଯୁବକ ଯୁବତୀ ଯଦି କିଛି କହିଦେଲେ ତାଙ୍କ କଳହକୁ ଏତେ ଗଣ୍ଠି ବାନ୍ଧିକି ଧରିବ ନା। ତୁମେ ଦୁଇଜଣ ସମବୟସ୍କା, ଯଦି କିଛି କଳହ ହେଇଯାଇଛି ତୁମେ ଶର୍ମିଷ୍ଠାଙ୍କ ପ୍ରତି ଏତେ କାହିଁକି ଆକ୍ରୋଶ ହେଉଛ? ମହାଭାରତରେ ଏଭଳି ବର୍ଣ୍ଣନା ଅଛନ୍ତି, ଦେବଯାନୀ ପ୍ରବେଶ କଲେ ନା ବାହାରେ ରହିକି, ରାଜଧାନୀର ବାହାରେ ରହିକି ଧାଇ ହାତରେ ଖବର ପଠେଇଲେ, ମୋ ବାପାକୁ ଡାକ। ବାପାଙ୍କୁ କହିଲେ ଦେଖ ମୋ କଥା ଯଦି ବୁଝିବା ବୁଝ, ନହେଲେ ମୁଁ ଏଇଠୁ ବାହାରିକି ଗଲି। ଶୁକ୍ରାଚାର୍ଯ୍ୟ ରାଜଧାନୀ ବାହାରେ ତାଙ୍କୁ ବୁଝାଉଛନ୍ତି। କହିଲେ ମା, ନିଜର କର୍ମଫଳ କାହିଁକି ମନ ଦୁଃଖ କରୁଛୁ? ଆଉ ତୁମେ ସମବୟସ୍କ, ଦୁଇ ଜଣ ତ ସଖୀ ଭଳି ଖେଳୁଥିଲ, ଆଜି କ'ଣ ଟିକେ ଘଟଣା ହେଇଗଲା, ଭୁଲି ଯା। କିନ୍ତୁ ସିଏ ବହୁତ ଦୁଇଟି ନୀତି ଶ୍ଳୋକ କହିଲେ, ଇଏ ବି ପାଠ ପଢ଼ିଛନ୍ତି, ଶୁକ୍ରାଚାର୍ଯ୍ୟଙ୍କ କଥା ଶୁଣିଛନ୍ତି। କହିଲେ ବାପା, ସବୁ କଥା ଭୁଲି ହୁଏ କିନ୍ତୁ ବାକ୍ ବାଣରେ ବିଦ୍ଧ ବ୍ୟକ୍ତି, ତାର ଯିଏ ହୃଦୟରେ ବାଣ ଦ୍ୱାରା ବିଦ୍ଧ ହେଇଛି, ବାକ୍ ବାଣ ଦ୍ୱାରା, ଯାହାକୁ ଅନ୍ୟର କଥାଟା କଠୋର ଲାଗିଛି, ସେ କେବେ ହେଲେ ଭୁଲି ପାରିବେନି। ମୁଁ କେତେ କଷ୍ଟ ପାଇଛି ଆପଣ ବୁଝିପାରିବେନି। ଗୋଟେ ସୁନ୍ଦର ଶ୍ଳୋକ କହିଛନ୍ତି, ସରୋହତି ସରେଇ ବିଦ୍ଧ ବନମ ପରଶୁନା ହତମ। ଏଇ ସମାନ ଶ୍ଳୋକକୁ କହିଥିଲେ କିଏ? ବିଦୁର, ଧୃତରାଷ୍ଟ୍ରଙ୍କୁ ବିଦୁର ନୀତିରେ। କହିଲେ ଭାଇ, ଆପଣଙ୍କ ପୁଅକୁ ଟିକେ ସଂଯମ କରନ୍ତୁ, କାରଣ ସେ ଯେଉଁ ବାକ୍ୟବାଣ ମାରୁଛି ପିତାମହ ଭୀଷ୍ମଙ୍କ ପ୍ରତି, ମୋ ପ୍ରତି, କିନ୍ତୁ ମନେ ରଖିଥାନ୍ତୁ ଭାଇ, ଏଥିରେ ମଙ୍ଗଳ ଆପଣ ପୁତ୍ରଙ୍କର ହେବନି। କାରଣ ସହରତେଇ ସରେଇ ବିଦ୍ଧ ବନମ ପରଶୁନା ହତ, ପରଶୁ ଦ୍ୱାରା ବା ସର ଦ୍ୱାରା, କ'ଣ କୁହାଯିବ, ତୀର ଦ୍ୱାରା ବା କୁରାଢ଼ୀ ଦ୍ୱାରା ଯଦି ବଣକୁ କାଟି ଦିଆଯାଏ ତାହେଲେ ବଣର ଗଛମାନେ ଥରେ ଉଠିବେ, ଆଉ ଥରେ ଉଠିବେ, କିନ୍ତୁ ବାଚା ଦୁରୁକ୍ତି ବିଭତ୍ସମ ନ ସହରତି ବା କ୍ଷତମ। ବଚନ ଦ୍ୱାରା ଯାହା ଅନ୍ତରରେ କଷ୍ଟ ହେଇଛି, ଯେଉଁ କ୍ଷତ ହେଇଛି, ସିଏ କେବେ ହେଲେ ଭୁଲି ହେବ। ମୋତେ ଯାହା କହିଛି କିଏ ଶର୍ମିଷ୍ଠା, ମୁଁ କଦାପି କଦାପି ଭୁଲିପାରିବିନି। ଆପଣ ମୋ କଥା ବୁଝନ୍ତୁ, ନହେଲେ ମୁଁ ପଳେଇବି ଛାଡ଼ି। ମହାଭାରତରେ ଗୋଟିଏ ଅଧ୍ୟାୟ ଅଛନ୍ତି, ସୁନ୍ଦର ପ୍ରବଚନ ଦେଇ ବୁଝେଇଲା ପରେ ଶେଷରେ ରାଜି ହେଇନାହାନ୍ତି ଦେବଯାନୀ। କହିଲେ ନା, ମୁଁ ଏଇଟା ବୁଝିବିନି, ମୁଁ ତ୍ୟାଗ କରିକି ପଳେଇବି, ଦରକାର ପଡ଼ିଲେ ମୁଁ ଆତ୍ମହତ୍ୟା କରିବି। ଇଏ ତ କନ୍ୟାଙ୍କୁ ବହୁତ ଭଲ ପାଆନ୍ତି ଶୁକ୍ରାଚାର୍ଯ୍ୟ, ବର୍ତ୍ତମାନ କ'ଣ କରିବେ? ଶୁକ୍ରାଚାର୍ଯ୍ୟ ନିଜର ଭାଗ୍ୟକୁ ନିନ୍ଦା କଲେ। କହିଲେ ଓହୋ, ସଂସାରରେ କେତେ ଜଣ ଦୁଃଖୀ, ଛଅ ଜଣ ଦୁଃଖୀ ଭିତରୁ ଗୋଟିଏ ଦୁଃଖୀ ହେଉଛି ପରଗେ ହେ ବାସ, ପର ଘରରେ ରହିବା ହେଉଛି ସବୁଠୁ ଦୁଃଖ। ପର ଘରେ କେବେ ରହିବେନି, ନିଜେ ବରଂ ଶାଗ ତୁଣ ଖାଇବା, ପ୍ରବାସୀ ଚାକିରି କରିବାକୁ, ନିଜ ଘର ଛାଡ଼ିକି କେଉଁଠି ଆସିକି ଚାକିରି କରି ଟଙ୍କା ରୋଜଗାର କରିବା, ଏ ବି ଦୁଃଖ। କିଏ କିଏ ଦୁଃଖୀ ମହାଭାରତରେ ଅଛନ୍ତି? ଋଣୀ କରିଥିବା ଲୋକ, ସିଏ ବି ଦୁଃଖ, ଏ ନିତ୍ୟ ଦୁଃଖୀ, ଆଙ୍କ ଦୁଃଖ କେବେ ସରିବନି। ପର ସେଠୁ ନିନ୍ଦା କଲେ, ଆଚ୍ଛା ଆଚ୍ଛା, ଆଜି ବୃଷପର୍ବାଙ୍କର ଗୃହରେ ଥିଲି ବୋଲି, ମୁଁ ଆଜି ପୁରୋହିତ କର୍ମ କରୁଥିଲି ବୋଲି ଆଜି ମୋତେ ଏତେ ନିନ୍ଦା ଶୁଣିବାକୁ ପଡ଼ିଲା। ପ୍ରକୃତରେ ବ୍ରାହ୍ମଣ ପାଇଁ ଏଟା ଠିକ୍ ବୃତ୍ତି ନୁହେଁ, ବ୍ରାହ୍ମଣ ଆଉ ସାଧୁ ପାଇଁ ଭଲ ବୃତ୍ତି ହେଉଛି କାପତ ବୃତ୍ତି। ଦୁର୍ମନା ଭଗବାନ କାବ୍ୟ ପୌରହିତ୍ୟମ ବିଗରହୟ ସ୍ତୁବାନ ବୃତ୍ତିଂ ଚ କାପତିମ ଦୁହିତ୍ରାସ ଯଜୌ ପୁରାତ। ମହାଭାରତରେ ବର୍ଣ୍ଣନା ଅଛି, ସେ ପୁରା ବାହାରେ ଥିଲେ, ରାଜଧାନୀ ବାହାରେ, କିନ୍ତୁ ଭାଗବତରେ କହୁଛନ୍ତି ଦେବଯାନୀ ଆସିଲେ ଭିତରେ ଏକଥା କହିଲେ, ବାପା ମୋ କଥା ଯଦି ନ ବୁଝିବ ମୁଁ ଚାଲିଲି, ମୋତେ ଶର୍ମିଷ୍ଠା ଏଭଳି କହିଛନ୍ତି। ସାଙ୍ଗେ ସାଙ୍ଗ ଦୁର୍ମନା ଭଗବାନ କାବ୍ୟ ତାଙ୍କ ମନ ଭାଙ୍ଗିଗଲା, କହିଲା ଓହୋ ପୁରୋହିତ୍ୟ, ଏ ପୁରୋହିତ କର୍ମ କରିବା, କାହା ଧନରେ ଚଳିବା ବହୁତ ବଡ଼ କଷ୍ଟକର, ବିଗର୍ହିତମ ନିନ୍ଦିତମ। ପ୍ରକୃତରେ ଆପଣ ସାଧୁ ହୁଅନ୍ତୁ ବା ବ୍ରାହ୍ମଣ ହୁଅନ୍ତୁ, ବ୍ରାହ୍ମଣ ଆଉ ସାଧୁ ବା ବିଜ୍ଞ ଲୋକ ଯଦି କାହା ଧନ ଦ୍ୱାରା ପୋଷିତ ହେଲେ ସେ କଦାପି ନିରପେକ୍ଷ କଥା କହିପାରିବେନି। ତାର ପ୍ରମାଣ ହେଲେ ପିତାମହ ଭୀଷ୍ମ, ପିତାମହ ଭୀଷ୍ମ ଭରି ସ୍ୱଭାବ ଥିଲେ, କେହି ନ କହିପାରିଲେ ବି ଜଣେ ଥିଲେ ସଂସାରର ଶ୍ରେଷ୍ଠ ବ୍ୟକ୍ତି, ସେ ହେଲେ ପିତାମହ ଭୀଷ୍ମ। କାହିଁକି ନା ସିଏ ବ୍ରହ୍ମଚାରୀ, ଆଉ ତାଙ୍କର କୁରୁ ସିଂହାସନର କିଛି ସ୍ୱାର୍ଥ ନବାର ନଥିଲା। ଆଉ ଦ୍ରୌପଦୀଙ୍କୁ ଏଭଳି ବିବସ୍ତ୍ର ହେଲାବେଳେ ଦ୍ରୌପଦୀ ପଚାରିଥିଲେ, ପିତାମହ ଆପଣଙ୍କର କାର୍ଯ୍ୟ ଉପରେ କ'ଣ ମତ? ମୁଁ କ'ଣ ଦାସୀ? ମୁଁ ଅଶୁଚି ଅବସ୍ଥାରେ, ଅସହାୟ ଅବସ୍ଥାରେ ଅଛି, ମୋତେ ବିବସ୍ତ୍ର କରାଯାଉଛି, ଆପଣ କ'ଣ ମୋତେ ନ୍ୟାୟ ଦେବେ? ଦୁଇଟି ଶ୍ଳୋକ କହିଛନ୍ତି ପିତାମହ ଭୀଷ୍ମ ମୂଳ ମହାଭାରତରେ ଅଛି। ପ୍ରଥମ ତାଙ୍କ ମୁଖରୁ ବାହାରିଲା ଅର୍ଥସ୍ୟ ପୁରୁଷ ଦାସ, ମା ତତେ ମୁଁ କ'ଣ ନ୍ୟାୟ ଦେବି? ମୁହଁକୁ ଚାହିଁ କହୁନାହାନ୍ତି, ପଛକୁ ଚାହିଁ କହୁଛନ୍ତି। ଆଜି କ୍ଷତ୍ରିୟ ପ୍ରଥମ ଥର ପାଇଁ ମୁହଁକୁ ପଛକୁ ମୋଡ଼ିକି ଜଣେ ନାରୀ ସାଙ୍ଗରେ କଥାବାର୍ତ୍ତା କଲେ, ନ୍ୟାୟ ଦେଇପାରିଲେ, କହିଲେ ମା ଅର୍ଥରେ ସମସ୍ତେ ଦାସ, କିନ୍ତୁ ଅର୍ଥ କାହାର ଦାସ ନୁହଁ। ସମସ୍ତେ ଦାସ ମାନେ ମୁଁ ବି ତାର ଦାସ। ଦ୍ରୌପଦୀଙ୍କୁ ଆଉ ବୁଝିବାକୁ ପଡ଼ିଲାନି ଭାବାର୍ଥ ଆବଶ୍ୟକ ନାହିଁ, କହିଲେ ଅର୍ଥସ୍ୟ ପୁରୁଷ ଦାସ, ମୁଁ ପୁରୁଷ ସିଂହ, ମୁଁ ପରଶୁରାମଙ୍କୁ ମୋର ଗୁରୁଦେବଙ୍କୁ ଜୟ କରିକି ଆସିଛି, କିନ୍ତୁ ମୁଁ ଆଜି ଅର୍ଥର ଦାସ ହେଇଯାଇଛି, ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଉଛି, କିନ୍ତୁ ଅର୍ଥ କାହାର ଦାସ ନୁହେଁ। ମା ମୁଁ ଆଉ କ'ଣ କହିବି? ସେଥିପାଇଁ ଯେତେବେଳେ ପିତାମହ ଭୀଷ୍ମ ସରସଜ୍ଜାରେ ଶୋଇଛନ୍ତି, ଦ୍ରୌପଦୀ ଯାଇଥିଲେ, ଯେତେବେଳେ ପାଣ୍ଡବମାନେ ଯାଇଥିଲେ ପିତାମହଙ୍କୁ ଦର୍ଶନ କରିବା ପାଇଁ, ଦ୍ରୌପଦୀ ବି ଯାଇଥିଲେ। ଦ୍ରୌପଦୀ ଯେତେବେଳେ ଶାନ୍ତି ପର୍ବକୁ ଶୁଣୁଛନ୍ତି ପାଣ୍ଡବମାନେ, ଦ୍ରୌପଦୀ ହସିଲେ, ତେଣୁ ପିତାମହ ଆଜି ପ୍ରଭୁ ଆପଣଙ୍କ ମୁଖରୁ ଏତେ ନିର୍ମଳ ଚରିତ ଶୁଣୁଛନ୍ତି, ଏତେ ସୁନ୍ଦର ଜ୍ଞାନ ସଂସାରରେ କେହି ଦେଇନାହାନ୍ତି, କିନ୍ତୁ ଏତେ ବଡ଼ ଜ୍ଞାନ ଆଜି ନାରୀ ଧର୍ମ, ନାରୀ ଧର୍ମମ୍ ରାଜଧର୍ମମ୍ ମୁଖ୍ୟ ଧର୍ମମ୍ ତଥେଇ ବଛ, ନାରୀ ଧର୍ମ କହୁଛନ୍ତି, ରାଜଧର୍ମ କହୁଛନ୍ତି, କିନ୍ତୁ ମୋର ବିବସ୍ତ୍ର ବେଳେ ଆପଣଙ୍କ ମୁଖ କ'ଣ ବନ୍ଦ ହେଇଥିଲା? ଆପଣ ନାରୀ ଧର୍ମ କେଉଁଠି ଥିଲା? ପିତାମହ ପିତାମହ ଚାହିଁଲେ, ପିତାମହ ହସିଲେ, କହିଲେ ପାଞ୍ଚାଳି ମୁଁ ଦୂଷିତ ହେଇଯାଇଥିଲି, ମୋର ମନ ଦୂଷିତ ହେଇଯାଇଥିଲା ଦୁର୍ଯ୍ୟୋଧନର ଅର୍ଣ୍ଣ ଖାଇକି। ଦୁର୍ଯ୍ୟୋଧନର ସଙ୍ଗ ବଳରେ ମୋର ମନ ଦୂଷିତ ହେଇଯାଇଛି, ସେଥିପାଇଁ ଫୋନ ଫୋନ ହରିବଲ ଫୋନ ଧୀରେ ସରସଜ୍ଜାରେ ପଡ଼ିଲା ପରେ ପିତାମହ ଭୀଷ୍ମଙ୍କୁ ସୁରକ୍ଷା ଦେବା ପାଇଁ ଦୁର୍ଯ୍ୟୋଧନ ନେଇଥିଲେ, ଏବଂ ଏଇ କଥାରେ କହୁଛି କେଉଁ କେଉଁ କେଉଁଥିରେ ନା ବୃତ୍ତି, ସାଧୁ ବ୍ରାହ୍ମଣ କାହାର ଧନରେ ଚଳିବା ଉଚିତ ନାହିଁ। ଆପଣ କହିବେ ସାଧୁ ବ୍ରାହ୍ମଣ ତ ପର ଧନରେ ଚଳୁଛନ୍ତି, ଠିକ୍ ଅଛି, କିନ୍ତୁ ଜଣଙ୍କ ଉପରେ ନିର୍ଭର କରି ରହିବା ଉଚିତ ନାହିଁ, ମଧୁକରି ବୃତ୍ତିରେ ଚଳିବା ଦରକାର, ମହୁମାଛି ଭଳି ଯେତେବେଳେ ଯାହା ମିଳିଲା, ଆଉ ବେଶୀ ଧନୀ ଲୋକର ସଙ୍ଗ କରିବା ଉଚିତ ନାହିଁ, ଧନର ପ୍ରଭାବ ଆସିବ। ଆଜି ସାଧୁ ସମାଜକୁ କଳଙ୍କ କାହିଁକି ଆସୁଛି? ଏ ଭୁଲ ନୁହେଁ, ଆମେ ସାଧୁ ପୋଷାକ ପିନ୍ଧୁ ଯେ ଆମେ ଅନ୍ଧ ଭାବରେ ସାଧୁ ସମାଜକୁ ସପୋର୍ଟ କରିବୁ ତା ନୁହେଁ, ଏ ନିରପେକ୍ଷ କଥା। ଯଦି ସାଧୁ ସମାଜ ଉପରେ କଳଙ୍କ ଆସୁଛି, ତାହେଲେ ସାଧୁମାନେ ଦିନ ଦୁଃଖୀଙ୍କର ବନ୍ଧ ହେଇନାହାନ୍ତି, ସାଧୁମାନେ ଆଜି ଚେଲା କରିନାହାନ୍ତି, ସାଧୁମାନେ ଆଜି ଧନୀମାନଙ୍କର ଚେଲା ହେଇଛନ୍ତି, ଆଜି ସେଥିପାଇଁ ସାଧୁ ସମାଜ ଉପରେ କଳଙ୍କ ଆସୁଛି, ନହେଲେ ସାଧୁ ସମାଜ ଉପରେ କିଏ କଳଙ୍କ ଦେବ? ସାଧୁର ବଡ଼ କଳଙ୍କ ଏଇଟା, ଆଜି ଧନୀ ଲୋକମାନଙ୍କର ଶଯ୍ୟାରେ ଶୋଇଲେ, ଧନୀ ଲୋକମାନଙ୍କର ଗାଡ଼ିରେ ବସିଲେ, ଭୋକୀମାନଙ୍କର ଆହାରକୁ ଭୋଜନ କଲେ, ତାଙ୍କ ଦ୍ୱାରା ପୁଷ୍ପ ତାଙ୍କ ଦ୍ୱାରା ପୂଜା ଉପକରଣରେ ପୂଜିତ ହେଲେ ଆଉ ଧନୀମାନେ ସାଧୁମାନଙ୍କ ଦ୍ୱାରା ସମ୍ମାନ ପ୍ରାପ୍ତ ହେଲେ। ଯେଉଁ ଚୈତନ୍ୟ ମହାପ୍ରଭୁ ରାଜାଙ୍କୁ ଦର୍ଶନ ଦେଉନଥିଲେ, ଚୈତନ୍ୟ ମହାପ୍ରଭୁ କହିଲେ ନା ରାଜ ଦର୍ଶନ ହେ ସ୍ତ୍ରୀ ଦର୍ଶନ, ମୁଁ ସନ୍ନ୍ୟାସୀ ଗୋଟେ ଧନୀ ଲୋକ ରାଜାକୁ ଦର୍ଶନ ଦେବି, ସେ ସ୍ତ୍ରୀ ଦର୍ଶନ ସାଧୁ ବ୍ରାହ୍ମଣ ଏଇଟା ହେବେନି। ସେଥିପାଇଁ ପିତାମହ ଭୀଷ୍ମ ବହୁ ଅନୁତାପ କରୁଥିଲେ। ସରସଜ୍ୟାରେ ପଡ଼ିଗଲା ପରେ ଦୁର୍ଯ୍ୟୋଧନ କହୁଛନ୍ତି ପିତାମହ ଆପଣଙ୍କୁ ରାତ୍ରି ସମୟରେ ଶୃଗାଳମାନେ ଭୟଙ୍କର ଜନ୍ତୁମାନେ ଆପଣଙ୍କ ନିକଟକୁ ଆସିପାରନ୍ତି, ମୁଁ ଏଠି କିଛି ସୈନ୍ୟମାନଙ୍କୁ ରଖିବା ପାଇଁ ଚାହୁଁଛି ଯେଉଁମାନେ ଆପଣଙ୍କୁ ପହରା ଦେବେ। ପିତାମହ ମନା କଲେ ନା ମୋ ପାଖରେ କେହି ରହିବେନି, ମୁଁ ଏକାକୀ ରହିବା ପାଇଁ ଚାହେଁ, ମୁଁ ଅନୁତାପ କରିବା ପାଇଁ ଚାହେଁ। ମୁଁ ଯେଉଁ ତୁମର ସଙ୍ଗ କରିଛି, ଦୁର୍ଯ୍ୟୋଧନ ସଙ୍ଗ କରିକି ମୋର ଯେଉଁ ମନ ଦୂଷିତ ହେଇଯାଇଛି, ମୁଁ ବର୍ତ୍ତମାନ କେବଳ ଏକାକୀ ହରିଙ୍କୁ ସ୍ମରଣ କରିବି, ଏକାକୀ କୃଷ୍ଣଙ୍କୁ ସ୍ମରଣ କରିବି, ମୋ ମନକୁ ଶୁଦ୍ଧ କରିବି। ସେଥିପାଇଁ ପାଞ୍ଚାଳୀ କହିଲେ ପାଞ୍ଚାଳୀ ମୁଁ ତୁମର ସ୍ୱାମୀଙ୍କର ମୋର ପ୍ରିୟ ଶିଷ୍ୟ ମଧୁସୂଦନଙ୍କର ପ୍ରିୟ ଶିଷ୍ୟ ଗୀତା ବାଣୀର ଗ୍ରାହକ ଅର୍ଜୁନଙ୍କ ସ୍ୱର ବାଜିଲା ପରେ ମୋ ଦେହରେ ମୋର ହରିଚିନ୍ତନ ବଢ଼ିଗଲା। ଅର୍ଜୁନ ମୋର ଯେଉଁ ଉପକାର କରିଛି ମୁଁ ତାକୁ କେବେ ହେଲେ ଶୁଝି ପାରିବିନି, କାରଣ ଅର୍ଜୁନ ଯଦି ମୋତେ ଆଜି ସରସଜ୍ୟାରେ ନ ପକାଇଥାନ୍ତା ମୁଁ କେବେ ହେଲେ କେଶବକୁ କଦାପି ଚିନ୍ତା କରିପାରିନଥାନ୍ତି। ଏଇଭଳି ଭାବରେ ମୁଁ ପୁଣି ସେଇ ଦୁର୍ଯ୍ୟୋଧନ ଚିନ୍ତା, ପୁଣି ସେଇ କୁରୁବଂଶର ସିଂହାସନ ଚିନ୍ତା କରିଥାନ୍ତି, କିନ୍ତୁ ଆଜି ମୁଁ ଏକାନ୍ତ ଭାବରେ ମୋ ଶିଷ୍ୟ ଦ୍ୱାରା ବହୁତ ବଡ଼ ଉପକାର ପାଇଲି, ମୁଁ କେବଳ କୃଷ୍ଣଙ୍କୁ ସ୍ମରଣ କରିକି ଶୁଦ୍ଧ ହେଇଗଲି, ସେଥିପାଇଁ ମୁଁ ଆଜି ଏତେ ବଡ଼ ପ୍ରବଚନ ଦେଇପାରୁଛି। କିନ୍ତୁ ଦ୍ରୌପଦୀ ତୁମର ବସ୍ତ୍ରହରଣ ବେଳେ ମୁଁ କିଛି କହିପାରୁନଥିଲି, କାରଣ ମୋ ମନ ଦୂଷିତ ହେଇଯାଇଥିଲା ସଙ୍ଗ ପ୍ରଭାବରୁ, ଦୁର୍ଯ୍ୟୋଧନଙ୍କର ସଙ୍ଗ ପ୍ରଭାବ। ସେଥିପାଇଁ ଏଇଠି ସେ କଥା କୁହାଯାଉଛି ଦୁର୍ମନା ଭଗବାନ କାବ୍ୟମ ପୌରହିତ୍ୟମ ବିଗରହିତମ ବିଗରହୟନ। ଏ ପୁରୋହିତ କାମ ହେଉଛି ନିନ୍ଦା କାମ, ସ୍ତୁବନ ବୃତ୍ତି ଚ କାପତି, କପୋତ ବୃତ୍ତି ହେଉଛି ଭଲ, କାପତି ବୃତ୍ତି ମାନେ ଉଞ୍ଚ ବୃତ୍ତି। ଆପଣ ପାରା ମାନେ କ'ଣ କରନ୍ତି, କପୋତ ମାନେ କ'ଣ କରନ୍ତି ଦେଖିଛନ୍ତି, ଉଞ୍ଚ ଶୀଲ ଉଞ୍ଚ, ଧାନ କ୍ଷେତ୍ରରେ ଧାନ ନେଇଗଲା ପରେ ଧାନ ଉଠେଇକି ବାନ୍ଧିକି ନେଇଗଲା ପରେ ଯେଉଁ ଶସ୍ୟ ଗୁଡ଼ିକ ପଡ଼ିବ ପକ୍ଷୀମାନେ ତାକୁ ଖାଇବେ, କିମ୍ବା ବଜାର ଘାଟରେ ଧାନ ଲୋଡ଼ ହେଉଛି ଚାଉଳ ଲୋଡ଼ ହେଉଛି ସବୁ ନେଇଗଲା ପରେ ଟ୍ରକ୍ରେ ଯାହା ପଡ଼ିଥିବ ପକ୍ଷୀମାନେ କପୋତମାନେ ସେଇଥିରେ ଚରନ୍ତି। ପାରା କେଉଁଠି ଖାଏ, ପାରା ଦେଖୁଛନ୍ତି ନା, ସେଥିପାଇଁ ତାଙ୍କ ନାଁ ବୃତ୍ତି ହେଲା କାପୋତ ବୃତ୍ତି। ପାରା ଦେଖିବେ ରାସ୍ତାରେ ଚୋରି ଚୋରି ଖାଉଥିବ, କିନ୍ତୁ ଦୈବର ଗୋଟେ ଏତେ ବଡ଼ ବିଧାନ ଅଛି ଯେ ଦେଖିଲେ ତାକୁ ତାର କ୍ଷୁଧା ଶକ୍ତି ଏତେ ପ୍ରଚୁର, ଦେଖିବ ତାକୁ ଖାଇବାକୁ ମିଳୁନି, ସେ ଗୋଡ଼ି ଖାଇଦେବ, ଛୋଟ ଛୋଟ ସରୁ ବାଲି ଗୋଡ଼ି ଖାଇଦେବ ତାକୁ ହଜମ କରିଦେବ, ତାର ପ୍ରଚୁର ଅଗ୍ନି ପ୍ରକଟ ହୁଏ, ପ୍ରଚୁର ଅଗ୍ନି ପ୍ରକଟ ହୁଏ, ତା ଶରୀରର ମାଂସର ଉତ୍ତାପ ଏତେ ଅଧିକ ଶରୀରରେ, ଯଦି କେହି ପାରାର ମାଂସ ଖାଆନ୍ତି ତାଙ୍କୁ କୁଷ୍ଠ ରୋଗ ହେବ, ଇମିଡିଏଟ୍ ଇଫେକ୍ଟ କିଛି ଦିନ ଭିତରେ ହେଇଯିବ। ଏସବୁ ବିଧାନ ଅଛି। ଏ କାପୋତ ବୃତ୍ତିଟା ଭଲ, ମୁଁ ଆଜି ବୃଷପର୍ବାଙ୍କର ଧନ ଖାଉଥିଲି ବୋଲି ତାର ଝିଅ ଆଜି ମୋର ଝିଅକୁ ଭିକ୍ଷୁଣୀ ବୋଲି କହିଦେଲା, ଆଉ ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଦର ଆରମ୍ଭରେ ଦ୍ୱିତୀୟ ଅଧ୍ୟାୟରେ ପ୍ରବଚନ ଦେଲେ ପରୀକ୍ଷିତ ଯଦି କିଏ ପ୍ରଭୁଙ୍କୁ ପାଇବା ପାଇଁ ଚାହୁଁଛି ସେ ଏଇଭଳି ହାତ ଟେକିକି ସବୁବେଳେ ଭଗବାନଙ୍କୁ ଡାକିବା ଦରକାର, କେବେ ହେଲେ ନିଜ ସ୍ୱର ପାଇଁ ଚିନ୍ତା କରିବା ଉଚିତ ନାହିଁ। ଚିରାଣି କିଂ ନ ଚିରାଣି କିଂ ପଥି ନ ସନ୍ତି ଦିଶନ୍ତି ଭିକ୍ଷା। ବିଶ୍ୱନାଥ ଚକ୍ର ଠାକୁର ପ୍ରଶ୍ନ ଉଠାଉଛନ୍ତି, ନନୁ ଶୀତତାପାଦି ଉପାୟ କହ, କେହି ଯଦି ସାଧୁ ହେଇକି ବିଚାର କରିବ ମୁଁ ତ ସାଧୁ ହେଇଛି ଶୀତରୁ ରକ୍ଷା ତାପରୁ ଶୀତରୁ ତାପରୁ ରକ୍ଷା କେମିତି ପାଇବି, ଚିରାଣି ଜୀର୍ଣ୍ଣ ବସ୍ତ୍ରାଣି ଛିଡ଼ା କନ୍ଥା ନାହିଁ। ଆଜି ପ୍ରଭୁପାଦଙ୍କ ସଂସ୍ଥାରେ ରହୁଛୁ ବୋଲି ପ୍ରଭୁପାଦଙ୍କ ଦୟାରୁ ଆଜି ଭଲ ବସ୍ତ୍ର ପିନ୍ଧୁଛୁ, କଣ କାଲି ନ ମିଳିଲେ ଆମକୁ ଆମେ କଣ ସାଧୁବୃତ୍ତିରେ ଛାଡ଼ିଦେବୁ ନା କଣ? ଆମର ପରମ ଗୁରୁଦେବ ପ୍ରଭୁପାଦଙ୍କର ଗୁରୁଦେବ ଯିଏ ଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦୀ ମହାରାଜ ଯାହାଙ୍କର ଗୋଡ଼ିଆ ମଠ ଏଇ ଓଲ୍ଡ ଟାଉନରେ ଅଛନ୍ତି, ଆପଣ ଆମର ଲିଙ୍ଗରାଜ ପ୍ରଭୁଙ୍କ ପାଖରେ ଶେଷ ମନ୍ଦିର, ତାଙ୍କର ଗୁରୁଦେବଙ୍କର ଏଇଟା ଶେଷ ମନ୍ଦିର, ଆମର ଗୁରୁଦେବଙ୍କର ଏଇଟା ଶେଷ ମନ୍ଦିର। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦୀଙ୍କର ଯିଏ ଗୁରୁ ଥିଲେ ଗୋରୁ କିଶୋର ବାବାଜୀ ମହାରାଜ, ସେ ବସ୍ତ୍ର ପିନ୍ଧନ୍ତିନି, ଲୋକମାନେ ଗଙ୍ଗା କୂଳରେ ମରିବା ଲୋକମାନଙ୍କର ଯେଉଁ ବସ୍ତ୍ର ପକେଇ ଦେଇଯାଆନ୍ତି, ଶିଶୁ କହିବେ ଏ ଗଙ୍ଗା ଜଳରେ ଧୋଇକି ନେଇଯା, ଶବମାନଙ୍କର ବସ୍ତ୍ରକୁ ଯେଉଁଟା ଢାଙ୍କି ଦିଆ ହେଇଥାଏ ପକେଇ ଦିଆ ହେଇଥାଏ ତାକୁ ଆଣି ଗଙ୍ଗା ଜଳରେ ଧୋଇକି ପିନ୍ଧନ୍ତି ବସି ଘରେ ନାମ କରି। ଯିଏ ପ୍ରଭୁକୁ ଡାକିବ ସେ କାହିଁକି ଏଇ ଧନ ଅନ୍ଧମାନଙ୍କର ଭଜନ କରିବା? ସୁଖଦେବ କହୁଛନ୍ତି ଚିରାଣି କିଙ୍ଗ ନା ପ୍ରତି ଦିଶନ୍ତି ଭିକ୍ଷା, ଶୀତ ଆଉ ତାପର ରକ୍ଷା କରିବା ପାଇଁ କ'ଣ ବସ୍ତ୍ର ନାହିଁ ଦେହରେ, ଛିଡ଼ା କନ୍ଥା କ'ଣ ମିଳିବନି? ଏ ଆପଣ ଭୁବନେଶ୍ୱର ଟାଉନରେ ଯାଉନାହାନ୍ତି, କେତେଆଡ଼େ ଦେଖିବାକୁ ପଡ଼ିଥିବ ଛିଡ଼ା ଜିନିଷ ଆରାମସେ ପିନ୍ଧିବେ। କହିଲେ ଆଚ୍ଛା ନନୁ ତତ୍ତ୍ୱପି ଜଠରାରଳ ଦୁର୍ବାରମ୍, କେହି ପ୍ରଶ୍ନ କରିପାରେ ଆରେ ଠାକୁରଙ୍କୁ ଡାକିବାକୁ ହେଲେ ଆଗେ ପେଟ ତ ଥିଲା। ଲୋକମାନେ କୁହନ୍ତି ପେଟ ପାଇଁ ତ ନାଟ, ଆଉ ଏ ଜଠର ଅନଳ ହେଉଛି ଦୁର୍ବାର, ଭୋକ ଲାଗିଲେ କ'ଣ କରାଯିବ? ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦିଶନ୍ତି ଭିକ୍ଷା ନୈବାଙ୍ଗ୍ରିପା, ଆରେ ମନୁଷ୍ୟ ଭିକ୍ଷା ନ ଦଉ, ବୃକ୍ଷମାନେ କ'ଣ ଭିକ୍ଷା ଦେବେନି? ଆଜ୍ଞା ବୃକ୍ଷଙ୍କର ଗୋଟେ ନାଁ ହେଉଛି ଅଙ୍ଗ୍ରିପା। ମଣିଷ ହାତରେ ଧନ ରୋଜଗାର କରୁଛି ପାଟିରେ ଖାଉଛି, କିନ୍ତୁ ସେ ପାଦରେ ଖାଇବା ଲୋକ ମୁଖରେ ଦଉଛି, ଜଳ ପାଦରେ ଖାଉଛି ନା ସେ ଆଉ ଚେର ଦ୍ୱାରା। ସୁଖଦେବ କହୁଛନ୍ତି ହେ ପରୀକ୍ଷିତ, ଏ ସଂସାର ଲୋକ ଯଦି ଭିକ୍ଷା ନ ଦିଅନ୍ତି ଭକ୍ତକୁ, ବୃକ୍ଷ କ'ଣ କାହାକୁ ଫେରେଇ ଦବ? ଫଳମୂଳ ଟିକେ ଦବନି? କହିଲେ ହଁ ଠିକ ଅଛି, ଫଳମୂଳ ମିଳିଯିବ। ଆଚ୍ଛା ତହି ପାନାର୍ଥମ ଜଳ ତ ମୃଗମେବ, ପାନ କରିବା ପାଇଁ ପାଣି ଦରକାର, ତ ପାଣି ବି ଖୋଜିବାକୁ ପଡ଼ିବ। ଆଜ୍ଞା ଭୁବନେଶ୍ୱର ଟାଉନରେ ପାଣି ମିଳିବା ବି କଷ୍ଟ, ସପ୍ଲାଏ ପାଣି ଯଦି ନ ଆସିଲା ଆପଣ ପାଣି କାହାକୁ ମାଗିବେ? ସେ କହୁଛନ୍ତି ଭକ୍ତ, ଭକ୍ତ ପାଇଁ ଯିଏ ଭଗବାନଙ୍କୁ ଡାକିବ, ଏଠି ସେ କଥା କହୁଛନ୍ତି। ସରିତ ଉପି, ନଦୀର ଜଳ ଶୁଖିଦେଲାନି, ଭୁବନେଶ୍ୱର ଦୁଇକର ଦି ନଦୀ ପାଣି ବା ସେଦୂର ଲୋକମାନେ ଖାଉଛନ୍ତି, ଏପଟରେ କୁଆଖିଆ ଏପଟରେ କ'ଣ ଦୟା, ସେ ଦୟା କରୁଛନ୍ତି। ନଦୀର କ'ଣ ଜଳ ପଳେଇଗଲାଣି? ଆମେ ଭଗବାନଙ୍କୁ ଛାଡ଼ିକି, ସାଧୁ ବ୍ରାହ୍ମଣ ଭଗବାନଙ୍କୁ ଛାଡ଼ି ଧନମାନମାନଙ୍କୁ ସାର ସାର କହିବେ? ଆଜ୍ଞା ଆପଣ ଆସନ୍ତୁ ନା, ଆମେ ଘୃଣା କରିବାନି, ଧନୀ ହୁଅନ୍ତୁ କରିବୁ ହୁଅନ୍ତୁ, କିନ୍ତୁ ଆମେ ତାଙ୍କର ଚେଲା ହବାନି। ଆମେ ତାଙ୍କର ଚେଲା ହେଇଗଲେ ଆମେ ଭଜନ ହବନି। ଆଜି ଶୁକ୍ରାଚାର୍ଯ୍ୟଙ୍କୁ ଏତିକି ନିନ୍ଦା ଶୁଣିବାକୁ ପଡ଼ୁଛି, ସେଥିପାଇଁ ସେ କହିଲା ଆରେ କାପତ ବୃତ୍ତିଟା ଭଲ, ଆଜି ମୋ ଝିଅକୁ ଭିକ୍ଷୁକ ବୋଲି କହିଲା, କାହିଁକି ନା ମୁଁ ବୃଷପର୍ବାଙ୍କର ଧନରେ ଚଳୁଛି, ସେଥିପାଇଁ ତାଙ୍କ ଝିଅ ଏମିତି କଥା କହିଲେ। କହିଲେ ଆଚ୍ଛା ବଞ୍ଚିବା ପାଇଁ ନନୁ ଶିଳା ବର୍ଷା ତ୍ରାଣାର୍ଥମ ପର୍ଣ୍ଣଶାଳ, ଏଇଭଳିଆ ବର୍ଷା ହେଲା, ଏଇଭଳି ଯଦି ବର୍ଷା ହବ କିମ୍ବା ପଥର ପଡ଼ିବ, ଯୁଆଡ଼େ ଗୋଟେ ରହିବା ପାଇଁ ଘର ଖଣ୍ଡେ ଦରକାର, ପର୍ଣ୍ଣଶାଳା ଦରକାର? କହିଲେ ନା, ସୁକଦେବଙ୍କର ଦୃଷ୍ଟି କିଭଳି ଦେଖନ୍ତୁ, କହିଲେ ନା ଗୁହା, ପର୍ବତର କ'ଣ ଗୁମ୍ଫା ନାହିଁ? ପର୍ବତ ଗୁମ୍ଫା କ'ଣ ମନା କରୁଛି ଆସି ମୋଠାରେ ଆଶ୍ରୟ ନିଅ ବୋଲି? ପରୀକ୍ଷିତ ପ୍ରଶ୍ନ ପଚାରିବା, ଆଜ୍ଞା ଗୁହାଙ୍ଗ ପ୍ରବିଶ୍ୟ ବ୍ୟାଘ୍ରାଦୟ ଖାଦନ୍ତି ଚ, ଯଦି ଏଠୁ ଛାଡ଼ିକି ପଳେଇବି ଆଶ୍ରୟ ନ କରିକି ଯାଇକି ମୁଁ ଗୁମ୍ଫାରେ ରହିବି, ତାହେଲେ ବାଘ ଆସି ଖାଇଦେଇପାରେ? ହେଲେ ଅଜିତ ଭଗବାନ କ'ଣ ନାହାନ୍ତି ସଂସାରରେ? ସେ ବା ବାଘର ହୃଦୟରେ ସେ ବି ଅଛନ୍ତି, ଆମେ ଗୁମ୍ଫା ଭିତରେ ରହିକି ପ୍ରଭୁଙ୍କୁ ଡାକିବା, ବାର କଣ ଆସି ଆମକୁ ଖାଇଦେବ? କଣ ପ୍ରଭୁ ତାଙ୍କ ଅନ୍ତରରେ ନାହାନ୍ତି? ସୁକଦେବ ୟା ଦ୍ୱାରା ପରୀକ୍ଷିତଙ୍କୁ ପ୍ରଥମ ଜଣାଇଲେ ସାଧୁ ସମାଜର କର୍ତ୍ତବ୍ୟ। ସାଧୁ ଆମର ପରମ୍ପରାରେ ଯେଉଁ ଜୀବ ଗୋସ୍ୱାମୀ ଯେଉଁ ଟୀକା ସବୁ କ୍ରମ ସନ୍ଦର୍ଭରେ ଲେଖିଛନ୍ତି, ଯେଉଁ ଟୀକା ଗୁଡ଼ା ଆମେ ପଢ଼ୁଛେ, ଜୀବ ଗୋସ୍ୱାମୀଙ୍କ ନିକଟକୁ ସମ୍ରାଟ ଆକବର ସମ୍ରାଟ ବଡ଼ ବଡ଼ ସମ୍ରାଟମାନେ ଆଣିକି ଧନ ଦେଇଯିବେ। ଜୀବ ଗୋସ୍ୱାମୀ କହିବେ ଆକୁ ନେଇଯାଅ, ଯମୁନାରେ ପକେଇ ଦିଆସ, ଏ ଧନ ମୋର ଆବଶ୍ୟକ ନାହିଁ, ନେଇଯାଅ, ଆବଶ୍ୟକ ନାହିଁ, ଧନାନ୍ଦମାନଙ୍କର ଧନ ମୋର ଆବଶ୍ୟକ ନାହିଁ। ଆଜି ବାହାରିକି ପଳାଉଛନ୍ତି, କହିଲେ ଆଜି ତା ଧନ ଖାଉଥିଲି ବୋଲି ବ୍ରାହ୍ମଣ ହେଇକି ଆଜି ମୋ ଝିଅକୁ ଏମିତି ଏତେ ବଡ଼ କଥା କହିଲା ନା? ଆଉ ଯେତେ ବୁଝେଇଲେ ବି ଦେବଯାନୀ ରାଜି ହେଉନାହାନ୍ତି। ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କ ସହିତ ବାହାରିକି ପଢ଼ୁଛନ୍ତି। ବାହ, ମୁଁ ଆଜି ପଢ଼ିଲା ବେଳେ ଏତେ ଆନନ୍ଦ ଲାଗିଲା ଶର୍ମିଷ୍ଠାଙ୍କ ପ୍ରତି। ପ୍ରକୃତରେ ଶର୍ମିଷ୍ଠା ପୂଜ୍ୟ, ଦେବଯାନୀ ଠାରୁ ବି ପୂଜ୍ୟ। ମୁଁ ମୋର ଭାବନାରେ ଭାବନା ଦୃଷ୍ଟିରେ କହୁଛି, ଆଜି ଗୋଟେ କେତେ ବଡ଼ ସ୍ୱାର୍ଥକୁ ତ୍ୟାଗ କରୁଛନ୍ତି ଜଣେ ରାଜକନ୍ୟା ହେଇକି। କାଲି ଆମେ ଶୁଣିବା ଜଣେ ରାଜକନ୍ୟା ହେଇକି, ବୃଷପ୍ରଭାଜଙ୍କର ରାଜକନ୍ୟା ହେଇକି ଦୁଇଟା କଠୋର ସର୍ତ୍ତରେ ଦାସୀ ହେଇକି ଗଲେ, ବାହା ହେଇପାରିବନି ସମଗ୍ର ଜୀବନ, କେତେ ବଡ଼ ତ୍ୟାଗ। କହିଲେ ନା, ଯଦି ଶୁକ୍ରାଚାର୍ଯ୍ୟ ପଳାଇଯିବେ ମୋର ପିତାଙ୍କ ପ୍ରତି ବିପଦ, ଏ ସମ୍ପୂର୍ଣ୍ଣ ଅସୁର କୂଳ ପ୍ରତି ବିପଦ ଆସିବ। ଗୋଟେ ନାରୀର ତ୍ୟାଗ ଦେଖନ୍ତୁ, ଅସୁରମାନଙ୍କୁ ବଞ୍ଚାଇବା ପାଇଁ, ନିଜ କୂଳକୁ ବଞ୍ଚାଇବା ପାଇଁ ରାଜକନ୍ୟା ଆଜି ଯୌବନକୁ ତ୍ୟାଗ କଲେ। କାରଣ ସର୍ତ୍ତ କଲେ ଦେବଯାନୀ, ଠିକ୍ ଅଛି ଶୁଣ, ବୃଷପର୍ବା ଯେତେବେଳେ ଦେଖୁଛନ୍ତି ଶୁକ୍ରାଚାର୍ଯ୍ୟ ଦେବଯାନୀକୁ ନେଇକି ପୁରରୁ ବାହାରିକି ପଳାଉଛନ୍ତି, ବୃଷପର୍ବା ଧାଇଁଲେ, ବୃଷପର୍ବା ତମ ଆଜ୍ଞାୟ ପ୍ରତିନିକ ବିବିକ୍ଷତେ ଗୁରୁ ପ୍ରସାଦ ଅନୁମୃଦ୍ନା ପାଦୟୋପତିତ ପଥି ଗୁରୁ ପ୍ରସାଦ। ତତ୍କ୍ଷଣାତ୍ ଝିଅ ଏଥିରେ ରାଜି ହେବେ କି ନାହିଁ ସେ ଜାଣନ୍ତି ନା? ଶୁକ୍ରାଚାର୍ଯ୍ୟ ଆଉ ଦେବଯାନୀ ଯାହା ସର୍ତ୍ତ କରିବେ, ଶର୍ମିଷ୍ଠା ଏତେ ରାଜି ହେବ କି ଜାଣନ୍ତି ନା? କିନ୍ତୁ ସିଧା ଗଲେ, ଗୁରୁଦେବ ରାଗିଛନ୍ତି ମାନେ ଯସ୍ୟ ପ୍ରସାଦାଦ ଭଗବତ ପ୍ରସାଦ, ଗୁରୁଦେବ ପଳାଉଛୁ, ସିଧା ଗଲେ ପାଦରେ ପଡ଼ିଗଲେ। ରାଜା ମନ୍ତ୍ରୀମାନଙ୍କ ଆଗରେ, ସୈନ୍ୟମାନଙ୍କ ଆଗରେ ଗୁରୁଙ୍କୁ କିଭଳି ସମ୍ମାନ ଦେଲେ ଶିଖେଇଲେ ଭାଗବତମ୍। ଦେଖ, ଜଣେ ରାଜା ଆସି ଗୁରୁଙ୍କ ପାଦ ତଳେ ସର୍ବସମ୍ମୁଖରେ ପଡ଼ୁଛନ୍ତି, ଗୁରୁଦେବ ଆପଣ ମୋତେ ଅଭିଶାପ ଦିଅନ୍ତୁନି, ଆପଣ ଯେଭଳି ଖୁସି ହେବେ ମୁଁ ସେଭଳି ଖୁସି ହେବି, ସେଭଳି ଖୁସି କରିବି, ଆପଣଙ୍କର ପ୍ରସନ୍ନତା ହେଉଛି ମୋର ପ୍ରସନ୍ନତା, ମୋତେ କ୍ଷମା କରନ୍ତୁ। ମୁଦ୍ନା ପାଦୟ ପତିତ ପଥି, ମସ୍ତକ ଲଗେଇକି ପଥ ଭିତରେ ସମସ୍ତେ ଦେଖୁଛନ୍ତି, ମୁଣ୍ଡ ପିଟିକି କହୁଛନ୍ତି, ଗୁରୁଦେବ ଆପଣ ପ୍ରସନ୍ନ ହୁଅନ୍ତୁ, ଗୁରୁଦେବ ଆପଣ ପ୍ରସନ୍ନ ହୁଅନ୍ତୁ। ବର୍ଷା କ'ଣ ଛାଡ଼ିବେନି? ଠିକ୍ ଅଛି, କିଛି ସମୟ କଥା କହିବି ନା ବନ୍ଦ କରି କେଣ? ଆଚ୍ଛା, ଅଳ୍ପ ଆଉ ଗୋଟେ ଶ୍ଳୋକ କହିବି ତାପରେ, କାରଣ ଆମ ପ୍ରତି କେତେଟା ନିର୍ଦ୍ଦେଶ ଅଛି, ଆମକୁ ଟିକେ ମଙ୍ଗଳାରତୀ ଉଠିବାକୁ ପଡ଼ିବ, 4:15 ପୂର୍ବରୁ ଶଯ୍ୟା ତ୍ୟାଗ କରିବାକୁ ପଡ଼ିବ, ନକଲେ ସମାଜ ଆଗରେ ଦୋଷୀ ନହେଲେ ମନ ପାଖରେ ଦୋଷୀ ହେଇଯାଉଛୁ। କାରଣ ଭଗବାନଙ୍କ ମନ୍ଦିରରେ ଭଗବାନ ଉଠିଲେଣି, ଆମେ ଶୋଇଯାଉଛୁ, ବେଳେବେଳେ ଉଠିପାରୁନି, ଦ୍ୱିତୀୟ ଦିନ ଉଠିପାରିଲେନି, ହାଲିଆ ଲାଗିଲା ଶୋଇଗଲି। ମନ୍ଦିର 4:15 ଆମର ସବୁ ଭକ୍ତଙ୍କୁ ଉଠିବାକୁ ପଡ଼ିବ, ପ୍ରଭୁଙ୍କର ଆରତୀ ଦର୍ଶନ କରିବାକୁ ପଡ଼ିବ, କାରଣ ଭଗବାନ ବା ଆମ ପାଇଁ ଉଠୁଛନ୍ତି। ଠିକ୍ ଅଛି, ମୁଁ ଆଉ ଗୋଟିଏ ଶ୍ଳୋକ କହୁଛି, ଏଠି ସାଧୁଙ୍କର ଲକ୍ଷଣ ବି କ'ଣ ଦେଖନ୍ତୁ, ସାଧୁ କେମିତି ହେବେ? ପାଦ ତଳେ ଯେତେବେଳେ ଶୁକ୍ରାଚାର୍ଯ୍ୟଙ୍କ ପାଦ ତଳେ ବୃଷପର୍ବା ରାଜା ପଡ଼ିଗଲେ, ଶୁକଦେବ କହୁଛନ୍ତି ହେ ପରୀକ୍ଷିତ, ପରୀକ୍ଷିତ ଶଙ୍କା କଲେ କେବେ ହେଲେ ଶୁକ୍ରାଚାର୍ଯ୍ୟ ଆଉ ଫେରିବେନି। ନା ଆଜ୍ଞା, ସାଧୁ ତା ନୁହନ୍ତି, ସାଧୁଙ୍କର କ୍ରୋଧ ଅସାଧୁଙ୍କର କ୍ରୋଧ ପାର୍ଥକ୍ୟ କ'ଣ? ସାଧୁଙ୍କର କ୍ରୋଧ ପାଦରେ, ଅସାଧୁର କ୍ରୋଧ ମୁଣ୍ଡରେ। ସାଧୁ ଯଦି ଲାଗିଛନ୍ତି ତାଙ୍କ ପାଦ ତଳେ ପଡ଼ିଗଲେ ବାଞ୍ଛା କଳ୍ପତରୁ ଶୋଇଲା, ଆଉ ଅସାଧୁ ଯଦି ଲାଗିଛି ତାର ମୁଣ୍ଡ ରାଗଟା ଆସିଲେ ସେ ମୁଣ୍ଡଟାକୁ ନବ, ସେ ବେକ ଆପଣ ଯେତେ ଗର୍ତ୍ତଳ ପଡ଼ନ୍ତୁ ସେ ବେକ କାଟିବ। ସେଥିପାଇଁ କୁହାଯାଇଛି ବରଂ ସାଧୁର ଲାତ ଖାଇବା ଭଲ, ଅସାଧୁର ପୂଜା କେବେ ନେବେନି। ସାଧୁ ଘୋଡ଼ା ଉପରେ ଚଢ଼ିବା ଭଲ, ଏ ଘୋଡ଼ାର ଲାତ ଖାଇବା ଚଢ଼ି ଭଲ, କିନ୍ତୁ ଗଧ ଉପରେ କେବେ ଚଢ଼ିବେନି। ଗଧ ଉପରେ ଚଢ଼ିଲେ ସମ୍ମାନ ମିଳିବନି, କିନ୍ତୁ ଘୋଡ଼ାର ଲାତ ଖାଇଲେ ବି ଅସମ୍ମାନ ହେବେନି। ସେଭଳି ସାଧୁର ଲାତ ଖାଇବା ବରଂ ଭଲ, କିନ୍ତୁ ଅସାଧୁର ପୂଜା ନେବେନି। କାରଣ ଅସାଧୁ ରାଗିମାନେ ତାର ମୁଣ୍ଡକୁ ନ ବସି, ଅସାଧୁର କ୍ରୋଧ ମୁଣ୍ଡରେ, ସାଧୁର କ୍ରୋଧ ପାଦରେ। ବର୍ତ୍ତମାନ ଦେଖନ୍ତୁ, ଝିଅ ସହିତ ରାଗିକି ବାହାରିବା ଯେଉଁ ଶୁକ୍ରାଚାର୍ଯ୍ୟ ବୃଷପର୍ବା ପଡ଼ିଗଲେ, ସୁଖଦେବ କହୁଛନ୍ତି କ୍ଷଣାର୍ଧା ମନ୍ୟୁ ଭଗବାନ ଶିଷ୍ୟଂ ବ୍ୟାଚଷ୍ଟ ଭାର୍ଗବ କାମ ଅସ୍ୟା କ୍ରିୟତାମ ରାଜନ ନୈନାମ ତ୍ୟକ୍ତୁ ୟୌଶ୍ଚୟେ ନ ଏନାମ ତ୍ୟକ୍ତୁ ନ ଉତ୍ସୟେ। ଆଚ୍ଛା, ତୁମେ ମୋ ପାଦ ତଳେ ପଡ଼ିଗଲେ ଠିକ୍ ଅଛି, ଏ ନାମ ମାତୃ ହିଁ ନାମ। ଟୀକାକାର କହୁଛନ୍ତି, ଶୁକ୍ରାଚାର୍ଯ୍ୟ କହୁଛନ୍ତି କ୍ରୋଧ ମୋର ନାହିଁ, କିନ୍ତୁ ମୋ ଝିଅ ନା ଏ ୟାର ମା ନାହିଁ, ଏ ମାତୃ ହିଁ ନାମ। କାମ ଅସ୍ୟା କ୍ରିୟତମ ରାଜନ, ହେ ରାଜନ, ହେ ବୃଷପର୍ବା, କାମମ ଇଚ୍ଛାମ କ୍ରିୟତମ, ଏ ଦେବଯାନୀର ଯାହା ଇଚ୍ଛା ସେଇଟା କରିଦିଅ, ମୁଁ ଖୁସି ହେଲି। ତା ମାନେ ଶୁକ୍ରାଚାର୍ଯ୍ୟ ଝିଅର କଣ୍ଟ୍ରୋଲରେ ଥିଲେ, ଝିଅ ଯାହା ଚାହୁଁଥିଲେ ସେଥି ରାଜି ଥିଲେ। କିନ୍ତୁ ଏଠି ଗୋଟେ ସୁନ୍ଦର ଶବ୍ଦ ସୁଖଦେବ ଗୋସ୍ୱାମୀ କହିଲେ, କ୍ଷଣାର୍ଥ ମନୁ ଭଗବାନ ଶିଷ୍ୟଂ ବ୍ୟାଚଷ୍ଟ ଭାର୍ଗବ, ଯିଏ ଭାର୍ଗବ ଯିଏ ଭଗବାନ ତାଙ୍କର କ୍ରୋଧ ସାଧୁର କ୍ରୋଧ କିଭଳି କ୍ଷଣାର୍ଧମ। ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ କ'ଣ ଲେଖିଲେ, ପ୍ରଣିପାତ ପ୍ରତିକାରମ ସଂଗ୍ରହି ମହାତ୍ମାନ, ମହାତ୍ମାମାନଙ୍କର କ୍ରୋଧ ତାର ପ୍ରତିକାର କ'ଣ, ପ୍ରଣିପାତ। ପ୍ରଣିପାତ ହେଉଛି କେବଳ ଖାଲି ଜୁହାର ହେଇ ପଡ଼ିବ, ଦେଖୁନାହାନ୍ତି ଆପଣ ବାବାଜୀ, ବାବାଜୀ ରାଗିଥିବେ, ଦୁନିଆ କାଳି ବୁଲାଚ କରୁଥିବେ, ପ୍ରଭୁ ମୋର ଟିକେ ଭୁଲ ହେଇଗଲା, ଆପଣ କ୍ଷମା, କ'ଣ କ'ଣ କହୁଛୁ, କହ କ'ଣ ଦରକାର, କହ ସାଙ୍ଗେ ସାଙ୍ଗେ ସରିଲା, ସାଙ୍ଗେ ସାଙ୍ଗେ। କିନ୍ତୁ ପାଦ ତଳେ ଯାଇକି ଜଣେ ପଡ଼ିବାଟା ଏତେ ବି ତ ସହଜ ନୁହେଁ। ଭକ୍ତ ଯଦି ରାଗି ହେଇଛି ଆପଣ ଖାଲି ଯାଇକି କହିଦେବେ ପ୍ରଭୁ ମୋର ଭୁଲ ହେଇଗଲା, ଆପଣ ଆଉ କେବେ ଏମିତି କରିବେନି, ହେଲା ସରିଲା, ତାପରେ ହଉ ଯାଅ ଯାଅ, ପ୍ରସାଦ ପ୍ରସାଦ ପାଇଛ ନା, ଭଲ ଅଛ ନା, ସରିଲା। ମଠର ମହନ୍ତ ମାନେ ଏଇଭଳି, ସେଥିପାଇଁ ସବୁ ଲୋକମାନେ ମଠକୁ ଯାଉଥିଲେ ଆଗରୁ, ବିଶେଷ କରି ମା ମାନେ ସଂସାରରେ କଷ୍ଟ ପାଇଲେ ସାଧୁମାନଙ୍କ ପାଖକୁ ଯାଉଥିଲେ, ସାଧୁମାନେ ଗାଳି ଦେବେ, କ'ଣ ତୋର କାମ କିଛି ନାହିଁ, ଠିକ୍ ଖାଇବା ସମୟରେ ଚାଲି ଆସିଛୁ, ୟାର ଘରେ ସ୍ତ୍ରୀ ରାଗିଥିବ, ୟା ଆଉ ଘରେ ସାହସ କରି ସ୍ତ୍ରୀ ଖାଇବା ପାଇଁ ମାଗିନି, ମଠକୁ ଗଲେ କିଛି ନହେଲେ ପ୍ରସାଦ ଟାଇମ୍ ବାବା ଟିକେ ମିଶ୍ର ଦେବେ ଆଉ, କିନ୍ତୁ ସେଇଥିରେ କମ୍ ରୋଷେଇ ହେଇଛି, ଆପଣ ଯେତେବେଳେ ଯାଇ ପହଞ୍ଚିବେ ମଠରେ, ବାବା କହିଲେ ଆରେ ଲୋକ ସଂଖ୍ୟା ଆଜି ବଢ଼ିଲେ, ଦୁଇ ଚାରିଜଣ ଅତିଥି ଆଗେ ରାଗିଯିବେ, ତେଣୁ ତତେ ସମୟ ମିଳିଲାନି, ଠିକ୍ ଖାଇବା ସମୟରେ ଚାଲି ଆସୁଛୁ, ତେଣୁ ସିଏ ଟିକେ ଦୁଃଖ କରି ଘରେ ବୋଧେ ଖାଇନୁ ବୋଧେ ଡାକିବେ, ଏଇ ନା 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 ମୋ ସେ ଧାଡ଼ିଲା ଯେ କ'ଣ କରିବା, ଆସି ତ ଆସିଛି ଆଉ, ଯା ମୋ ପାଇଁ ଅଛି ତାକୁ ଦେ, ଏତିକି ଯଦି ସହିଦେଲେ ତ ଭଲ, ଯଦି ଟିକେ ଉତ୍ତର ଦେଲେ ଭା, ଟିକେ ସହିକି ଠିଆ ହେଇଗଲେ ସାଧୁ ତା ନିଜ ଥାଳିକୁ ଦେଇଦେବା ଖାଇବା ପାଇଁ, ଉପାସ ରହିଯିବ ନିଜେ, ଗାଳି ଗୋଲ ଯଦି ଖାଇବ ତ ସାଧୁର କ୍ରୋଧଟା ହେଉଛି ବା କ୍ଷଣାର୍ଧମ। ସେଥିପାଇଁ ସାଧୁକୁ କାହା ସହିତ ତୁଳନା କରାଯାଇଛି, ଇଏ କହିଲେ ରାମଚରିତ ମାନସରେ କହିଲେ, ସାଧୁ ହୃଦୟ ନବନୀତ ସମାନା, ନବନୀତ ଭଳିଆ, ନବନୀତ ଲହୁଣୀ ଭଳିଆ ସାଧୁର ହୃଦୟଟା। କିନ୍ତୁ ନୀତିକାର କହିଲେ, ନା ନା ନା, ସାଧୁ କେମିତି ଭଲ ଭାବେ ଜାଣ, ନାରିକେଲ ସମାକାର ଦୃଶ୍ୟନ୍ତେ ପି ସଜ୍ଜନା, ସଜ୍ଜନା ମାନେ ସାଧୁମାନେ ନାରିକେଳ ଭଳି, ନଡ଼ିଆ ଭଳି, ନଡ଼ିଆଟା କ'ଣ ଆଜ୍ଞା, ଉପରଟା ବଡ଼ ଟାଣ, ଭିତରଟା ମିଠା ଆଉ କୋମଳ ଆଉ ସ୍ୱଚ୍ଛ, ଧଳା ନା ଆଉ, ସାଧୁ ହୃଦୟରେ ସାଧୁ ହୃଦୟଟା ପୁରା ଧଳା ସ୍ୱଚ୍ଛ କୋମଳ ଆଉ ମଧୁର, ଉପରଟା ବଡ଼ ଟାଣ, ବଡ଼ ଟାଣ, ସେଥିପାଇଁ ସାଧୁକୁ ଚିହ୍ନିପାରନ୍ତି, ଏଇଟା ରାଗିଟା ଆଉ, ଏଇଟା ରାଗିଟା ଆଉ, ଆରେ पक्का साधु भगवान जा करिवे आज्ञा जे भल गोलाप फूल लगुच डालिया फूल लगुच भल फूल लगुच ता बाड़ा के आज्ञा जार पर जिते दामी पर लगे जिते फूल लगे बाड़ा से स्ट्रंग कर जे जिते सुंदर भजन कर भगवान ता बाड़ को सुंदर करने साधुर बाड़ कौन भगवान ता अंतर से क्रोध सृष्टि करेंगे कहीं सी यदि कोमल है भजन भजन किसी कर सब जाए ढुकवे पाखे दुनिया गप सप करेंगे संसार कथ पकेबे से भगवान ताखे बाड़ करदे ये तो भक्ति करने चाहूँगी ता मुहर खाली क्रोध कथा सृष्टि करेंगे डरिक आराम से भजन कला हम आ संसार लोकड़ा जिते जी आप भजन बाधा हम ना भल फल फूल बगजा लोक कंटा गच रुए खाली बाड़ नुहे कंटा लगे थे छेड़ पोजी कि षंड पोजी कि भगवान से भाई साधु मान भजन को रक्षा करने अंतर में क्रोध ना भी कोमल थे भी बाहर नड़िया भाया कर दिखे टाण कर दिखे नारी के समाकार देखुं ना जो प्रभुपाद रात्रि शुहति ना मुमती संसार लोक मैंने कष्ट उद्धार करी कि प्रवचन शुणे से ननसेन्स इडियट गाड़ी दिखे जार गाड़ी देवार ननसेन्स इडियट सी कहीं प्रचार कर गोटे गोटे पिलाटे कहला से डक्टर से प्रभुपाद कही बेले बेले बास्टार्ड बोली व्हाट रंग इज देयर इंग्लीश रे टा खराब लागु छी ओडिया रे किछ खराब नै अवैध संतान प्रभुपाद कुन जो माने भगवान को मानु ना हंती से माने से गुडी अवैध संतान कले एटा केमिति आपण भी सपोर्ट करथि माने दिस इज ट्रो दिस इज फैक्ट जगत ला को भगवान तयारी करछंती जदे जदी जगत रे सब किछ जानि भगवान को जानि ना तार बापा को जानि ना मुझे कहली आप पचारे आप किए आप बापा ना कौन आप जानते ना आप कौ सतान है जलेश्वर पेंडाल प्रभु कहे आप कहतु इफ यू डोंट नो योर फादर्स नेम यू आर ए बास्टर्ड आप बापा ना आप कही पार ना आप अवैध सतान है कि ना संसार में जी जिते बड़ ज्ञानी हो जो भगवान जगतर पिता सी जाने ना तो किए सतान है से पार्टी बंद कर बसिले मुझे आप साधु को चिन्ह पारे ना जी क्या गाड़ी देवार था सतुरी वर्ष बयस घर कहीं बाहर ना बरफ देश कहीं जाते साधु को कहीं चिन्ह पारे कहीं नारी के समाकार पिहते सज्जना नड़िया बड़ा उपर टा बाहर टा भारी टाण 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 कथा भितर टा कोमल असाधुर उल्टा बा असाधुर ऊपर टा भारी सुंदर सांगे सांगे देखला मैं भाई चा कप खा आ कौन फास्ट फूड मगे दे कि आप गाड़ी में बसे कि नहीं घर छाड़ दिया बा ये कहले अन्य बदरिका कार बहिरेव मनोहरा असाधु देखापी बाहर बरकोली भोली बरकोली देखापी के कहला आज्ञा भारी सुंदर कि भितर मंजी हो भारी टाण आ बरकोली खाइबे माने सांगे सांगे आप कफ आरंभ है आरंभ होगा तंटी बता हाला आज श्वास थी सांगे सांगे श्वास इनभाइट कर श्वास महाराज आस ये संसार रे भक्त है नड़िया बोली साधु असाधु बरकोली बोली नारिकेल समाकार आज्ञा देखु जो शुक्राचार्य आज बाहर की पलाऊ क्षणार्धम गोटे क्षण भितर जो पाद तले पड़गले शांति कहे मोर किसी कम्प्लेन ना मा कम्प्लेन अच्छी मो झर मो झर कथाटा बुझीदि तहार तार जो कमटा अच्छी कमराटा अच्छे पूरण कर दि से जहाँ चाहू कर दि मु रही मुमको जीवन सारा सुरक्षा देवी कि चिंता करनी कि मो झी खुशी हवा दरकार प्रभुपाजी महाराज बहुत सुंदर परपट लिखिज देख संसार बहु बड़ बड़ महात्मा माने भी स्त्री पुत्र कन्या बंधन जापार ना ज्ञानी हेले कौन झीपाई एत बड़ा आसक्ति रही काम अश्या क्रियताम राजन नैना त्यक्तु यह उत्साह एनम एनम नैनम त्यक्तु ଉତ୍ସୟ ଇଏ ମା ଏହାର ମା ନାହିଁ ମୁଁ ଆକୁ କଦାପି ତ୍ୟାଗ କରିପାରିବିନି ସେ ଏକାକି ପଳେଇ ଗଲେ ମୁଁ ପ୍ରାଣ ଧରିପାରିବିନି ତେଣୁ ତାର କାମନାଟାକୁ ତୁମେ ପୂର୍ଣ୍ଣ କର। କାଲି ଆମେ ଶୁଣିବା ଏଠି କଥା ଆକାରରେ ମୁଁ କହିଦେଉଛି ସାନଟା ହେଇଗଲେଣି ଆଠ ନଅଟା କୋଡ଼ିଏ ହେଇଗଲେଣି ଏଇ କଥାର ଏଇଠି ବିଶ୍ରାମ ରହିବେ। ଶୁକ୍ରାଚାର୍ଯ୍ୟ କହିଦେଲା ପରେ ବୃଷପର୍ବା ଗଲେ ପଚାରିଲେ ଦେବଯାନୀ ମୋ ଝିଅ ଯେଉଁ ଭୁଲ କରିଛନ୍ତି ସେଥିପାଇଁ ମୁଁ ଭୁଲ ମାଗୁଛି ମୋ ଝିଅ କ'ଣ କଲେ ତୁମେ ଖୁସି ହେବ କୁହ। ମୁଁ ବିବାହ ହେଲା ପରେ ତାଙ୍କର ସଖୀ ସହିତ ସିଏ ମୋର ଦାସୀ ହେଇକି ଯିବେ ଝିଅକୁ ଯାଇ କହିଲେ କାଲି ଶୁଣିବା ଝିଅକୁ ଯାଇ କହିବେ କହିବେ ମା ଆଜି ତୋ ଉପରେ ଗୋଟେ ବହୁତ ବଡ଼ ପରୀକ୍ଷା ଆସିଛି ତୁ ଆଜି ଦେବଯାନୀଙ୍କର ଦାସୀ ହବୁ କିନ୍ତୁ ବିବାହ ହେଇପାରିବୁନି। କାଲି ଶୁଣିବା ସର୍ତ୍ତ ବି କରିଦେବେ କନ୍ୟା ଦେଲାବେଳେ ଯଯାତି ମହାରାଜ ଶୁକ୍ରାଚାର୍ଯ୍ୟ ଆଉ ତୋର ସଖୀମାନେ ଦେବଯାନୀଙ୍କର ଦାସୀ ହେଇକି ରହିବେ ବା ଅସୁର କନ୍ୟା ହେଲେ ବି ଆଜି ଭୁରି ଭୁରି ପ୍ରଶଂସା ମହାଭାରତରୁ ପଢ଼ୁଥିଲି ସେ ଅଧ୍ୟାୟ ଅନ୍ତର ଭିତରେ ବାହ ଶର୍ମିଷ୍ଠା ଧନ୍ୟା କେତେ ବଡ଼ ତ୍ୟାଗ କଲେ ଆନନ୍ଦରେ କହିଲେ ବାବା ମୁଁ ସହି ନେବି ସବ ମୁଁ ଦାସୀ ହେବି ମୋର କୌଣସି ଦୁଃଖ ନାହିଁ। ଏଇଥିପାଇଁ ତ ଭାଗବତରେ ସୁଖଦେବ ଗୋସ୍ୱାମୀ ତାଙ୍କର ନାମ ନେଇଛନ୍ତି ଶର୍ମିଷ୍ଠାଙ୍କର ଆଜି ତ୍ୟାଗ ଜଣେ ନାରୀ କେତେ ବଡ଼ ତ୍ୟାଗ କରୁଛନ୍ତି ଯିଏ ତାଙ୍କୁ ଈର୍ଷା କରିକି ଯାହାଙ୍କୁ କୂପରେ ପକାଇ ଦେଇଥିଲେ ତାଙ୍କୁ ପୁଣି ଦାସୀ କରିବା ପାଇଁ ରାଜକନ୍ୟାଙ୍କୁ ଆନନ୍ଦରେ ଯିବେ। କାଲି ଆମେ ଶୁଣିବା ତାଙ୍କର ବିବାହର ହବ ଦେବଯାନୀଙ୍କର ବିବାହର ମାନେ ଏମିତି ଶୁକ୍ରାଚାର୍ଯ୍ୟ କନ୍ୟା ଦେଲାବେଳେ ସର୍ତ୍ତ କରିକି ଦେବେ କିନ୍ତୁ ଧନ୍ୟ ସେ ଯଯାତି ଭାଗବତ ବା ଯଯାତି ମହାରାଜ ବି ଧନ୍ୟ କିନ୍ତୁ ସର୍ତ୍ତ ରଖିପାରିବେ। କାଲି ଏ ପ୍ରସଙ୍ଗ ଆସିବ ତାର ପରେ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେବେ ତାପରେ ଯଯାତି ମହାରାଜ ପୁତ୍ରମାନଙ୍କ ପାଖକୁ ଯିବେ ତାପରେ ତାଙ୍କର ବୈରାଗ୍ୟ କଥା ଆମେ ଶୁଣିବା। ସଂସାରକୁ ଶ୍ରେଷ୍ଠ ମହାତ୍ମାମାନେ ଯେଉଁମାନେ ସଂସାର ପଥରେ ପଥିକ ହେଇଥିଲେ ପ୍ରଭୁଙ୍କ ଇଚ୍ଛାରେ ଏ ସଂସାର ପଥ ଏତେ କଣ୍ଟକିତ ସେମାନେ ବି ସଂସାର ସୁଖ ପାଇପାରିଲେନି ସେଇ ପ୍ରଭୁଙ୍କ ଇଚ୍ଛାରେ ବିବାହ ହେଇକି ଶେଷରେ ପ୍ରଭୁଙ୍କ ପାଖକୁ ଗଲେ ପ୍ରଭୁଙ୍କୁ ଆଶ୍ରୟ କରି ଆଉ ଆମେ ପ୍ରଭୁଙ୍କୁ ନ ଧରିଲେ ଆମେ ବଣପଥରେ ଯିବା ପାଦରେ ଚପଲ ନାହିଁ କଣ୍ଟା ପଶିବ ନା ନାହିଁ ଆଜ୍ଞା ସଂସାର ପଥରେ ଯିବା ମାନେ ବିବାହ ଚୋରା ଗୋଟେ ସଂସାର କରିବା ମାନେ ତ କଣ୍ଟା ପଥରେ ଆମେ ଯାଉଛେ ଆମେ କେତେ ଜଣଙ୍କ ସୁଖ ଉପରେ ସୁଖୀ ଦେଖନ୍ତୁ ଜଣେ ଗୃହସ୍ଥ ତାର ସୁଖ ବୋଲି କିଛି ନାହିଁ ଆପଣମାନେ ଯେ ବସିଛନ୍ତି ଆପଣଙ୍କର ସୁଖ କିଛି ନାହିଁ ଯଦି ସ୍ତ୍ରୀ ଖୁସି ବାପା ଖୁସି ମା ଖୁସି ଝିଅ ଖୁସି ପୁଅ ଖୁସି ତାହେଲେ ଆପଣ ଖୁସି ଜଣେ ମନ ଦୁଃଖ ହେଇଗଲା ଆପଣ ଅଫିସ ଯାଆନ୍ତୁ ବାଡ଼ି ସେ ଖୁସି ନାହାନ୍ତି ଆଉ ତାହେଲେ ଆପଣଙ୍କ ଜୀବନରେ ଖୁସି କ'ଣ ତାଙ୍କ ଖୁସି ହେଉଛି ଆପଣଙ୍କ ଖୁସି ଆପଣ ଏକ ଘରେ ଅଛନ୍ତି ପାଞ୍ଚ ଲୋକ ତାଙ୍କୁ କେମିତି ଖୁସି କରିବେ ଭଗବାନଙ୍କ ସାହାଯ୍ୟ ବିନା ସେଥିପାଇଁ ପାଦରେ ଚପଲ ଲଗାନ୍ତୁ ବନପଥରେ ଚାଲନ୍ତୁ ସଂସାର ବନ ଚପଲଟା କ'ଣ ପାଦୁକଟା କ'ଣ ଏଇ ପ୍ରଭୁଙ୍କୁ ଆଶ୍ରୟ କରିବା ହେଉଛି ସଂସାର ପଥଟା ଆଉ କଣ୍ଟକିତ ହେବନି କୁସୁମିତ ହେବ ପ୍ରଭୁଙ୍କୁ ଆଶ୍ରୟ କରି ଚାଲନ୍ତୁ ଉଦ୍ଧାର ହବୁ ଯଦି ଭବ ସାଗରୁ ଉପାୟ କରି ଏବେ ଭଜଶ୍ରୀ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଭୁଙ୍କୁ ଆଶ୍ରୟ କରି ସଂସାର ପଥରେ ଚାଲନ୍ତୁ କୁସୁମିତ ହେଇଯିବ ସଂସାର ପଥ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୋରଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ। ଗୋଟେ ସୂଚନା ମୁଁ ଦେବି ମୁଁ ଯେଉଁ କହିଲି ଆପଣମାନେ କ୍ଲିଅର ହେବା ଦରକାର ମୁଁ କୌଣସି ପଢ଼ିନି ଏଇ ବହିରେ ପ୍ରଭୁପାଦ ୱାର୍ଡ କହିଛନ୍ତି ବୋଲି କିନ୍ତୁ ସିଏ ପ୍ରଭୁପାଦଙ୍କୁ ବିରୋଧ କରି କହିଲା ମୁଁ ପଢ଼ିନି କି ଆପଣମାନେ କେହି ପ୍ରଭୁପାଦ ଭାଷା କହିନାହାନ୍ତି, କିନ୍ତୁ ସିଏ ଯେହେତୁ ପ୍ରଭୁପାଦଙ୍କୁ ଆକ୍ଷେପ କଲା, ମୁଁ ତାଙ୍କୁ ବୈଜ୍ଞାନିକ ଭିତ୍ତି ତାଙ୍କୁ ବୁଝେଇଲି ଯୁକ୍ତିରେ, ଯଦି ପ୍ରଭୁପାଦ କହିଥାନ୍ତି କି ଭୁଲ କହିଛନ୍ତି କି ପ୍ରଭୁପାଦ ଏଟା କହିନାହାନ୍ତି, ଯଦି ଆପଣ କହୁଛନ୍ତି ଆପଣ ଜଣେ ଡକ୍ଟର ହେଇକି ଯଦି ଆପଣ କହୁଛନ୍ତି ପ୍ରଭୁପାଦ ଏଟା କହିଛନ୍ତି କିଛି ଭୁଲ ନାହିଁ, କାରଣ ଆପଣ ଭଗବାନଙ୍କୁ ମାନୁନାହାନ୍ତି, ବାପାକୁ ମାନୁନାହାନ୍ତି, ଆପଣ ଅବୈଧ ସନ୍ତାନ, ପ୍ରଭୁପାଦ ଏଟା କହିନାହାନ୍ତି। ମୁଁ ଯେତିକି ଦିନ ପଢ଼ିଛି, ଯେତିକି ବହି ଗ୍ରନ୍ଥ ପଢ଼ିଛି, ହରେ କୃଷ୍ଣ।